ଯୋହନ ଲିଖିତ ସୁସମାଚାର ଯୋହନ ଏକ ଅଧ୍ୟାୟ। ଜଗତ ଆରମ୍ଭର ପୂର୍ବରୁ ବାକ୍ୟ ଥିଲେ, ସେହି ବାକ୍ୟ ପରମେଶ୍ୱରଙ୍କ ସହିତ ଥିଲେ, ସେହି ବାକ୍ୟ ପରମେଶ୍ୱର ଥିଲେ। ସେହି ବାକ୍ୟ ଆରମ୍ଭରୁ ପରମେଶ୍ୱରଙ୍କ ସହିତ ଥିଲେ, ତାହାଙ୍କ ଦ୍ୱାରା ସବୁକିଛି ସୃଷ୍ଟି ହୋଇଛି। ଏହି ସଂସାରରେ ଏପରି କିଛି ବସ୍ତୁ ନାହିଁ ଯାହା ତାହାଙ୍କ ଦ୍ୱାରା ସୃଷ୍ଟି ହୋଇନାହିଁ। ତାହାଙ୍କଠାରେ ଜୀବନ ଥିଲା, ସେହି ଜୀବନ ପୃଥିବୀର ଲୋକମାନଙ୍କ ପାଇଁ ଆଲୋକ ଥିଲା। ସେହି ଆଲୋକ ଅନ୍ଧକାରରେ ଆଲୋକିତ ହୁଏ, କିନ୍ତୁ ଅନ୍ଧକାର ଆଲୋକକୁ ଲୋପ କରିପାରିନାହିଁ। ଯୋହନ ନାମକ ଜଣେ ବ୍ୟକ୍ତି ଥିଲେ, ତାହାଙ୍କୁ ପରମେଶ୍ୱର ପଠାଇଥିଲେ। ସେ ଲୋକମାନଙ୍କୁ ସେହି ଆଲୋକ ବିଷୟରେ କହିବା ପାଇଁ ଆସିଥିଲେ। ତାହାଙ୍କ ମାଧ୍ୟମରେ ସବୁ ଲୋକ ଆଲୋକ ବିଷୟରେ ଶୁଣିପାରିଲେ ଓ ବିଶ୍ୱାସ କରିପାରିଲେ। ଯୋହନ ନିଜେ ଆଲୋକ ନଥିଲେ, କିନ୍ତୁ ସେ ଲୋକମାନଙ୍କୁ ଆଲୋକ ବିଷୟରେ କହିବା ପାଇଁ ଆସିଥିଲେ। ଏହି ପ୍ରକୃତ ଆଲୋକ ଜଗତକୁ ଆସୁଥିଲେ। ଏହି ପ୍ରକୃତ ଆଲୋକ ସବୁ ଲୋକମାନଙ୍କୁ ଆଲୋକ ଦିଅନ୍ତି। ସେହି ବାକ୍ୟ ଜଗତରେ ଥିଲେ, ତାହାଙ୍କ ଦ୍ୱାରା ଏ ପୃଥିବୀର ସୃଷ୍ଟି ହେଲା, କିନ୍ତୁ ଏହି ଜଗତର ଲୋକମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ। ସେ ତାହାଙ୍କ ନିଜ ଜଗତକୁ ଆସିଲେ, କିନ୍ତୁ ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ। ଯେଉଁ ଅଳ୍ପ କେତେକ ଲୋକ ତାହାଙ୍କୁ ଗ୍ରହଣ କଲେ, ସେମାନେ ତାହାଙ୍କ ଉପରେ ବିଶ୍ୱାସ କଲେ। ଯେଉଁ ଲୋକମାନେ ତାହାଙ୍କୁ ବିଶ୍ୱାସ କଲେ, ସେମାନଙ୍କୁ ପରମେଶ୍ୱରଙ୍କ ସନ୍ତାନ ହେବାର ଅଧିକାର ପ୍ରଦାନ କଲେ। ସେହି ସନ୍ତାନମାନେ ଅନ୍ୟ ଶିଶୁ ପିଲାମାନଙ୍କ ପରି ଜନ୍ମ ହେଲେ ନାହିଁ। ସେମାନେ ପିତାମାତାଙ୍କର ଇଚ୍ଛା କିମ୍ବା ଯୋଜନା ଅନୁସାରେ ଜନ୍ମଗ୍ରହଣ ନକରି ପରମେଶ୍ୱରଙ୍କଠାରୁ ଜନ୍ମ ହୋଇଥିଲେ। ସେହି ବାକ୍ୟ ମନୁଷ୍ୟ ହେଲେ ଓ ଆମ୍ଭମାନଙ୍କ ସହିତ ବାସ କଲେ। ଆମ୍ଭେ ତାହାଙ୍କର ମହିମା ଦେଖିଲୁ, ଏହି ମହିମା ପରମ ପିତାଙ୍କ ଏକମାତ୍ର ପୁତ୍ରଙ୍କର ଥିଲା। ସେହି ବାକ୍ୟ ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ଥିଲେ। ଯୋହନ ଲୋକମାନଙ୍କୁ ତାହାଙ୍କ ବିଷୟରେ କହିଲେ, ସେ କହିଲେ,
ମୁଁ ଯାହାଙ୍କ ବିଷୟରେ କହୁଥିଲି ସେ ଏହି, ମୁଁ କହିଲି ମୋ ପରେ ଯିଏ ଆସୁଛନ୍ତି ସେ ମୋ ଠାରୁ ବହୁତ ଶ୍ରେଷ୍ଠ, ସେ ମୋ ପୂର୍ବରୁ ବାସ କରୁଥିଲେ।
ବାକ୍ୟ ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ଥିଲେ। ଆମ୍ଭେ ତାହାଙ୍କଠାରୁ ପ୍ରଚୁର ଆଶୀର୍ବାଦ ପାଇଲୁ। ମୋଷାଙ୍କ ଦ୍ୱାରା ଆମ୍ଭକୁ ନିୟମ ମିଳିଲା, କିନ୍ତୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଅନୁଗ୍ରହ ଓ ସତ୍ୟ ମାର୍ଗ ଆସିଲା। ପରମେଶ୍ୱରଙ୍କୁ କୌଣସି ଲୋକ କେବେ ଦେଖିନାହିଁ, କିନ୍ତୁ ଏକମାତ୍ର ପୁତ୍ର ଯୀଶୁ ହେଉଛନ୍ତି ପରମେଶ୍ୱର। ସେ ପରମ ପିତାଙ୍କର ଅତି ନିକଟତମ। ପରମେଶ୍ୱର କିପରି ଅଟନ୍ତି, ଏହା ପୁତ୍ର ଆମ୍ଭକୁ ଦେଖାଇ ଦେଇଛନ୍ତି। ଜେରୁସାଲେମରୁ ଯିହୁଦୀମାନେ କେତେକ ଯାଜକ ଓ ଲେବୀୟମାନଙ୍କୁ ଯୋହନଙ୍କ ପାଖକୁ ପଠାଇଲେ।
ତୁମ୍ଭେ କିଏ,
ଏହା ତାହାଙ୍କୁ ପଚାରିବା ପାଇଁ ଯିହୁଦୀମାନେ ସେମାନଙ୍କୁ ପଠାଇଥିଲେ। ଯୋହନ ମୁକ୍ତ ଭାବରେ କହିଲେ, ସେ ଉତ୍ତର ଦେବା ପାଇଁ ଅସ୍ୱୀକାର କଲେ ନାହିଁ। ଯୋହନ ସ୍ପଷ୍ଟ ଭାବେ ଲୋକମାନଙ୍କୁ ଏହି କଥା କହିଲେ,
ମୁଁ ଖ୍ରୀଷ୍ଟ ନୁହେଁ।
ଯିହୁଦୀମାନେ ଯୋହନଙ୍କୁ ପଚାରିଲେ,
ତାହେଲେ ତୁମ୍ଭେ କିଏ, ତୁମ୍ଭେ କ'ଣ ଏଲିଓ?
ସେ ଉତ୍ତର ଦେଲେ,
ନା, ମୁଁ ଏଲିଓ ନୁହେଁ।
ଯିହୁଦୀମାନେ ପଚାରିଲେ,
ତୁମ୍ଭେ କ'ଣ ସେଇ ଭବିଷ୍ୟତ ବକ୍ତା?
ଯୋହନ ଉତ୍ତର ଦେଲେ,
ନା, ମୁଁ ସେହି ଭବିଷ୍ୟତ ବକ୍ତା ନୁହେଁ।
ତାପରେ ଯିହୁଦୀମାନେ ପଚାରିଲେ,
ତେବେ ତୁମ୍ଭେ କିଏ? ତୁମ୍ଭେ ତୁମ୍ଭ ନିଜ ବିଷୟରେ କୁହ। ଆମ୍ଭକୁ ପଠାଇଥିବା ଲୋକମାନଙ୍କୁ କହିବା ପାଇଁ ଆମ୍ଭକୁ ଗୋଟିଏ ଉତ୍ତର ଦିଅ। ତୁମ୍ଭେ ନିଜ ବିଷୟରେ କ'ଣ କହୁଛ?
ଯୋହନ ସେମାନଙ୍କୁ ଭବିଷ୍ୟତ ବକ୍ତା ଯିଶାୟଙ୍କ ବାଣୀ କହିଲେ,
ମୁଁ ମରୁଭୂମିରେ ଚିତ୍କାର କରୁଥିବା ଜଣେ ବ୍ୟକ୍ତିର ସ୍ୱର, ପ୍ରଭୁଙ୍କ ପାଇଁ ଗୋଟେ ସଳଖ ରାସ୍ତା ପ୍ରସ୍ତୁତ କର।
ଫାରୁସିମାନେ ଏହି ଯିହୁଦୀମାନଙ୍କୁ ପଠାଇଥିଲେ। ଏହି ଲୋକମାନେ ଯୋହନଙ୍କୁ କହିଲେ,
ତୁମ୍ଭେ କହୁଛ ଯେ ତୁମେ ଖ୍ରୀଷ୍ଟ ନୁହଁ, ତୁମ୍ଭେ କହୁଛ ଯେ ତୁମେ ଏଲିଓ ନୁହଁ, କିମ୍ବା ସେହି ଭବିଷ୍ୟତ ବକ୍ତା ନୁହଁ, ତେବେ ତୁମେ କାହିଁକି ଲୋକମାନଙ୍କୁ ବାପ୍ତିସ୍ମ ଦେଉଛ?
ଯୋହନ ଉତ୍ତର ଦେଲେ,
ମୁଁ ଲୋକମାନଙ୍କୁ ଜଳରେ ବାପ୍ତିସ୍ମ ଦେଉଛି, କିନ୍ତୁ ତୁମ୍ଭ ସହିତ ଏଠାରେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କୁ ତୁମେ ଜାଣିନାହଁ। ସେ ବ୍ୟକ୍ତି ମୋ ପରେ ଆସୁଛନ୍ତି, ମୁଁ ତାଙ୍କ ଜୋତାର ଫିତା ଫିଟେଇବା ପାଇଁ ଯୋଗ୍ୟ ନୁହେଁ।
ଏହିସବୁ ଘଟଣା ଜର୍ଦ୍ଦନ ନଦୀର ଆରପଟେ ଥିବା ବେଥାନୀ ଗ୍ରାମରେ ଘଟିଥିଲା। ଏହି ସ୍ଥାନରେ ଯୋହନ ଲୋକମାନଙ୍କୁ ବାପ୍ତିଜିତ କରୁଥିଲେ। ତହିଁ ଆର ଦିନ ଜୋହନ ଯୀଶୁଙ୍କୁ ତାହାଙ୍କ ପାଖକୁ ଆସିବାର ଦେଖିଲେ। ଜୋହନ କହିଲେ,
ଏହି ଦେଖ ପରମେଶ୍ୱରଙ୍କର ମେଷ ଶାବକ, ସେ ପୃଥିବୀର ପାପ ବୋହି ନିଅନ୍ତି। ମୁଁ ଆଗରୁ ଏହି ବ୍ୟକ୍ତିଙ୍କ ବିଷୟରେ କହିଥିଲି, ମୁଁ କହିଥିଲି ମୋ ପରେ ଜଣେ ବ୍ୟକ୍ତି ଆସୁଛନ୍ତି, ସେ ମୋ ଠାରୁ ଶ୍ରେଷ୍ଠ, ସେ ମୋ ପୂର୍ବରୁ ବାସ କରୁଥିଲେ, ସେ ସର୍ବଦା ରହିଛନ୍ତି। ମୁଁ ନିଜେ ମଧ୍ୟ ତାହାଙ୍କୁ ଜାଣିନଥିଲି, କିନ୍ତୁ ଇସ୍ରାଏଲ ଯେପରି ଜାଣିପାରିବ ଯେ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି, ଏଥି ନିମନ୍ତେ ମୁଁ ଲୋକମାନଙ୍କୁ ଜଳରେ ବାପ୍ତିଜିତ କରିବା ପାଇଁ ଆସିଅଛି।
ତାପରେ ଜୋହନ କହିଲେ,
ଖ୍ରୀଷ୍ଟ କିଏ ବୋଲି ମୁଁ ମଧ୍ୟ ଜାଣିନଥିଲି, କିନ୍ତୁ ପରମେଶ୍ୱର ମୋତେ ଲୋକମାନଙ୍କୁ ଜଳରେ ବାପ୍ତିସ୍ମ ଦେବା ପାଇଁ ପଠାଇଥିଲେ, ଏବଂ ପରମେଶ୍ୱର ମୋତେ କହିଥିଲେ ତୁମ୍ଭେ ପବିତ୍ର ଆତ୍ମାକୁ ଅବତରଣ କରିବା ଓ ଜଣେ ବ୍ୟକ୍ତିଙ୍କ ଉପରେ ସ୍ଥିର ହୋଇ ରହିବା ଦେଖିବ, ସେହି ବ୍ୟକ୍ତି ଯିଏକି ପବିତ୍ର ଆତ୍ମାରେ ବାପ୍ତିସ୍ମ ଦିଅନ୍ତି।
ଜୋହନ କହିଲେ,
ଏସବୁ ଘଟିବାର ମୁଁ ଦେଖିଛି, ସ୍ୱର୍ଗରୁ ଆତ୍ମା ଅବତରଣ କରିବାର ମୁଁ ଦେଖିଲି, ସେହି ଆତ୍ମା ଗୋଟିଏ କପୋତ ପରି ଦେଖାଯାଉଥିଲେ ଓ ଯୀଶୁଙ୍କ ଉପରେ ବସି ରହିଥିବାର ମୁଁ ଦେଖିଲି। ତେଣୁ ମୁଁ ଲୋକମାନଙ୍କୁ ଏହା କହେ, ସେ ପରମେଶ୍ୱରଙ୍କର ପୁତ୍ର।
ତହିଁ ଆର ଦିନ ଜୋହନ ପୁଣି ସେଠାରେ ଥିଲେ, ତାହାଙ୍କ ସହିତ ତାହାଙ୍କର ଦୁଇ ଜଣ ଶିଷ୍ୟ ଥିଲେ। ସେତେବେଳେ ଜୋହନ ଯୀଶୁଙ୍କୁ ଯିବାର ଦେଖିଲେ, ସେ କହିଲେ,
ଦେଖ ପରମେଶ୍ୱରଙ୍କ ମେଷ ଶାବକ।
ସେହି ଦୁଇ ଜଣ ଶିଷ୍ୟ ଜୋହନଙ୍କ କଥା ଶୁଣିଲେ, ତେଣୁ ସେମାନେ ଯୀଶୁଙ୍କ ଅନୁସରଣ କଲେ। ଯୀଶୁ ବୁଲି ପଡ଼ି ଦେଖିଲେ ଯେ ସେହି ଦୁଇ ଜଣ ବ୍ୟକ୍ତି ତାହାଙ୍କ ଅନୁସରଣ କରୁଛନ୍ତି। ସେ ପଚାରିଲେ,
ତୁମ୍ଭେମାନେ କ'ଣ ଚାହ?
ସେମାନେ ଉତ୍ତର ଦେଲେ,
ରବି ଆପଣ କେଉଁଠାରେ ରହୁଛନ୍ତି?
ଯୀଶୁ ସେମାନଙ୍କୁ କହିଲେ,
ମୋ ସହିତ ଆସ, ତୁମ୍ଭେମାନେ ଦେଖିବ।
ତେଣୁ ସେହି ଦୁଇ ଜଣ ଯୀଶୁଙ୍କ ସହିତ ଗଲେ। ସେମାନେ ତାହାଙ୍କର ରହିବା ସ୍ଥାନ ଦେଖିଲେ। ସେଦିନ ସେମାନେ ଯୀଶୁଙ୍କ ସହିତ ରହିଲେ। ସେତେବେଳେ ସମୟ ପ୍ରାୟ 4 ଘଣ୍ଟା ହୋଇଥିଲା। ଏହି ଦୁଇ ଜଣ ଲୋକ ଜୋହନଙ୍କ ଠାରୁ ଯୀଶୁଙ୍କ ବିଷୟରେ ଶୁଣି ତାହାଙ୍କର ଅନୁସରଣ କରିଥିଲେ। ସେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଥିଲେ ଆନ୍ଦ୍ରିୟ। ଆନ୍ଦ୍ରିୟ ସିମୋନ ପିତରଙ୍କର ଭାଇ ଥିଲେ। ଆନ୍ଦ୍ରିୟ ପ୍ରଥମେ ତାହାଙ୍କ ଭାଇ ସିମୋନଙ୍କ ପାଖକୁ ଗଲେ। ସେ ସିମୋନଙ୍କୁ କହିଲେ,
ଆମ୍ଭେ ମସିହଙ୍କୁ ଭେଟିଛୁ।
ତାପରେ ଆନ୍ଦ୍ରିୟ ସିମୋନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ। ଯୀଶୁ ତାହାଙ୍କୁ ଚାହିଁ କହିଲେ,
ତୁମ୍ଭେ ଜୋହନଙ୍କ ପୁତ୍ର ସିମୋନ, ତୁମ୍ଭକୁ କେଫା ନାମରେ ଡକା ହେବ।
କେଫା ଅର୍ଥାତ୍ ପିତର। ତାପର ଦିନ ଯୀଶୁ ଗାଲିଲିକୁ ଯିବା ପାଇଁ ସ୍ଥିର କଲେ। ସେ ଫିଲିପଙ୍କୁ ଦେଖି କହିଲେ,
ମୋର ଅନୁସରଣ କର।
ଫିଲିପ ମଧ୍ୟ ଆନ୍ଦ୍ରିୟ ଓ ପିତରଙ୍କ ପରି ବେତ୍ସାଇଦା ସହରର ଲୋକ ଥିଲେ। ଫିଲିପ ନିଥନିଏଲଙ୍କର ଦେଖା ପାଇ କହିଲେ,
ମୋସା ବ୍ୟବସ୍ଥାରେ ଯାହା ଲେଖିଥିଲେ ତାହା ମନେ ପକାଅ। ମୋସା ଜଣେ ବ୍ୟକ୍ତିଙ୍କ ଆଗମନ ବିଷୟରେ ଲେଖିଥିଲେ, ଭବିଷ୍ୟତ ବକ୍ତାମାନେ ମଧ୍ୟ ତାହାଙ୍କ ବିଷୟରେ ଲେଖିଥିଲେ। ଆମ୍ଭେ ତାହାଙ୍କୁ ଭେଟିଛୁ, ତାହାଙ୍କ ନାମ ଯୀଶୁ, ସେ ଯୋସେଫଙ୍କ ପୁତ୍ର, ସେ ନାଜରିତରୁ ଆସିଛନ୍ତି।
ନିଥନିଏଲ ଫିଲିପଙ୍କୁ କହିଲେ,
ନାଜରିତ? ନାଜରିତରୁ କ'ଣ କୌଣସି ଉତ୍ତମ ବସ୍ତୁ ଉତ୍ପନ୍ନ ହୋଇପାରେ?
ଫିଲିପ ଉତ୍ତର ଦେଲେ,
ତୁମ୍ଭେ ଆସି ଦେଖ।
ଯୀଶୁ ନିଥନିଏଲଙ୍କୁ ତାହାଙ୍କ ଆଡ଼େ ଆସିବାର ଦେଖିଲେ। ସେ କହିଲେ,
ଏହି ଲୋକ ପ୍ରକୃତରେ ପରମେଶ୍ୱରଙ୍କର ଜଣେ ବ୍ୟକ୍ତି, ତାହାଙ୍କଠାରେ କୌଣସି ଅସାଧୁତା ନାହିଁ।
ନିଥନିଏଲ ତାହାଙ୍କୁ ପଚାରିଲେ,
ଆପଣ ମୋତେ କିପରି ଜାଣିଲେ?
ଯୀଶୁ ଉତ୍ତର ଦେଲେ,
ମୁଁ ତୁମ୍ଭକୁ ଡିମ୍ବିରି ଗଛ ତଳେ ଦେଖିଥିଲି। ଫିଲିପ ତୁମ୍ଭକୁ ମୋ ବିଷୟରେ କହିବା ପୂର୍ବରୁ ମୁଁ ତୁମ୍ଭକୁ ଦେଖିଥିଲି।
ତାପରେ ନିଥନିଏଲ ଯୀଶୁଙ୍କୁ କହିଲେ,
ହେ ଗୁରୁ, ଆପଣ ପରମେଶ୍ୱରଙ୍କ ପୁତ୍ର, ଆପଣ ଇସ୍ରାଏଲର ରାଜା।
ଯୀଶୁ ନିଥନିଏଲଙ୍କୁ କହିଲେ,
ମୁଁ ତୁମ୍ଭକୁ କହିଲି ଯେ ମୁଁ ତୁମ୍ଭକୁ ଡିମ୍ବିରି ଗଛ ତଳେ ଦେଖିଥିଲି, ସେଥିପାଇଁ ତୁମ୍ଭେ ମୋତେ ବିଶ୍ୱାସ କରୁଛ, କିନ୍ତୁ ତୁମ୍ଭେ ତାଠାରୁ ଆହୁରି ଶ୍ରେଷ୍ଠତର ବିଷୟ ଦେଖିବ।
ଯୀଶୁ ପୁଣି କହିଲେ,
ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେମାନେ ସ୍ୱର୍ଗ ଖୋଲିଯିବାର ଦେଖିବ, ତୁମ୍ଭେମାନେ ପରମେଶ୍ୱରଙ୍କ ଦୂତମାନଙ୍କୁ ମନୁଷ୍ୟ ପୁତ୍ରଙ୍କ ନିକଟକୁ ଆରୋହଣ ଅବତରଣ କରୁଥିବାର ଦେଖିବ।
ଜୋହନ 2 ଅଧ୍ୟାୟ। ଦୁଇ ଦିନ ପରେ ଗାଲିଲିର କାନ୍ନା ସହରରେ ଗୋଟିଏ ବିବାହ ହେଲା। ଯୀଶୁଙ୍କ ମା ସେଠାରେ ଥିଲେ। ସେହି ବିବାହ ଉତ୍ସବକୁ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ମଧ୍ୟ ନିମନ୍ତ୍ରିତ ହୋଇଥିଲେ। ସେହି ବିବାହ ଉତ୍ସବରେ ଯଥେଷ୍ଟ ପରିମାଣରେ ଦ୍ରାକ୍ଷାରସ ନଥିଲା। ଦ୍ରାକ୍ଷାରସ ସରିଯିବା ପରେ ଯୀଶୁଙ୍କର ମା ଆସି ତାହାଙ୍କୁ କହିଲେ,
ସେମାନଙ୍କର ଆଉ ଦ୍ରାକ୍ଷାରସ ନାହିଁ।
ଯୀଶୁ ଉତ୍ତର ଦେଲେ,
ପ୍ରିୟ ନାରୀ, କ'ଣ କରିବାକୁ ହେବ ଏହା ତୁମ୍ଭେ ମୋତେ କହିବା ଉଚିତ ନୁହେଁ, ମୋର ସମୟ ଏପର୍ଯ୍ୟନ୍ତ ଆସିନାହିଁ।
ଯୀଶୁଙ୍କର ମା ସେବକମାନଙ୍କୁ କହିଲେ,
ଯୀଶୁ ଯେପରି କହନ୍ତି ତୁମ୍ଭେମାନେ ସେହିପରି କର।
ସେହି ସ୍ଥାନରେ ଛଅଟି ପଥରର ବଡ଼ ଜଳକୁଣ୍ଡ ଥିଲା। ଯେଉଁଦୀମାନେ ତାହାଙ୍କ ସୂଚୀକରଣ ନୀତି ଅନୁସାରେ ଏହି ଜଳକୁଣ୍ଡ ବ୍ୟବହାର କରୁଥିଲେ, ପ୍ରତ୍ୟେକ ଜଳକୁଣ୍ଡରେ ପ୍ରାୟ 100 to 150 ଲିଟର ପାଣି ଧରୁଥିଲା। ଯୀଶୁ ସେବକମାନଙ୍କୁ କହିଲେ,
ସେହି ଜଳକୁଣ୍ଡରେ ପାଣି ଭର୍ତ୍ତି କର।
ତେଣୁ ସେବକମାନେ ଜଳକୁଣ୍ଡରେ ପାଣି ଭର୍ତ୍ତି କରିଦେଲେ। ତାପରେ ଯୀଶୁ ସେବକମାନଙ୍କୁ କହିଲେ,
ବର୍ତ୍ତମାନ ସେଥିରୁ କିଛି ପାଣି କାଢ଼ିନିଅ, ଏହି ପାଣି ନେଇ ଭୋଜିକର୍ତ୍ତାଙ୍କ ପାଖକୁ ଯାଅ।
ତେଣୁ ସେମାନେ ସେହି ପାଣି ନେଇ ତାହାଙ୍କ ପାଖରେ ପହଞ୍ଚିଲେ। ତାପରେ ଭୋଜି ଦାୟିତ୍ୱରେ ଥିବା ମୁଖ୍ୟ ଲୋକ ତାହାକୁ ଚାଖିଲେ। ସେହି ପାଣି ଏବେ ଦ୍ରାକ୍ଷାରସରେ ପରିଣତ ହୋଇଯାଇଥିଲା। ସେ ଜାଣିନଥିଲେ ଯେ ଏପରି ଦ୍ରାକ୍ଷାରସ କେଉଁଠାରୁ ଆସିଲା, କିନ୍ତୁ ସେହି ପାଣି କାଢ଼ିଥିବା ସେବକମାନେ ଜାଣିଥିଲେ। ତାପରେ ଭୋଜିକର୍ତ୍ତା ବରକୁ ଡାକିଲେ। ସେ ବରକୁ କହିଲେ,
ଲୋକମାନେ ସବୁବେଳେ ସବୁଠାରୁ ଉତ୍ତମ ଦ୍ରାକ୍ଷାରସ ପ୍ରଥମେ ପିଇବାକୁ ଦିଅନ୍ତି। ଅତିଥିମାନେ ଯଥେଷ୍ଟ ପିଇ ତୃପ୍ତ ହେବା ପରେ ସେମାନେ ଶସ୍ତା ଦ୍ରାକ୍ଷାରସ ଦିଅନ୍ତି, କିନ୍ତୁ ତୁମ୍ଭେ ତ ଏପର୍ଯ୍ୟନ୍ତ ଉତ୍ତମ ଦ୍ରାକ୍ଷାରସ ରଖିଛ।
ଏହା ଯୀଶୁଙ୍କର ପ୍ରଥମ ଆଶ୍ଚର୍ଯ୍ୟ କାର୍ଯ୍ୟ ଥିଲା। ସେ ଏହି ଆଶ୍ଚର୍ଯ୍ୟ କାମ ଗାଲିଲିର କାନ୍ନା ସହରରେ କରିଥିଲେ। ଏହିପରି ସେ ତାହାଙ୍କ ମହିମା ଦେଖାଇଲେ ଏବଂ ତାହାଙ୍କର ଶିଷ୍ୟମାନେ ତାହାଙ୍କ ଉପରେ ବିଶ୍ୱାସ କଲେ। ତାପରେ ଯୀଶୁ କଫର୍ନାହୁମ ସହରକୁ ଗଲେ। ତାଙ୍କ ସହିତ ତାଙ୍କର ମା, ତାଙ୍କର ଭାଇମାନେ ଓ ତାଙ୍କର ଶିଷ୍ୟମାନେ ଗଲେ। ସେମାନେ ସମସ୍ତେ କଫର୍ନାହୁମରେ କିଛି ଦିନ ରହିଲେ। ସେତେବେଳେ ଯିହୁଦୀମାନଙ୍କର ନିସ୍ତାର ପର୍ବର ସମୟ ପାଖ ହୋଇ ଆସୁଥିଲା। ତେଣୁ ଯୀଶୁ ଜେରୁସାଲେମକୁ ଗଲେ। ସେହି ମନ୍ଦିର ପରିସରରେ ଯୀଶୁ ଲୋକମାନଙ୍କୁ ଗୋରୁ, ମେଣ୍ଢା ଓ କପୋତ ବିକ୍ରି କରିବାର ଦେଖିଲେ। କେତେକ ଲୋକଙ୍କୁ ସେ ଟେବୁଲ ପାଖରେ ବସିଥିବାର ଦେଖିଲେ। ସେହି ଲୋକମାନେ ଲୋକଙ୍କର ଟଙ୍କା ବିନିମୟ ଓ ବ୍ୟବସାୟ ମଧ୍ୟ କରୁଥିଲେ। ଯୀଶୁ କେତେ ଖଣ୍ଡ ଦୌଡ଼ିରେ ଗୋଟିଏ ଛାଟ ତିଆରି କଲେ। ତାପରେ ଯୀଶୁ ସେ ସମସ୍ତ ଲୋକମାନଙ୍କୁ, ମେଣ୍ଢାଗୁଡ଼ିକୁ ଓ ଗୋରୁଗୁଡ଼ିକୁ ସେଠାରୁ ଜୋର ଜବରଦସ୍ତି ତଡ଼ିଦେଲେ। ସେ ମୁଦ୍ରା ବିନିମୟକାରୀମାନଙ୍କର ଟଙ୍କା ତଳେ ପକାଇ ମେଜଗୁଡ଼ିକ ଓଲଟେଇ ଦେଲେ। ତାପରେ ଯୀଶୁ କପୋତ ବେପାରୀମାନଙ୍କୁ ଯାଇ କହିଲେ,
ଏସବୁ ଜିନିଷଗୁଡ଼ିକ ଏଠାରୁ ନେଇଯାଅ, ମୋର ପରମ ପିତାଙ୍କ ଘରକୁ ଗୋଟିଏ ବାଣିଜ୍ୟ ଗୃହରେ ପରିଣତ କର ନାହିଁ।
ଏହିସବୁ ଘଟଣା ଘଟିବା ବେଳେ ଯୀଶୁଙ୍କର ଶିଷ୍ୟମାନେ ଶାସ୍ତ୍ରରେ ଲେଖା ହୋଇଥିବା ଏହି ବାଣୀ ମନେ ପକାଇଲେ,
ତୁମ୍ଭ ଗୃହ ପାଇଁ ମୋର ଅନୁରାଗ ମୋତେ ଗ୍ରାସ କରିଦେବ।
ଯିହୁଦୀମାନେ ଯୀଶୁଙ୍କୁ କହିଲେ,
ଆମ୍ଭକୁ ଚିହ୍ନ ସ୍ୱରୂପେ ଏକ ଆଶ୍ଚର୍ଯ୍ୟ କାର୍ଯ୍ୟ କରି ଦେଖାଅ, ପ୍ରମାଣିତ କର ଯେ ଏସବୁ କରିବା ପାଇଁ ତୁମ୍ଭର ଅଧିକାର ଅଛି।
ଯୀଶୁ ଉତ୍ତର ଦେଲେ,
ଏହି ମନ୍ଦିରକୁ ନଷ୍ଟ କରିଦିଅ ଏବଂ ମୁଁ ଏହାକୁ 3 ଦିନ ମଧ୍ୟରେ ପୁନର୍ବାର ନିର୍ମାଣ କରିଦେବି।
ଯିହୁଦୀମାନେ କହିଲେ,
ଏହି ମନ୍ଦିର ନିର୍ମାଣ କରିବା ପାଇଁ ଲୋକମାନେ 46 ବର୍ଷ ପର୍ଯ୍ୟନ୍ତ କାମ କରିଥିଲେ, ଆଉ ତୁମ୍ଭେ କ'ଣ ପ୍ରକୃତରେ ବିଶ୍ୱାସ କରୁଛ ତୁମ୍ଭେ ଏହା 3 ଦିନ ମଧ୍ୟରେ ନିର୍ମାଣ କରିଦେବ।
କିନ୍ତୁ ଯୀଶୁ ଏହି ମନ୍ଦିର କହିବା ବେଳେ ନିଜ ଶରୀରକୁ ଲକ୍ଷ୍ୟ କରି କହିଥିଲେ। ଯୀଶୁ ମୃତ୍ୟୁରୁ ଉଠିଲା ପରେ ତାହାଙ୍କ ଶିଷ୍ୟମାନେ ତାହାଙ୍କ କହିଥିବା କଥା ମନେ ପକାଇଥିଲେ। ତେଣୁ ତାହାଙ୍କର ଶିଷ୍ୟମାନେ ତାହାଙ୍କ ବିଷୟରେ ଶାସ୍ତ୍ରରେ ଯାହା ଲେଖା ଥିଲା ଓ ଯୀଶୁ ଯାହା କହିଥିଲେ ସେସବୁ କଥା ବିଶ୍ୱାସ କଲେ। ଯୀଶୁ ନିସ୍ତାର ପର୍ବ ପାଇଁ ଜେରୁସାଲେମରେ ଥିଲେ। ଅନେକ ଲୋକ ତାହାଙ୍କ ଉପରେ ବିଶ୍ୱାସ କରିଲେ, କାରଣ ସେମାନେ ତାହାଙ୍କ ଦ୍ୱାରା କରାଯାଇଥିବା ଆଶ୍ଚର୍ଯ୍ୟ କାର୍ଯ୍ୟମାନ ଦେଖିଲେ। କିନ୍ତୁ ଯୀଶୁ ସେମାନଙ୍କୁ ଭରସା କଲେ ନାହିଁ, କାରଣ ସେ ସେହି ଲୋକମାନଙ୍କର ମନର ଭାବନା ଜାଣିଥିଲେ। ମନୁଷ୍ୟର ମନ ଭିତରେ କ'ଣ ଅଛି ତାହା ସେ ଭଲ ଭାବରେ ଜାଣିଥିଲେ। ତେଣୁ ତାହାଙ୍କୁ ଲୋକମାନଙ୍କ ବିଷୟରେ ବୁଝେଇବା କାହାରି ଦରକାର ନଥିଲା। ଯୋହନ 3 ଅଧ୍ୟାୟ। ନିକୋଦିମ ନାମକ ଜଣେ ବ୍ୟକ୍ତି ଥିଲେ। ସେ ଜଣେ ଫାରୁସି ଥିଲେ। ସେ ଜିହୁଦୀମାନଙ୍କର ଜଣେ ମୁଖ୍ୟ ନେତା ଥିଲେ। ସେ ଦିନେ ରାତ୍ରିରେ ଯୀଶୁଙ୍କ ପାଖକୁ ଆସିଲେ। ସେ କହିଲେ,
ହେ ଗୁରୁ, ଆମ୍ଭେ ଜାଣିଛୁ ଯେ ତୁମ୍ଭେ ଏକ ଗୁରୁ, ପରମେଶ୍ୱରଙ୍କ ଦ୍ୱାରା ପଠାଯାଇଅଛ। ତୁମ୍ଭେ ଯେଉଁ ସବୁ ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଛ, ସେଗୁଡ଼ିକ ପରମେଶ୍ୱରଙ୍କ ସାହାଯ୍ୟ ନ ପାଇ କେହି କରିପାରିବେ ନାହିଁ।
ଯୀଶୁ ତାହାଙ୍କୁ ଉତ୍ତର ଦେଲେ,
ମୁଁ ତୁମ୍ଭକୁ ସତ୍ୟ କହୁଛି, ପ୍ରତ୍ୟେକ ବ୍ୟକ୍ତି ନିଶ୍ଚିତ ରୂପେ ପୁନର୍ବାର ଜନ୍ମ ହେବା ଆବଶ୍ୟକ। ଯଦି କୌଣସି ଲୋକ ପୁନର୍ବାର ଜନ୍ମ ନ ହୁଏ, ତେବେ ସେ ଲୋକ ପରମେଶ୍ୱରଙ୍କର ରାଜ୍ୟରେ କଦାପି ପ୍ରବେଶ କରିପାରିବ ନାହିଁ।
ନିକୋଦିମ ତାହାଙ୍କୁ କହିଲେ,
କିନ୍ତୁ ଯଦି କୌଣସି ବ୍ୟକ୍ତି ବୃଦ୍ଧ ହୋଇସାରିଛି, ତେବେ ସେ କିପରି ପୁନର୍ବାର ଜନ୍ମ ନେଇପାରିବ? ଜଣେ ଲୋକ କଦାପି ତାର ମାତାର ଗର୍ଭରେ ଆଉଥରେ ପ୍ରବେଶ କରିପାରିବ ନାହିଁ। ତେଣୁ ଜଣେ ବ୍ୟକ୍ତି କଦାପି ଦ୍ୱିତୀୟ ଥର ଜନ୍ମଗ୍ରହଣ କରିପାରିବ ନାହିଁ।
ଯୀଶୁ ଉତ୍ତର ଦେଲେ,
ମୁଁ ତୁମ୍ଭକୁ ସତ୍ୟ କହୁଛି, ଜଣେ ଲୋକ ନିଶ୍ଚିତ ଭାବେ ଜଳ ଓ ଆତ୍ମାରୁ ଜନ୍ମ ହେବା ଆବଶ୍ୟକ। ଯଦି କୌଣସି ଲୋକ ଜଳ ଓ ଆତ୍ମାରୁ ଜନ୍ମ ହୋଇନଥାଏ, ତେବେ ସେ କଦାପି ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରିବ ନାହିଁ। ଜଣେ ଲୋକର ଶରୀର ତାର ପିତାମାତାଙ୍କଠାରୁ ଜନ୍ମ ନିଏ, କିନ୍ତୁ ଜଣେ ଲୋକର ଆତ୍ମିକ ଜୀବନ ଆତ୍ମାଙ୍କଠାରୁ ଜନ୍ମ ନିଏ। ତେଣୁ ଆଶ୍ଚର୍ଯ୍ୟ ହୁଅ ନାହିଁ, କାରଣ ତୁମ୍ଭକୁ କହିଲି ଯେ ତୁମ୍ଭକୁ ନିଶ୍ଚୟ ପୁନର୍ବାର ଜନ୍ମ ହେବାକୁ ପଡ଼ିବ। ପବନ ତା ଇଚ୍ଛାନୁସାରେ ବହେ ଓ ନିଜ ଇଚ୍ଛାରେ ଗତି କରେ। ତୁମ୍ଭେ ପବନ ବହିବାର ଶବ୍ଦ ଶୁଣିଥାଅ, କିନ୍ତୁ ତୁମ୍ଭେ ଜାଣିନଥାଅ ପବନ କେଉଁଠାରୁ ଆସେ ଓ କେଉଁଠାକୁ ଯାଏ। ଆତ୍ମାରୁ ଜନ୍ମ ନେଇଥିବା ପ୍ରତ୍ୟେକ ଲୋକ ଠିକ୍ ସେହିପରି।
ନିକୋଦିମ ପଚାରିଲେ,
ଏସବୁ କିପରି ସମ୍ଭବ ହୋଇପାରିବ?
ଯୀଶୁ ତାହାଙ୍କୁ ଉତ୍ତର ଦେଲେ,
ତୁମ୍ଭେ ଇସ୍ରାଏଲର ଜଣେ ପ୍ରଧାନ ଗୁରୁ, କିନ୍ତୁ ତୁମ୍ଭେ ଏସବୁ କଥା ବୁଝିପାରୁନା। ମୁଁ ତୁମ୍ଭକୁ ସତ୍ୟ କହୁଛି, ଆମ୍ଭେ ଯାହା ସବୁ ଜାଣୁ ତାହା ସବୁ କହୁଛୁ, ଆମ୍ଭେ ଯାହା ଦେଖିଛୁ ତାହା ତୁମ୍ଭକୁ କହୁଛୁ, କିନ୍ତୁ ଆମ୍ଭେ ତୁମ୍ଭମାନଙ୍କୁ ଯାହା କହୁଛୁ ତୁମ୍ଭେମାନେ ତାହା ଗ୍ରହଣ କରୁନା। ମୁଁ ତୁମ୍ଭକୁ ଏ ସଂସାରର ବିଷୟ ସବୁ କହିଛି, କିନ୍ତୁ ତୁମ୍ଭେ ମୋତେ ବିଶ୍ୱାସ କରୁନା। ମୁଁ ଯଦି ତୁମ୍ଭକୁ ସ୍ୱର୍ଗ ବିଷୟରେ କହିବି, ତେବେ ନିଶ୍ଚିତ ଭାବେ ତୁମ୍ଭେ ବିଶ୍ୱାସ କରିବ ନାହିଁ। ମନୁଷ୍ୟ ପୁତ୍ର କେବଳ ସେହି ଜଣେ ଯିଏ ସ୍ୱର୍ଗରୁ ଆସିଛନ୍ତି, ଓ ସେ ହିଁ ଏକମାତ୍ର ଯିଏ ସ୍ୱର୍ଗକୁ ଯାଇଛନ୍ତି। ମୋସା ମରୁଭୂମିରେ ସର୍ପକୁ ଉପରକୁ ଉଠାଇଥିଲେ, ଠିକ୍ ସେହିପରି ମନୁଷ୍ୟ ପୁତ୍ର ମଧ୍ୟ ଉପରକୁ ଉଠାଯିବେ। ଏହାଦ୍ୱାରା ମନୁଷ୍ୟ ପୁତ୍ରଙ୍କଠାରେ ବିଶ୍ୱାସ କରୁଥିବା ପ୍ରତ୍ୟେକ ଲୋକ ଅନନ୍ତ ଜୀବନ ଲାଭ କରିବ। ହଁ, ପରମେଶ୍ୱର ପୃଥିବୀକୁ ଏତେ ପ୍ରେମ କଲେ ଯେ ସେ ତାହାଙ୍କ ଏକମାତ୍ର ପୁତ୍ରଙ୍କୁ ଦାନ କଲେ। ପରମେଶ୍ୱର ତାହାଙ୍କ ପୁତ୍ରଙ୍କୁ ଦାନ କଲେ ଯେପରି ତାହାଙ୍କ ପୁତ୍ରଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ବିନାଶ ହେବେ ନାହିଁ, କିନ୍ତୁ ଅନନ୍ତ ଜୀବନ ପାଇବେ। ପରମେଶ୍ୱର ତାହାଙ୍କ ପୁତ୍ରଙ୍କୁ ଏ ଜଗତକୁ ପଠାଇଲେ। ସେ ତାହାଙ୍କୁ ଜଗତର ବିଚାର କରିବା ପାଇଁ ପଠାଇ ନଥିଲେ, ମାତ୍ର ଏହି ଜଗତ ଯେପରି ତାହାଙ୍କ ପୁତ୍ରଙ୍କ ଦ୍ୱାରା ଉଦ୍ଧାର ପାଇବ, ସେଥିପାଇଁ ସେ ତାହାଙ୍କୁ ପଠାଇଥିଲେ। ପରମେଶ୍ୱରଙ୍କ ପୁତ୍ରଙ୍କଠାରେ ବିଶ୍ୱାସ ରଖୁଥିବା ଲୋକ କେବେ ବିଚାରିତ ହୁଏ ନାହିଁ, କିନ୍ତୁ ତାହାଙ୍କଠାରେ ବିଶ୍ୱାସ ନ କରୁଥିବା ଲୋକ ବିଚାରିତ ହୋଇସାରିଛି, କାରଣ ସେ ପରମେଶ୍ୱରଙ୍କର ଏକମାତ୍ର ପୁତ୍ରଙ୍କୁ ବିଶ୍ୱାସ କଲା ନାହିଁ। ଲୋକମାନଙ୍କର ବିଚାର ଏହି ବିଷୟ ଦ୍ୱାରା ହୁଏ। ସେହି ଆଲୋକ ଜଗତକୁ ଆସିଲେ, କିନ୍ତୁ ଲୋକେ ସେହି ଆଲୋକ ଚାହିଁଲେ ନାହିଁ, ସେମାନେ ଅନ୍ଧକାର ଚାହିଁଲେ, କାରଣ ସେମାନେ ମନ୍ଦ କାର୍ଯ୍ୟରେ ରତ ଥିଲେ। ମନ୍ଦ କାର୍ଯ୍ୟ କରୁଥିବା ପ୍ରତ୍ୟେକ ଲୋକ ଆଲୋକକୁ ଘୃଣା କରେ। ସେ କେବେ ଆଲୋକକୁ ଆସିବ ନାହିଁ, କାରଣ ଆଲୋକ ତାର କୃତ ସମସ୍ତ ମନ୍ଦ କାର୍ଯ୍ୟଗୁଡ଼ିକୁ ଦେଖାଇଦେବ। କିନ୍ତୁ ଯେଉଁ ଲୋକ ସତ୍ୟପଥ ଅନୁସରଣ କରେ, ସେ ଆଲୋକ ନିକଟକୁ ଆସେ। ତାପରେ ଆଲୋକ ସ୍ପଷ୍ଟ ଦେଖାଇଦେବ ଯେ ସେ ଲୋକ ଯେଉଁ କାର୍ଯ୍ୟ କରିଛି, ତାହା ସେ ପରମେଶ୍ୱରଙ୍କ ମାଧ୍ୟମରେ କରିଛି।
ଏହାପରେ ଯୀଶୁ ଓ ତାହାଙ୍କର ଶିଷ୍ୟମାନେ ଜିହୁଦା ଅଞ୍ଚଳକୁ ଗଲେ। ସେଠାରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହିତ ରହି ଲୋକଙ୍କୁ ବ୍ୟାପ୍ତିସ୍ମ ଦେଲେ। ଜୋହନ ମଧ୍ୟ ଏନୋନ ଗ୍ରାମରେ ଲୋକମାନଙ୍କୁ ବାପ୍ତିଜିତ ଦେଉଥିଲେ। ଏନୋନ ସାଲମନଗର ନିକଟବର୍ତ୍ତୀ, ସେଠାରେ ପ୍ରଚୁର ଜଳ ଥିବାରୁ ଜୋହନ ସେଠାରେ ବାପ୍ତିସ୍ମ ଦେଉଥିଲେ। ଲୋକମାନେ ସେଠାକୁ ବାପ୍ତିଜିତ ହେବା ପାଇଁ ଯାଉଥିଲେ। ଜୋହନ କାରାଗାରରେ ବନ୍ଦୀ ହେବା ପୂର୍ବରୁ ଏସବୁ ଘଟିଥିଲା। ଜୋହନଙ୍କର କେତେକ ଶିଷ୍ୟଙ୍କର ସହିତ ଜଣେ ଜିହୁଦୀଙ୍କର ଯୁକ୍ତିତର୍କ ହେଲା। ସେମାନେ ତାହାଙ୍କ ସହିତ ଧର୍ମ ସଂକ୍ରାନ୍ତୀୟ ସୂଚୀକରଣ ବିଷୟରେ ତର୍କ କରୁଥିଲେ। ତେଣୁ ଶିଷ୍ୟମାନେ ଆସି ଜୋହନଙ୍କୁ କହିଲେ,
ହେ ଗୁରୁ, ତୁମ୍ଭ ସହିତ ଜର୍ଦ୍ଦନ ନଦୀର ଆରପାରିରେ ଯେଉଁ ଲୋକ ଥିଲେ ତାହାଙ୍କୁ ମନେ ପକାଅ। ତୁମ୍ଭେ ସେହି ଲୋକଙ୍କ ବିଷୟରେ ଲୋକମାନଙ୍କୁ କହିଥିଲ, ସେହି ଲୋକ ବାପ୍ତିସ୍ମ ଦେଉଛନ୍ତି ଓ ଅନେକ ଲୋକ ତାହାଙ୍କ ପାଖକୁ ଯାଉଛନ୍ତି।
ଜୋହନ ଉତ୍ତର ଦେଲେ,
ପରମେଶ୍ୱର ଗୋଟେ ଲୋକକୁ ଯାହା ଦିଅନ୍ତି ସେ କେବଳ ସେତିକି ପାଏ। ତୁମେମାନେ ନିଜେ ମୋର କହିବା ଶୁଣିଛ ଯେ ମୁଁ ଖ୍ରୀଷ୍ଟ ନୁହେଁ। ତାହାଙ୍କ ପାଇଁ ପଥ ତିଆରି କରିବା ଉଦ୍ଦେଶ୍ୟରେ ଈଶ୍ୱର ମୋତେ ପଠେଇଛନ୍ତି। କନ୍ୟା କେବଳ ବରର, ବରକୁ ସାହାଯ୍ୟ କରୁଥିବା ବନ୍ଧୁ ବର ଆସିବା ପର୍ଯ୍ୟନ୍ତ ଶୁଣେ ଓ ଅପେକ୍ଷା କରେ। ବରର ସ୍ୱର ଶୁଣି ସେହି ବନ୍ଧୁ ବହୁତ ଖୁସି ହୁଏ। ମୁଁ ଏବେ ସେହିଭଳି ଆନନ୍ଦ ପାଉଛି। ଏହା ମୋର ଆନନ୍ଦର ସମୟ। ଯୀଶୁଙ୍କର ଅବଶ୍ୟ ବୃଦ୍ଧି ହେଉ ଏବଂ ମୋର ପ୍ରୟୋଜନୀୟତା ଅବଶ୍ୟ କମିଯାଉ। ସ୍ୱର୍ଗରୁ ଆସିଥିବା ବ୍ୟକ୍ତି ଅନ୍ୟ ଲୋକମାନଙ୍କ ଅପେକ୍ଷା ଶ୍ରେଷ୍ଠ। ପୃଥିବୀରୁ ଆସିଥିବା ବ୍ୟକ୍ତି ପୃଥିବୀର ଅଟନ୍ତି। ସେହି ବ୍ୟକ୍ତି ପୃଥିବୀରେ ଥିବା ବସ୍ତୁ ବିଷୟରେ କହନ୍ତି, କିନ୍ତୁ ଯେଉଁ ବ୍ୟକ୍ତି ସ୍ୱର୍ଗରୁ ଆସନ୍ତି ସେ ଅନ୍ୟ ସମସ୍ତଙ୍କ ଠାରୁ ଶ୍ରେଷ୍ଠ। ସେ ଯାହା ଦେଖିଛନ୍ତି ଓ ଶୁଣିଛନ୍ତି ସେହି ବିଷୟରେ କହନ୍ତି, କିନ୍ତୁ ସେ କହିଥିବା କଥା ସବୁ ଲୋକେ ଗ୍ରହଣ କରନ୍ତି ନାହିଁ। ସେ କହୁଥିବା କଥାଗୁଡ଼ିକୁ ଯେଉଁ ଲୋକ ଗ୍ରହଣ କରେ ସେ ପ୍ରମାଣ ଦିଏ ଯେ ପରମେଶ୍ୱର ଯାହା କହନ୍ତି ତାହା ସତ୍ୟ। ପରମେଶ୍ୱର ତାହାଙ୍କୁ ପଠାଇଛନ୍ତି। ପରମେଶ୍ୱର ଯାହା କହିଥାନ୍ତି ସେ ତାହା କହନ୍ତି। ପରମେଶ୍ୱର ସମ୍ପୂର୍ଣ୍ଣ ଭାବେ ତାଙ୍କୁ ପବିତ୍ରାତ୍ମା ପ୍ରଦାନ କରିଛନ୍ତି। ପରମ ପିତା ପୁତ୍ରଙ୍କୁ ଭଲ ପାଆନ୍ତି। ସେ ତାହାଙ୍କୁ ସମସ୍ତ ବିଷୟର ଉପରେ କ୍ଷମତା ପ୍ରଦାନ କରିଛନ୍ତି। ପୁତ୍ରଙ୍କୁ ବିଶ୍ୱାସ କରୁଥିବା ଲୋକ ଅନନ୍ତ ଜୀବନ ପାଆନ୍ତି, କିନ୍ତୁ ପୁତ୍ରଙ୍କୁ ଅବଜ୍ଞା କରୁଥିବା ଲୋକ କଦାପି ଅନନ୍ତ ଜୀବନ ଲାଭ କରିବ ନାହିଁ। ସେହି ଲୋକମାନଙ୍କ ଉପରେ ପରମେଶ୍ୱରଙ୍କ କୋଧ ରହିବ।
ଜୋହନ 4 ଜୋହନଙ୍କ ଅପେକ୍ଷା ଯୀଶୁ ଅଧିକ ଶିଷ୍ୟ କରୁଥିବାର ଓ ବାପ୍ତିଜିତ ଦେଉଥିବାର ଖବର ଫାରୁସିମାନେ ଶୁଣିଲେ। କିନ୍ତୁ ଯୀଶୁ ପ୍ରକୃତରେ ଲୋକମାନଙ୍କୁ ବାପ୍ତିସ୍ମ ଦେଉନଥିଲେ, ତାହାଙ୍କ ଶିଷ୍ୟମାନେ ତାହାଙ୍କ ପାଇଁ ଲୋକଙ୍କୁ ବାପ୍ତିସ୍ମ ଦେଉଥିଲେ। ଯୀଶୁ ଜାଣିଥିଲେ ଯେ ଫାରୁସିମାନେ ତାହାଙ୍କ ସମ୍ବନ୍ଧରେ ଶୁଣିଛନ୍ତି, ତେଣୁ ସେ ସେତେବେଳେ ଜିହୁଦା ପ୍ରଦେଶ ଛାଡ଼ି ପୁଣି ଥରେ ଗାଲିଲିକୁ ଚାଲିଗଲେ। ଯୀଶୁ ଗାଲିଲି ଗଲାବେଳେ ତାହାଙ୍କୁ ସମୀରଣ ଅଞ୍ଚଳ ବାଟ ଦେଇ ଯିବାକୁ ହେଲା। ଯୀଶୁ ସମୀରଣର ସୁଖାରରେ ଆସି ପହଞ୍ଚିଲେ। ଏହି ନଗରଟି ଯାକୁବ ତାହାଙ୍କ ପୁତ୍ର ଯୋସେଫଙ୍କୁ ଦେଇଥିବା ଜମି ପାଖରେ ଥିଲା। ଯାକୁବଙ୍କ କୂଅ ସେଠାରେ ଥିଲା। ଯୀଶୁ ଚାଲି ଚାଲି କ୍ଲାନ୍ତ ହୋଇ ପଡ଼ିଥିଲେ, ତେଣୁ ସେ କୂଅ ପାଖରେ ବସି ପଡ଼ିଲେ। ଏହା ମଧ୍ୟାହ୍ନ ସମୟ ଥିଲା। ସେତିକିବେଳେ ଜଣେ ସମୀରଣିଆ ସ୍ତ୍ରୀ ସେହି କୂଅରୁ ପାଣି ନେବା ପାଇଁ ଆସିଲା। ଯୀଶୁ ତାକୁ କହିଲେ,
ମୋତେ ଦୟାକରି ମୁଁ ପାଣି ପିଇବାକୁ ଦିଅ।
ସେ ସମୟରେ ତାହାଙ୍କ ଶିଷ୍ୟମାନେ କିଛି ଖାଦ୍ୟ କିଣିବା ପାଇଁ ନଗରକୁ ଯାଇଥିଲେ। ସେହି ସମୀରଣିଆ ସ୍ତ୍ରୀ ଜଣକ ତାହାଙ୍କୁ କହିଲା,
ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ଆପଣ ମୋତେ ପାଣି ପିଇବାକୁ ମାଗୁଛନ୍ତି। ଆପଣ ଜଣେ ଜିହୁଦୀ ଓ ମୁଁ ଜଣେ ସମୀରଣିଆ ସ୍ତ୍ରୀ।
ଜିହୁଦୀମାନେ ସମୀରଣିଆଙ୍କ ସହିତ ବନ୍ଧୁତା କରନ୍ତି ନାହିଁ। ଯୀଶୁ ଉତ୍ତର ଦେଲେ,
ତୁମ୍ଭେ ପରମେଶ୍ୱର ଦେଉଥିବା ଜିନିଷ ବିଷୟରେ ଜାଣିନାହ। ତୁମ୍ଭକୁ ଜଳ ମାଗୁଥିବା ବ୍ୟକ୍ତି ଅର୍ଥାତ୍ ମୁଁ କିଏ ତାହା ମଧ୍ୟ ତୁମ୍ଭେ ଜାଣିନାହ। ତୁମ୍ଭେ ଯଦି ଏସବୁ କଥା ଜାଣିଥାନ୍ତ, ତେବେ ତୁମ୍ଭେ ମୋତେ ମାଗନ୍ତ ଓ ମୁଁ ତୁମ୍ଭକୁ ଜୀବନ୍ତ ଜଳ ଦିଅନ୍ତି।
ସେହି ସ୍ତ୍ରୀ ଲୋକଟି କହିଲା,
ମହାଶୟ, ଆପଣ କେଉଁଠାରୁ ସେହି ଜୀବନ୍ତ ଜଳ ପାଇବେ? କୂଅ ତ ଅତି ଗଭୀର ଓ ପାଣି କାଢ଼ିବା ପାଇଁ ଆପଣଙ୍କ ପାଖରେ କିଛି ନାହିଁ। ଆପଣ କ'ଣ ଆମ ପୂର୍ବପୁରୁଷ ଯାକୁବଙ୍କଠାରୁ ଶ୍ରେଷ୍ଠ? ଯାକୁବ ହିଁ ଆମ୍ଭକୁ ଏହି କୂଅ ଦେଇଥିଲେ। ସେ ନିଜେ ଏହି କୂଅରୁ ଜଳ ପିଉଥିଲେ, ତାହାଙ୍କର ପୁତ୍ରମାନେ ଓ ସବୁ ପଶୁମାନେ ମଧ୍ୟ ଏହି କୂଅରୁ ଜଳ ପିଉଥିଲେ।
ଯୀଶୁ ଉତ୍ତର ଦେଲେ,
ପ୍ରତ୍ୟେକ ଲୋକ ଏହି ଜଳ ପାନ କରିବା ପରେ ପୁଣି ତୃଷାର୍ଥ ହେବ, କିନ୍ତୁ ମୁଁ ଯେଉଁ ଜଳ ପିଇବାକୁ ଦେବି ତାହା ଯେଉଁ ଲୋକ ପିଇବ ସେ କଦାପି ତୃଷାର୍ଥ ହେବ ନାହିଁ। ମୁଁ ତାହାକୁ ଯେଉଁ ଜଳ ଦେବି ତାହା ଅନନ୍ତ ଜୀବନ ଜଳର ଝରସ୍ୱରୂପେ ସର୍ବଦା ପ୍ରବାହିତ ହେବ।
ସେ ସ୍ତ୍ରୀ ଲୋକଟି ଯୀଶୁଙ୍କୁ କହିଲା,
ମହାଶୟ ମୋତେ ସେହି ଜଳ ଦିଅନ୍ତୁ, ମୁଁ ଆଉ ଯେପରି ଆଉ କେବେ ତୃଷାର୍ଥ ହେବି ନାହିଁ, ମୋତେ ଏଠାକୁ ଆଉ କେବେ ଜଳ ନେବା ପାଇଁ ଆସିବାକୁ ପଡ଼ିବ ନାହିଁ।
ଯୀଶୁ ତାକୁ କହିଲେ,
ଯାଅ ତୁମ୍ଭ ସ୍ୱାମୀଙ୍କୁ ଡାକି ଏଠାକୁ ଆସ।
ସ୍ତ୍ରୀ ଲୋକଟି କହିଲା,
କିନ୍ତୁ ମୋର ସ୍ୱାମୀ ନାହିଁ।
ଯୀଶୁ କହିଲେ,
ଠିକ କଥା କହିଛ, ତୁମ୍ଭର ସ୍ୱାମୀ ନାହିଁ, ପ୍ରକୃତରେ ତୁମ୍ଭର ପାଞ୍ଚ ଜଣ ସ୍ୱାମୀ ଥିଲେ। ତୁମ୍ଭେ ବର୍ତ୍ତମାନ ଯେଉଁ ଲୋକ ସହିତ ରହିଛ ସେ ତୁମ୍ଭର ସ୍ୱାମୀ ନୁହେଁ, ତୁମ୍ଭେ ମୋତେ ସତ୍ୟ କହିଲ।
ସ୍ତ୍ରୀ ଲୋକଟି କହିଲା,
ମହାଶୟ ମୁଁ ଜାଣିପାରୁଛି ଆପଣ ଜଣେ ଭବିଷ୍ୟତ ବକ୍ତା, ଆମ୍ଭର ପିତୃପୁରୁଷମାନେ ଏହି ପର୍ବତରେ ଉପାସନା କରୁଥିଲେ, କିନ୍ତୁ ଜିହୁଦୀମାନେ କୁହନ୍ତି ଯେ ଜେରୁସାଲେମ ହେଉଛି ଉପାସନା କରିବା ନିମନ୍ତେ ଯଥାର୍ଥ ସ୍ଥାନ।
ଯୀଶୁ ତାହାକୁ କହିଲେ,
ହେ ନାରୀ, ମୋତେ ବିଶ୍ୱାସ କର, ଏପରି ସମୟ ଆସୁଛି ଯେତେବେଳେ ତୁମ୍ଭେମାନେ ପରମ ପିତାଙ୍କର ଉପାସନା ଏ ପର୍ବତରେ କି ଜେରୁସାଲେମରେ କରିବ ନାହିଁ। ତୁମ୍ଭେ ସମୀରଣୀୟମାନେ କିଛି ନ ଜାଣି ନ ବୁଝି ଉପାସନା କର, କିନ୍ତୁ ଆମ୍ଭେ ଜିହୁଦୀମାନେ କାହାକୁ ଉପାସନା କରୁ ସବୁ ଜାଣୁ। ଜିହୁଦୀମାନଙ୍କଠାରୁ ପରିତ୍ରାଣ ଏଇ ଜଗତକୁ ଆସେ। ଏପରି ସମୟ ଆସୁଛି ଯେତେବେଳେ ପ୍ରକୃତ ଉପାସକମାନେ ପରମ ପିତାଙ୍କୁ ଆତ୍ମା ଓ ସତ୍ୟରେ ଉପାସନା କରିବେ। ସେହି ସମୟ ବର୍ତ୍ତମାନ ଉପସ୍ଥିତ। ସେହିଭଳି ଲୋକମାନଙ୍କୁ ପରମ ପିତା ନିଜର ଉପାସକ ରୂପେ ଗ୍ରହଣ କରିବାକୁ ଚାହାନ୍ତି। ପରମେଶ୍ୱର ହିଁ ଆତ୍ମା, ତେଣୁ ପରମେଶ୍ୱରଙ୍କ ଉପାସନା କରୁଥିବା ଲୋକମାନେ ଆତ୍ମା ଓ ସତ୍ୟ ସହିତ ତାହାଙ୍କର ଉପାସନା କରିବା ଉଚିତ।
ସେହି ସ୍ତ୍ରୀ ଲୋକଟି କହିଲା,
ମୁଁ ଜାଣିଛି ମସିହ ଆସୁଛନ୍ତି, ଯେତେବେଳେ ମସିହ ଆସିବେ ସେତେବେଳେ ସେ ଆମମାନଙ୍କୁ ସବୁ କଥା ବୁଝାଇଦେବେ।
ଯୀଶୁ ତାହାକୁ କହିଲେ,
ଯେଉଁ ଲୋକ ବର୍ତ୍ତମାନ ତୁମ୍ଭ ସହିତ କଥାବାର୍ତ୍ତା କରୁଛି ସେ ନିଜେ ମସିହ ଅଟେ।
ସେହି ସମୟରେ ଯୀଶୁଙ୍କର ଶିଷ୍ୟମାନେ ନଗରରୁ ଫେରିଲେ। ସେମାନେ ଯୀଶୁଙ୍କୁ ଗୋଟିଏ ସ୍ତ୍ରୀ ଲୋକ ସହିତ କଥା ହେବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, କିନ୍ତୁ କେହି ତାଙ୍କୁ ଏପରି କିଛି ପ୍ରଶ୍ନ ପଚାରିଲେ ନାହିଁ, ତୁମ୍ଭେ କ'ଣ ଚାହଁ କିମ୍ବା ତୁମ୍ଭେ କାହିଁକି ତାହା ସହିତ କଥାବାର୍ତ୍ତା ହେଉଛ। ତାପରେ ସେ ସ୍ତ୍ରୀ ଲୋକ ତା କଳସୀ ପାଣି ଛାଡ଼ି ନଗରକୁ ଚାଲିଗଲା। ସେଠାରେ ପହଞ୍ଚି ସେ ଲୋକମାନଙ୍କୁ କହିଲା,
ମୁଁ ଯାହା କିଛି କରିଛି ପ୍ରତ୍ୟେକ କଥା ମୋତେ ଜଣେ ଲୋକ କହିଦେଲେ, ତୁମ୍ଭେ ସେ ଲୋକକୁ ଦେଖିବା ଆସ, ସେ ବୋଧେ ଖ୍ରୀଷ୍ଟ ହୋଇପାରନ୍ତି।
ତେଣୁ ଲୋକମାନେ ନଗର ଛାଡ଼ି ଯୀଶୁଙ୍କୁ ଦେଖିବାକୁ ଗଲେ। ସ୍ତ୍ରୀ ଲୋକଟି ନଗରରେ ଥିବା ସମୟରେ ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କୁ ଅନୁରୋଧ କଲେ,
ଗୁରୁ କିଛି ଭୋଜନ କରନ୍ତୁ।
କିନ୍ତୁ ଯୀଶୁ ଉତ୍ତର ଦେଲେ,
ମୋ ପାଖରେ ଏପରି ଖାଦ୍ୟ ଅଛି ଯାହା ବିଷୟରେ ତୁମ୍ଭେମାନେ ଜାଣ ନାହିଁ।
ତେଣୁ ଶିଷ୍ୟମାନେ ନିଜ ନିଜ ମଧ୍ୟରେ କଥାବାର୍ତ୍ତା ହେଲେ,
ତାହାଙ୍କ ଲାଗି କି ଖାଦ୍ୟ ଆଣିଲା କି?
ଯୀଶୁ କହିଲେ,
ଯେଉଁ ପରମେଶ୍ୱର ମୋତେ ପଠାଇଛନ୍ତି ତାହାଙ୍କର ଇଚ୍ଛା ପାଳନ କରିବା ଓ ତାହାଙ୍କର କାର୍ଯ୍ୟ ପୂର୍ଣ୍ଣ କରିବା ହେଉଛି ମୋର ଆହାର। ତୁମ୍ଭେମାନେ ଯେତେବେଳେ କିଛି ରୋପଣ କର ସେତେବେଳେ ତୁମ୍ଭେ ସର୍ବଦା କୁହ, ଶସ୍ୟ କଟା ହେବା ପାଇଁ ଆହୁରି ଚାରି ମାସ ବାକି ଅଛି, କିନ୍ତୁ ମୁଁ ତୁମ୍ଭକୁ କହୁଛି ତୁମ୍ଭମାନଙ୍କର ଆଖି ଖୋଲ, ଲୋକମାନଙ୍କୁ ଦେଖ, ସେମାନେ ଅମଳ ପାଇଁ ପ୍ରସ୍ତୁତ କ୍ଷେତ୍ରତୁଲ୍ୟ ଅଟନ୍ତି। ବର୍ତ୍ତମାନ ମଧ୍ୟ ଯେଉଁ ଲୋକ ଶସ୍ୟ କାଟେ ତାକୁ ମଜୁରି ଦିଆଯାଉଛି, ସେ ଅନନ୍ତ ଜୀବନ ପାଇଁ ଶସ୍ୟ ସଂଗ୍ରହ କରୁଛି, ତେଣୁ ବୁଣାଳୀ ଓ କଟାଳୀ ଉଭୟ ମିଳି ଆନନ୍ଦିତ କରିବେ। କଥାରେ ଅଛି, ଜଣେ ଲୋକ ବୁଣେ ଏବଂ ଅନ୍ୟ ଜଣେ ଫସଲ କାଟେ, ଏହି ଉକ୍ତିଟି ସତ୍ୟ। ତୁମ୍ଭେ ଯାହା ବୁଣି ନଥିଲ ତାହା କାଟିବା ପାଇଁ ମୁଁ ତୁମ୍ଭକୁ ପଠାଇଥିଲି, ଅନ୍ୟ ଲୋକମାନେ କାମ କଲେ ଆଉ ତୁମ୍ଭେମାନେ ସେମାନଙ୍କ କାମରୁ ଲାଭ ପାଇଲ।
ସେ ସହରର ସମୀରଣୀୟମାନଙ୍କ ଭିତରୁ ଅନେକ ଯୀଶୁଙ୍କୁ ବିଶ୍ୱାସ କଲେ। ସେ ସ୍ତ୍ରୀ ଲୋକ ଯୀଶୁଙ୍କ ବିଷୟରେ ଯାହା କହିଥିଲା ସେଥିପାଇଁ ସେମାନେ ବିଶ୍ୱାସ କଲେ। ସେ ସେମାନଙ୍କୁ କହିଲା, ଯୀଶୁ ମୋତେ ମୁଁ କରିଥିବା ପ୍ରତ୍ୟେକ ଘଟଣାମାନ କହିଲେ। ସମୀରଣୀୟମାନେ ଯୀଶୁଙ୍କ ପାଖକୁ ଗଲେ। ସେମାନେ ତାହାଙ୍କୁ ସେମାନଙ୍କ ସହିତ କିଛି ଦିନ ରହିବା ପାଇଁ ଅନୁରୋଧ କଲେ, ତେଣୁ ଯୀଶୁ ସେଠାରେ ଦୁଇ ଦିନ ରହିଲେ। ଯୀଶୁଙ୍କଠାରୁ ବାଣୀ ଶୁଣି ବହୁତ ଲୋକ ତାହାଙ୍କଠାରେ ବିଶ୍ୱାସ କଲେ। ଲୋକମାନେ ସେ ସ୍ତ୍ରୀକୁ କହିଲେ,
ପ୍ରଥମେ ଆମ୍ଭେ ତୁମ୍ଭ କଥା ଶୁଣି ଯୀଶୁଙ୍କୁ ବିଶ୍ୱାସ କରିଥିଲୁ, କିନ୍ତୁ ବର୍ତ୍ତମାନ ଆମ୍ଭେ ନିଜେ ତାହାଙ୍କ କଥା ଶୁଣି ବିଶ୍ୱାସ କରୁଛୁ। ଆମ୍ଭେ ବର୍ତ୍ତମାନ ଜାଣୁଛୁ ଯେ ସେ ହେଉଛନ୍ତି ପ୍ରକୃତରେ ଜଗତର ତ୍ରାଣକର୍ତ୍ତା।
ସେଠାରେ ଦୁଇ ଦିନ ରହିବା ପରେ ଯୀଶୁ ଗାଲିଲିକୁ ଯାତ୍ରା କଲେ। ଯୀଶୁ ପୂର୍ବରୁ କହିଥିଲେ ଯେ ଜଣେ ଭାବବାଦୀ ନିଜ ଦେଶରେ ସମ୍ମାନ ପାଏ ନାହିଁ। ପୁଣି ଯୀଶୁ ଯେତେବେଳେ ଗାଲିଲିରେ ପହଞ୍ଚିଲେ, ସେଠାରେ ଲୋକେ ତାହାଙ୍କୁ ସ୍ୱାଗତ କଲେ। ପୂର୍ବରୁ ଜେରୁସାଲମରେ ନିସ୍ତାର ପର୍ବ ବେଳେ ସେମାନେ ତାହାଙ୍କର କାର୍ଯ୍ୟ ସବୁ ଦେଖିଥିଲେ। ସେହି ଲୋକମାନେ ପର୍ବ ସମୟରେ ମଧ୍ୟ ଉପସ୍ଥିତ ଥିଲେ। ଯୀଶୁ ଗାଲିଲିର କାନ୍ନା ନଗରକୁ ପୁଣି ଥରେ ଗଲେ। କାନ୍ନାରେ ସେ ଜଳକୁ ଦ୍ରାକ୍ଷାରସରେ ପରିଣତ କରିଥିଲେ। ରାଜାଙ୍କର ଜଣେ ମୁଖ୍ୟ କର୍ମଚାରୀ କଫର୍ନାହୁମ ନଗରରେ ବାସ କରୁଥିଲେ। ଏହି ବ୍ୟକ୍ତିଙ୍କର ପୁତ୍ର ଅସୁସ୍ଥ ଥିଲା। ସେହି ବ୍ୟକ୍ତି ଶୁଣିଲେ ଯେ ଯୀଶୁ ଜିହୁଦା ପ୍ରଦେଶରୁ ଆସିଛନ୍ତି ଓ ବର୍ତ୍ତମାନ ଗାଲିଲିରେ ଅଛନ୍ତି। ତେଣୁ ସେ ବ୍ୟକ୍ତି କାନ୍ନାରେ ଯୀଶୁଙ୍କୁ ଦେଖା କଲେ। କଫର୍ନାହୁମକୁ ଆସି ତାହାଙ୍କର ପୁତ୍ରକୁ ସୁସ୍ଥ କରିବା ପାଇଁ ସେ ଯୀଶୁଙ୍କୁ ନିବେଦନ କଲେ। ତାହାଙ୍କର ପୁତ୍ର ମୃତପ୍ରାୟ ହୋଇଥିଲା। ଯୀଶୁ ତାହାଙ୍କୁ କହିଲେ,
ତୁମ୍ଭେମାନେ ଅଲୌକିକ ଓ ଆଶ୍ଚର୍ଯ୍ୟଜନକ କାର୍ଯ୍ୟମାନ ନ ଦେଖିଲେ ତୁମ୍ଭେମାନେ ମୋତେ ବିଶ୍ୱାସ କରିବ ନାହିଁ।
ରାଜକର୍ମଚାରୀ ଜଣକ କହିଲେ,
ମହାଶୟ, ମୋ ପୁତ୍ର ମରିବା ପୂର୍ବରୁ ଆପଣ ମୋ ଘରକୁ ଆସନ୍ତୁ।
ଯୀଶୁ ଉତ୍ତର ଦେଲେ,
ଯାଅ, ତୁମ୍ଭର ପୁଅ ବଞ୍ଚିବ।
ଯୀଶୁଙ୍କ କଥା ସେ ବ୍ୟକ୍ତିଟି ଶୁଣି ବିଶ୍ୱାସ କଲେ ଓ ଘରକୁ ଚାଲିଗଲେ। ଘରକୁ ଯିବା ବାଟରେ ତାହାଙ୍କର କେତେଜଣ ଚାକର ଆସି ତାହାଙ୍କୁ ଭେଟିଲେ। ସେମାନେ ତାହାଙ୍କୁ କହିଲେ,
ତୁମ୍ଭର ପୁଅ ସୁସ୍ଥ ହେଲାଣି।
ପିଲାର ଅବସ୍ଥା କେଉଁ ସମୟଠାରୁ ଭଲ ଆଡ଼କୁ ଗତି କଲା,
ସେ ପଚାରିଲେ। ଚାକରମାନେ କହିଲେ,
ଗତକାଲି ପ୍ରାୟ ଗୋଟାଏ ବେଳୁ ତାର ଜ୍ୱର ଛାଡ଼ିଗଲା।
ତୁମ୍ଭର ପୁଅ ବଞ୍ଚିବ ବୋଲି ଯୀଶୁ ଠିକ୍ ସେହି ସମୟରେ କହିଥିଲେ। ଏହା ପିଲାର ବାପା ଜାଣିଲେ। ତେଣୁ ସେହି ରାଜକର୍ମଚାରୀ ଓ ତାହାଙ୍କର ସମସ୍ତ ପରିବାରବର୍ଗ ଯୀଶୁଙ୍କଠାରେ ବିଶ୍ୱାସ କଲେ। ଜିହୁଦା ପ୍ରଦେଶରୁ ଗାଲିଲିକୁ ଆସିବା ପରେ ଯୀଶୁଙ୍କର ଏହା ଦ୍ୱିତୀୟ ଆଶ୍ଚର୍ଯ୍ୟ କାର୍ଯ୍ୟ ଥିଲା। ଯୋହନ 5 ଅଧ୍ୟାୟ। ଏହାପରେ ଯୀଶୁ ଜିହୁଦୀମାନଙ୍କର ଗୋଟିଏ ବିଶେଷ ପର୍ବ ଥିବାରୁ ସେ ଜେରୁସାଲମକୁ ଗଲେ। ଜେରୁସାଲମରେ 5ଟି ମଣ୍ଡପ ଥିବା ଗୋଟିଏ ପୋଖରୀ ଥିଲା। ଜିହୁଦୀ ଭାଷାରେ ଏହାକୁ ବେତ୍ସଦା ବା ଦୟାଗୃହ କହନ୍ତି। ଏହା ମେଷଦ୍ୱାର ପାଖରେ ଥିଲା। ବହୁତ ଅସୁସ୍ଥ ଲୋକେ ପୋଖରୀ ପାଖ ମଣ୍ଡପଗୁଡ଼ିକରେ ପଡ଼ି ରହୁଥିଲେ। ସେମାନଙ୍କ ମଧ୍ୟରୁ କେତେକ ଅନ୍ଧ, ଛୋଟା ଓ ପକ୍ଷାଘାତଗ୍ରସ୍ତ ରୋଗୀ ଥିଲେ। ଏହାର କାରଣ, ଜଣେ ସ୍ୱର୍ଗଦୂତ ବେଳେବେଳେ ଆସି ପୋଖରୀର ପାଣିକୁ ହଲାଉଥିଲେ। ସେତେବେଳେ ଯେଉଁ ରୋଗୀ ପ୍ରଥମେ ପାଣି ଭିତରକୁ ଯାଉଥିଲା, ସେ ସୁସ୍ଥ ହୋଇଯାଉଥିଲା। ସେଠାରେ ଜଣେ ଲୋକ ପଡ଼ି ରହିଥିଲା। ସେ ବିଗତ 38 ବର୍ଷ ଧରି ରୋଗଗ୍ରସ୍ତ ଥିଲା। ଯୀଶୁ ସେହି ଲୋକକୁ ସେଠାରେ ପଡ଼ି ରହିଥିବା ଦେଖିଲେ। ସେ ଜାଣିଲେ ଯେ ସେ ଲୋକଟି ବହୁତ ବର୍ଷ ହେଲାଣି ରୋଗରେ ପଡ଼ିଛି। ତେଣୁ ଯୀଶୁ ତାକୁ ପଚାରିଲେ,
ତୁମ୍ଭେ କ'ଣ ସୁସ୍ଥ ହେବାକୁ ଚାହଁ?
ସେ ରୋଗୀଟି ଉତ୍ତର ଦେଲା,
ମହାଶୟ, ପାଣି ହଲିବା ସମୟରେ ପାଣି ଭିତରକୁ ଯିବାରେ ସାହାଯ୍ୟ କରିବା ପାଇଁ ମୋର କେହି ଲୋକ ନାହାନ୍ତି। ମୁଁ ପ୍ରଥମେ ପାଣି ଭିତରକୁ ଯିବା ପାଇଁ ଚେଷ୍ଟା କଲାବେଳେ ଅନ୍ୟ ଜଣେ ମୋ ପୂର୍ବରୁ ପାଣି ଭିତରକୁ ଚାଲି ଯାଆନ୍ତି।
ତାପରେ ଯୀଶୁ କହିଲେ,
ଠିଆ ହୁଅ, ତୁମ୍ଭର ବିଛଣା ଉଠେଇ ଚାଲ।
ସଙ୍ଗେ ସଙ୍ଗେ ଲୋକଟି ସୁସ୍ଥ ହୋଇଗଲା। ସେ ତା ବିଛଣା ଉଠେଇ ଚାଲିବାକୁ ଆରମ୍ଭ କଲା। ଏହି ଘଟଣା ବିଶ୍ରାମବାରର ଦିନ ହୋଇଥିଲା। ତେଣୁ ଜିହୁଦୀମାନେ ସୁସ୍ଥ ହୋଇଥିବା ଲୋକକୁ କହିଲେ,
ଆଜି ବିଶ୍ରାମବାର, ବିଶ୍ରାମବାରରେ ତୁମ୍ଭେ ବିଛଣା ବୋଇ ନେଇଯିବା ଆମ୍ଭର ନିୟମ ବିରୁଦ୍ଧ କାର୍ଯ୍ୟ।
କିନ୍ତୁ ଲୋକଟି କହିଲା,
ମୋତେ ଯିଏ ସୁସ୍ଥ କଲେ ସେ ମୋତେ କହିଲେ ତୁମ୍ଭର ବିଛଣା ନିଅ ଓ ଚାଲ।
ଜିହୁଦୀମାନେ ସେ ଲୋକକୁ ପଚାରିଲେ,
ଯିଏ ତୁମକୁ ଆଜି ବିଛଣା ଉଠେଇ ଚାଲିବାକୁ କହିଲା ସେ କିଏ?
କିନ୍ତୁ ସୁସ୍ଥ ହୋଇଥିବା ଲୋକଟି ସେ ବ୍ୟକ୍ତିଟି କିଏ ତାହା ଜାଣିନଥିଲା। ସେହି ଜାଗାରେ ବହୁତ ଲୋକ ଥିଲେ ଓ ଯୀଶୁ ସେଠାରୁ ଚାଲିଯାଇଥିଲେ। ପରେ ଯୀଶୁ ସେହି ଲୋକକୁ ମନ୍ଦିର ପରିସରରେ ଦେଖିଲେ। ସେ ତାକୁ କହିଲେ,
ଦେଖ, ତୁମ୍ଭେ ବର୍ତ୍ତମାନ ସୁସ୍ଥ ହୋଇଯାଇଛ, ତେଣୁ ତୁମ୍ଭେ ଆଉ ପାପ କର ନାହିଁ। ଯଦି ତୁମ୍ଭେ ପାପ କରିବ, ତେବେ ତୁମ୍ଭର ଏହାଠାରୁ ଅଧିକ କ୍ଷତି ହୋଇପାରେ।
ତାପରେ ଲୋକଟି ସେହି ଜିଉଦୀମାନଙ୍କ ପାଖକୁ ଗଲା। ସେ ସେମାନଙ୍କୁ କହିଲା ଯେ ଯୀଶୁ ତାକୁ ସୁସ୍ଥ କରିଛନ୍ତି। ଯୀଶୁ ବିଶ୍ରାମବାରରେ ଏହିସବୁ କାର୍ଯ୍ୟ କରୁଥିଲେ, ତେଣୁ ଜିହୁଦୀମାନେ ଯୀଶୁଙ୍କ ପ୍ରତି ଖରାପ ବ୍ୟବହାର କରିବା ଆରମ୍ଭ କଲେ। କିନ୍ତୁ ଯୀଶୁ ଜିହୁଦୀମାନଙ୍କୁ କହିଲେ,
ମୋର ପିତା ସର୍ବଦା କାର୍ଯ୍ୟରତ, ଅତେ ମୁଁ ମଧ୍ୟ କାର୍ଯ୍ୟ କରେ।
ଏଥିପାଇଁ ଜିହୁଦୀ ନେତାମାନେ ତାହାଙ୍କୁ ହତ୍ୟା କରିବା ପାଇଁ ଆହୁରି ଅଧିକ ଚେଷ୍ଟା କଲେ। ଜିହୁଦୀମାନେ କହିଲେ,
ପ୍ରଥମେ ଯୀଶୁ ବିଶ୍ରାମବାରର ନିୟମ ଭାଙ୍ଗିଲେ, ତାପରେ ସେ ପରମେଶ୍ୱରଙ୍କୁ ନିଜର ପିତା ବୋଲି କହିଲେ, ସେ ନିଜକୁ ପରମେଶ୍ୱରଙ୍କ ସହିତ ସମାନ କଲେ।
କିନ୍ତୁ ଯୀଶୁ କହିଲେ,
ମୁଁ ତୁମ୍ଭକୁ ସତ୍ୟ କହୁଛି, ପୁତ୍ର ଏକାକୀ କିଛି କରିପାରନ୍ତି ନାହିଁ, ଯାହା ତାହାଙ୍କ ପିତା କରୁଥିବା ପୁତ୍ର ଦେଖନ୍ତି ସେ ତାହା ହିଁ କରନ୍ତି, କାରଣ ପିତା ଯାହା କରନ୍ତି ପୁତ୍ର ମଧ୍ୟ ସେହିସବୁ କରନ୍ତି। ପିତା ପୁତ୍ରଙ୍କୁ ପ୍ରେମ କରନ୍ତି, ପିତା ନିଜେ କରିଥିବା ପ୍ରତ୍ୟେକ କାର୍ଯ୍ୟ ପୁତ୍ରଙ୍କୁ ଦେଖାନ୍ତି। ଏହି ରୋଗୀଟି ସୁସ୍ଥ ହୋଇଗଲା, ଆଉ ତୁମ୍ଭେମାନେ ଯେପରି ଆଶ୍ଚର୍ଯ୍ୟଜନିତ ହୁଅ ଏ ନିମନ୍ତେ ପିତା ପୁତ୍ରଙ୍କୁ ଏହାଠାରୁ ଆହୁରି ମହତ୍କର୍ମ ଦେଖାଇବେ। ପରମ ପିତା ମୃତ ଲୋକଙ୍କୁ ଉଠାନ୍ତି ଓ ସେମାନଙ୍କୁ ଜୀବନଦାନ କରନ୍ତି, ଠିକ୍ ସେହିପରି ପୁତ୍ର ମଧ୍ୟ ନିଜ ଇଚ୍ଛାନୁସାରେ ଲୋକଙ୍କୁ ଜୀବନଦାନ କରନ୍ତି। ପିତା କାହାର ବିଚାର କରନ୍ତି ନାହିଁ, କିନ୍ତୁ ସେ ପୁତ୍ରଙ୍କୁ ବିଚାର କରିବାର ସମସ୍ତ କ୍ଷମତା ଅର୍ପଣ କରିଛନ୍ତି। ଈଶ୍ୱର ଏହା କଲେ କାରଣ ସମସ୍ତେ ପିତାଙ୍କୁ ଯେପରି ସମ୍ମାନ ଦେଉଛନ୍ତି, ସେହିପରି ପୁତ୍ରଙ୍କୁ ମଧ୍ୟ ସମ୍ମାନ ଦେବେ। ଯଦି କୌଣସି ଲୋକ ପୁତ୍ରକୁ ସମ୍ମାନ ଦିଏ ନାହିଁ, ତେବେ ସେ ପିତାଙ୍କୁ ମଧ୍ୟ ସମ୍ମାନ ଦିଏ ନାହିଁ, ପିତା ପୁତ୍ରକୁ ପଠାଇଛନ୍ତି। ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ ଯଦି କୌଣସି ବ୍ୟକ୍ତି ମୋର କହିବା କଥା ଶୁଣେ ଓ ମୋତେ ଯିଏ ପଠାଇଛନ୍ତି ତାହାଙ୍କଠାରେ ବିଶ୍ୱାସ କରେ, ତେବେ ସେ ବ୍ୟକ୍ତି ଅନନ୍ତ ଜୀବନ ଲାଭ କରିଅଛି। ସେ ବ୍ୟକ୍ତି ଦୋଷୀ ବୋଲି ବିଚାରିତ ହେବ ନାହିଁ, ସେ ମୃତ୍ୟୁକୁ ପାର ହୋଇ ଜୀବନ ଭିତରେ ପ୍ରବେଶ କରିସାରିଛି। ମୁଁ ତୁମ୍ଭକୁ ସତ୍ୟ କହୁଛି, ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସମୟ ଆସୁଛି, ସେ ସମୟ ଆସିଗଲାଣି। ପାପ ଦ୍ୱାରା ମୃତ ଲୋକମାନେ ଈଶ୍ୱରଙ୍କ ପୁତ୍ରଙ୍କର ସ୍ୱର ଶୁଣିବେ, ପୁତ୍ରଙ୍କର ସ୍ୱର ଶୁଣି ଗ୍ରହଣ କରିଥିବା ଲୋକମାନେ ଅନନ୍ତ ଜୀବନ ଲାଭ କରିବେ। ସ୍ୱୟଂ ପରମ ପିତା ହେଉଛନ୍ତି ଜୀବନର ଉତ୍ସ, ଅତଏବ ସେ ପୁତ୍ରଙ୍କୁ ଜୀବନଦାନ କରିବା ପାଇଁ ଅନୁମତି ଦେଇଛନ୍ତି। ଲୋକଙ୍କର ବିଚାର କରିବା ପାଇଁ ସେ ପୁତ୍ରଙ୍କୁ କ୍ଷମତା ଦେଇଛନ୍ତି, କାରଣ ସେ ମନୁଷ୍ୟ ପୁତ୍ର ଅଟନ୍ତି। ତୁମ୍ଭେ ଏଥିରେ ଆଶ୍ଚର୍ଯ୍ୟ ହୁଅ ନାହିଁ, ଏପରି ସମୟ ଆସୁଛି ଯେତେବେଳେ ସମାଧିସ୍ଥ ସମସ୍ତ ମୃତ ଲୋକମାନେ ତାହାଙ୍କର ସ୍ୱର ଶୁଣିବେ। ସେମାନେ ସେମାନଙ୍କର ସମାଧିରୁ ବାହାରିବେ, ଜୀବନରେ ସତ୍କାର୍ଯ୍ୟ କରିଥିବା ଲୋକମାନେ ଉଠିବେ ଓ ଅନନ୍ତ ଜୀବନ ପାଇବେ, କିନ୍ତୁ କୁକାର୍ଯ୍ୟ କରିଥିବା ଲୋକମାନେ ଦୋଷୀ ଭାବରେ ବିଚାରିତ ହେବା ପାଇଁ ଉଠିବେ। ମୁଁ ଏକୁଟିଆ କିଛି କରିପାରିବି ନାହିଁ, ମୁଁ କେବଳ ପରମେଶ୍ୱରଙ୍କ କହିବା ଅନୁସାରେ ବିଚାର କରେ, ତେଣୁ ମୋର ବିଚାର ଠିକ୍, କାରଣ ମୁଁ ନିଜକୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରେ ନାହିଁ, କିନ୍ତୁ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୁଁ ଇଚ୍ଛା କରେ, ଯିଏ ମୋତେ ପଠାଇଛନ୍ତି। ମୁଁ ଯଦି ଲୋକମାନଙ୍କୁ ମୋ ନିଜ ବିଷୟରେ କୁହେ ଓ ସେମାନଙ୍କୁ ମୋର ସାକ୍ଷ୍ୟ ଦିଏ, ସେମାନେ ମୋର ସାକ୍ଷ୍ୟ ଗ୍ରହଣ କରିବେ ନାହିଁ, କିନ୍ତୁ ଅନ୍ୟ ଜଣେ ଅଛନ୍ତି ଯିଏକି ଲୋକମାନଙ୍କୁ ମୋର ବିଷୟରେ ସାକ୍ଷ୍ୟ ଦିଅନ୍ତି, ଏବଂ ମୁଁ ଜାଣେ ମୋ ବିଷୟରେ ସେ ଯାହା କହନ୍ତି ତାହା ସବୁ ସତ୍ୟ। ତୁମ୍ଭେ ଯୋହନଙ୍କ ପାଖକୁ ଲୋକ ପଠାଇଛ, ସେ ତୁମ୍ଭମାନଙ୍କୁ ସତ୍ୟ ସମ୍ବନ୍ଧରେ କହିଛନ୍ତି। ମୋ ବିଷୟରେ ସାକ୍ଷୀ ଦେବା ପାଇଁ କୌଣସି ବ୍ୟକ୍ତିର ପ୍ରୟୋଜନ ନାହିଁ, କିନ୍ତୁ ମୁଁ ତୁମ୍ଭକୁ ଏହିସବୁ କହୁଛି ଯେପରି ତୁମ୍ଭେମାନେ ତାହାଦ୍ୱାରା ଉଦ୍ଧାର ପାଇପାରିବ। ଯୋହନ ଗୋଟିଏ ପ୍ରଦୀପ ପରି ଜଳି ଆଲୋକ ଦେଇଥିଲେ, ଏବଂ ତୁମ୍ଭେମାନେ ସେହି ଆଲୋକ କିଛି କ୍ଷଣ ପାଇଁ ଉପଭୋଗ କରି ଖୁସି ହେଲ, କିନ୍ତୁ ମୋ ପାଖରେ ମୋ ସମ୍ବନ୍ଧରେ ଗୋଟିଏ ପ୍ରମାଣ ଅଛି ଯାହା ଯୋହନଙ୍କ ପ୍ରମାଣଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ। ମୁଁ ଯାହା ସବୁ କରୁଛି ତାହା ସବୁ ମୋର ପ୍ରମାଣ। ପରମ ପିତା ମୋତେ ଏସବୁ କରିବା ପାଇଁ ଦେଇଥିଲେ, ଏହିସବୁ କାର୍ଯ୍ୟରୁ ଏହା ପ୍ରମାଣିତ ହୁଏ ଯେ ପରମ ପିତା ମୋତେ ପଠାଇଛନ୍ତି। ପରମ ପିତା ମୋତେ ପଠାଇଛନ୍ତି ଓ ନିଜେ ମୋ ବିଷୟରେ ପ୍ରମାଣ ଦେଇଛନ୍ତି, କିନ୍ତୁ ତୁମ୍ଭେ କେବେ ତାହାଙ୍କର ସ୍ୱର ଶୁଣିନାହଁ, ତାହାଙ୍କର କିପରି ରୂପ ତାହା ମଧ୍ୟ ତୁମ୍ଭେ ଦେଖିନାହଁ। ପରମ ପିତାଙ୍କର ଉପଦେଶ ତୁମ୍ଭଠାରେ ବାସ କରିନାହିଁ, ଏହାର କାରଣ ସେ ପଠାଇଥିବା ବ୍ୟକ୍ତିଠାରେ ତୁମ୍ଭେମାନେ ବିଶ୍ୱାସ ରଖିନାହ। ତୁମ୍ଭେମାନେ ଯତ୍ନ ସହକାରେ ଧର୍ମଶାସ୍ତ୍ରଗୁଡ଼ିକ ଅଧ୍ୟୟନ କରୁଛ, କାରଣ ତୁମ୍ଭେମାନେ ବିଶ୍ୱାସ କର ଯେ ସେହି ଧର୍ମଶାସ୍ତ୍ର ଦ୍ୱାରା ହିଁ ତୁମ୍ଭେମାନେ ଅନନ୍ତ ଜୀବନ ପାଇବ। ସେହି ଧର୍ମଶାସ୍ତ୍ରଗୁଡ଼ିକ ମୋ ବିଷୟରେ କହନ୍ତି, କିନ୍ତୁ ତୁମ୍ଭେମାନେ ଅନନ୍ତ ଜୀବନ ପାଇବା ପାଇଁ ମୋ ନିକଟକୁ ଆସୁନାହ। ମୁଁ ଲୋକମାନଙ୍କଠାରୁ ପ୍ରଶଂସା ଚାହୁଁନାହିଁ, କିନ୍ତୁ ମୁଁ ତୁମ୍ଭକୁ ଜାଣେ। ମୁଁ ଜାଣେ ଯେ ତୁମ୍ଭ ହୃଦୟରେ ପରମେଶ୍ୱରଙ୍କ ପ୍ରେମ ନାହିଁ। ମୁଁ ମୋର ପରମ ପିତାଙ୍କଠାରୁ ଆସିଛି, ମୁଁ ତାହାଙ୍କ ପାଇଁ କଥା କହେ, କିନ୍ତୁ ତୁମ୍ଭେମାନେ ମୋତେ ଗ୍ରହଣ କରୁନାହ। କିନ୍ତୁ ଯେତେବେଳେ ଅନ୍ୟ କିଏ ଆସି କେବଳ ତା ନିଜ ବିଷୟରେ କହିବ, ସେତେବେଳେ ତୁମ୍ଭେ ତାକୁ ଗ୍ରହଣ କରିବ। ତୁମ୍ଭେମାନେ ପରସ୍ପରଠାରୁ ପ୍ରଶଂସା ପାଇବା ପାଇଁ ଭଲ ପାଅ, କିନ୍ତୁ ଏକମାତ୍ର ପରମେଶ୍ୱରଙ୍କ ପାଖରୁ ଯେଉଁ ପ୍ରଶଂସା ଆସେ ତାହା ପାଇବା ପାଇଁ ତୁମ୍ଭେ ଆଦୌ ଚେଷ୍ଟା କରୁନାହ, ତାହା ହେଲେ ତୁମ୍ଭେ ଏକଥା କିପରି ବିଶ୍ୱାସ କରିପାରିବ? ଭାବ ନାହିଁ ଯେ ମୁଁ ପରମ ପିତାଙ୍କ ଆଗରେ ତୁମ୍ଭ ବିରୁଦ୍ଧରେ ଅଭିଯୋଗ କରିବି। ମୋସା ହେଉଛନ୍ତି ଜଣେ ଯିଏ ତୁମ୍ଭ ବିରୁଦ୍ଧରେ ଅଭିଯୋଗ କରନ୍ତି। ତୁମ୍ଭେ ମୋସାଙ୍କଠାରେ ଭରସା ରଖିଛ ଯେ ସେ ତୁମ୍ଭକୁ ଉଦ୍ଧାର କରିବେ। ଯଦି ପ୍ରକୃତରେ ତୁମ୍ଭେମାନେ ମୋସାଙ୍କୁ ବିଶ୍ୱାସ କରିଛ, ତେବେ ତୁମ୍ଭେ ମୋତେ ମଧ୍ୟ ବିଶ୍ୱାସ କରିବ, କାରଣ ମୋସା ମୋ ବିଷୟରେ ଲେଖିଥିଲେ। କିନ୍ତୁ ତୁମ୍ଭେ ମୋସାଙ୍କର ଲେଖିବା କଥା ବିଶ୍ୱାସ କରୁନାହ, ତେଣୁ ତୁମ୍ଭେମାନେ ମୋ କଥାରେ ବିଶ୍ୱାସ କରିପାରିବ ନାହିଁ।
ଯୋହନ 6 ଅଧ୍ୟାୟ। ଏହାପରେ ଯୀଶୁ ଗାଲିଲି ହ୍ରଦ ପାର ହୋଇ ଆରପାରିକି ଗଲେ, ତାହାଙ୍କ ପଛେ ପଛେ ବହୁତ ଲୋକ ଗଲେ। ସେମାନେ ତାହାଙ୍କୁ ଅନୁସରଣ କଲେ, କାରଣ ଯୀଶୁ କି ପ୍ରକାରେ ରୋଗୀମାନଙ୍କୁ ସୁସ୍ଥ କରି ଆପଣା ଶକ୍ତି ପ୍ରକାଶ କଲେ ତାହା ସେମାନେ ଦେଖିଥିଲେ। ଯୀଶୁ ପାହାଡ଼ ଉପରକୁ ଚଢ଼ିଗଲେ, ସେଠାରେ ତାହାଙ୍କର ଶିଷ୍ୟମାନଙ୍କ ଗହଣରେ ବସିଲେ। ଯିହୁଦୀମାନଙ୍କର ନିସ୍ତାର ପର୍ବର ସମୟ ପାଖ ହୋଇଯାଇଥିଲା। ଯୀଶୁ ଦେଖିଲେ ଲୋକମାନେ ବହୁ ସଂଖ୍ୟାରେ ତାହାଙ୍କ ପାଖକୁ ଆସୁଛନ୍ତି। ସେ ଫିଲିପଙ୍କୁ କହିଲେ,
ଫିଲିପ, ଏହି ଲୋକମାନଙ୍କୁ ଖୁଆଇବା ପାଇଁ ଆମ୍ଭେ କେଉଁଠାରୁ ଯଥେଷ୍ଟ ଖାଦ୍ୟ କିଣିପାରିବା?
ସେ ଏ କଥା ଫିଲିପଙ୍କୁ ପରୀକ୍ଷା କରିବା ପାଇଁ ପଚାରିଲେ, କାରଣ ସେ ତାହାଙ୍କ ନିଜ ଯୋଜନା ବିଷୟରେ ଜାଣିଥିଲେ। ଫିଲିପ ଉତ୍ତର ଦେଲେ,
ଏଠାରେ ଥିବା ପ୍ରତ୍ୟେକଙ୍କୁ ଖଣ୍ଡେ ଖଣ୍ଡେ ରୋଟି କିଣି ଦେବା ପାଇଁ ଆମ୍ଭ ସମସ୍ତଙ୍କୁ ମାସେ ପର୍ଯ୍ୟନ୍ତ କାମ କରି ଉପାର୍ଜନ କରିବାକୁ ପଡ଼ିବ।
ସେଠାରେ ଆଉ ଜଣେ ଶିଷ୍ୟ ଆନ୍ଦ୍ରିୟ ଉପସ୍ଥିତ ଥିଲେ, ସେ ସିମୋନ ପିତରଙ୍କର ଭାଇ। ଆନ୍ଦ୍ରିୟ କହିଲେ,
ଏଠାରେ ଜଣେ ବାଳକ ଅଛି, ତା ପାଖରେ 5 ରୋଟି ଓ 2 ଛୋଟ ମାଛ ଅଛି, କିନ୍ତୁ ଏତେ ଲୋକଙ୍କ ପାଇଁ ତାହା ଯଥେଷ୍ଟ ହେବ ନାହିଁ।
ଯୀଶୁ କହିଲେ,
ସମସ୍ତଙ୍କୁ ବସିବାକୁ କୁହ।
ସେଠାରେ ପ୍ରଚୁର ଘାସ ଥିଲା, ସେଠାରେ ପ୍ରାୟ 5,000 ପୁରୁଷ ବସିଥିଲେ। ଯୀଶୁ ରୋଟି ନେଇ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ ଓ ବସିଥିବା ଲୋକମାନଙ୍କୁ ତାହା ବାଣ୍ଟିଲେ। ସେ ମାଛକୁ ମଧ୍ୟ ସେହିପରି ବାଣ୍ଟିଲେ, ସେ ଲୋକମାନଙ୍କୁ ମନ ଇଚ୍ଛା ଖାଇବାକୁ ଦେଲେ। ସବୁ ଲୋକମାନେ ଯଥେଷ୍ଟ ପରିମାଣରେ ଖାଇଲେ। ସେମାନେ ଖାଇସାରିବା ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ,
ବଳକା ମାଛ ଓ ରୋଟି ଏକାଠି କର, କିଛି ନଷ୍ଟ କର ନାହିଁ।
ତେଣୁ ଶିଷ୍ୟମାନେ ବଳକା ଥିବା ଖାଦ୍ୟ ଏକାଠି କଲେ। ଲୋକମାନେ କେବଳ ମାତ୍ର 5 ରୋଟିରୁ ଖାଇବା ଆରମ୍ଭ କରିଥିଲେ, କିନ୍ତୁ ଏବେ ଶିଷ୍ୟମାନେ ବଳକା ଖାଦ୍ୟକୁ 12 ଟୋକେଇରେ ଭର୍ତ୍ତି କଲେ। ଲୋକମାନେ ଯୀଶୁଙ୍କର ଏହି ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖି କହିଲେ,
ସେ ନିଶ୍ଚୟ ଜଣେ ଭବିଷ୍ୟତ ବକ୍ତା, ଯିଏକି ଏହି ଜଗତକୁ ଆସିଛନ୍ତି।
ଯୀଶୁ ଜାଣିଥିଲେ ଯେ ଲୋକମାନେ ତାହାଙ୍କୁ ରାଜା କରିବା ପାଇଁ ଚାହୁଁଥିଲେ। ଯେତେବେଳେ ତାହାଙ୍କୁ ଧରି ନେଇ ରାଜା କରିବାର ଯୋଜନା ଲୋକେ କଲେ, ସେତେବେଳେ ସେ ସେହି ସ୍ଥାନ ଛାଡ଼ି ଏକୁଟିଆ ପାହାଡ଼ ଉପରକୁ ଚାଲିଗଲେ। ତାହାଙ୍କ ଶିଷ୍ୟମାନେ ସେହି ସନ୍ଧ୍ୟାରେ ଗାଲିଲି ହ୍ରଦକୁ ଗଲେ। ଅନ୍ଧାର ହୋଇଯାଇଥିଲା, ତଥାପି ଯୀଶୁ ସେମାନଙ୍କ ପାଖକୁ ଫେରିଲେ ନାହିଁ। ତେଣୁ ସେମାନେ ଡଙ୍ଗାରେ ବସି ହ୍ରଦର ଆରପାରିରେ ଥିବା କଫର୍ନାହୁମ ଆଡ଼େ ଗଲେ। ଖୁବ୍ ଜୋରରେ ପବନ ବହୁଥିଲା, ହ୍ରଦରେ ବଡ଼ ବଡ଼ ଢେଉ ଉଠିଲା। ସେମାନେ ଆହୁଲା ମାରି ପ୍ରାୟ 5-6 ପର୍ଯ୍ୟନ୍ତ ଗଲେ। ତାପରେ ସେମାନେ ଯୀଶୁଙ୍କୁ ଦେଖିଲେ, ସେ ପାଣି ଉପରେ ଚାଲୁଥିଲେ, ସେ ଡଙ୍ଗା ଆଡ଼କୁ ଆସୁଥିଲେ। ଶିଷ୍ୟମାନେ ଡରିଗଲେ, କିନ୍ତୁ ଯୀଶୁ ସେମାନଙ୍କୁ କହିଲେ,
ଭୟ କର ନାହିଁ, ଏଇ ତ ମୁଁ ନିଜେ।
ଯୀଶୁ ଏକଥା କହିବା ପରେ ଶିଷ୍ୟମାନେ ତାହାଙ୍କୁ ଡଙ୍ଗା ଭିତରକୁ ଆଣି ଖୁସି ହେଲେ। ତାପରେ ଡଙ୍ଗାଟି ଲକ୍ଷ୍ୟସ୍ଥଳରେ ଆସି ପହଞ୍ଚିଲା। ତହିଁ ଆର ଦିନ ହ୍ରଦର ଆରପଟେ କେତେକ ଲୋକ ରହିଗଲେ। ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହିତ ଡଙ୍ଗାରେ ଯାଇନାହାନ୍ତି ଏହି ବିଷୟ ସେହି ଲୋକମାନେ ଜାଣିନଥିଲେ। ସେମାନେ ଜାଣିଥିଲେ ଯେ ଶିଷ୍ୟମାନେ ଯୀଶୁଙ୍କୁ ଏକାକୀ ଛାଡ଼ି ଦେଇ ଡଙ୍ଗାରେ ଚାଲିଗଲେ। ସେମାନେ ଜାଣିଥିଲେ ଯେ ସେଠାରେ କେବଳ ସେହି ଗୋଟିଏ ମାତ୍ର ଡଙ୍ଗା ଥିଲା। କିନ୍ତୁ ସେତେବେଳେ ତିବିରିଆରୁ କେତେକ ଡଙ୍ଗା ଆସିଲା। ଲୋକମାନେ ଯେଉଁ ସ୍ଥାନରେ ପୂର୍ବଦିନ ଖାଇଥିଲେ ସେଠାରେ ଡଙ୍ଗାଗୁଡ଼ିକ ଆସି ରହିଲା। ସେହି ସ୍ଥାନରେ ପ୍ରଭୁ ଯୀଶୁ ଧନ୍ୟବାଦ ଦେବା ପରେ ସେମାନେ ରୋଟି ଖାଇଥିଲେ। ଲୋକମାନେ ସେଠାରେ ଯୀଶୁ ଓ ତାହାଙ୍କର ଶିଷ୍ୟମାନେ ନଥିବା ଦେଖିଲେ। ତେଣୁ ଲୋକମାନେ ଡଙ୍ଗାଗୁଡ଼ିକରେ ଯାତ୍ରା କରି ଯୀଶୁଙ୍କୁ ଖୋଜିବା ପାଇଁ କଫର୍ନାହୁମକୁ ଗଲେ। ଲୋକମାନେ ହ୍ରଦର ଆରପଟେ ଯୀଶୁଙ୍କୁ ପାଇଲେ। ସେମାନେ ତାହାଙ୍କୁ ପଚାରିଲେ,
ଗୁରୁ ଆପଣ ଏଠାକୁ କେତେବେଳେ ଆସିଲେ?
ଯୀଶୁ ଉତ୍ତର ଦେଲେ,
ତୁମ୍ଭେମାନେ ମୋତେ କାହିଁକି ଖୋଜୁଛ? ମୁଁ କରିଥିବା ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକ ମୋର ଶକ୍ତିକୁ ପ୍ରମାଣିତ କରୁଥିବାରୁ ତୁମେ ମୋତେ ଖୋଜୁଛ କି? ତା ନୁହେଁ, ମୁଁ ତୁମ୍ଭକୁ ସତ୍ୟ କହୁଛି, ରୋଟି ଖାଇ ସନ୍ତୁଷ୍ଟ ହୋଇଥିବାରୁ ତୁମ୍ଭେମାନେ ମୋତେ ଖୋଜୁଛ। ପୃଥିବୀର ଖାଦ୍ୟ ପଦାର୍ଥ ନଷ୍ଟ ହୋଇଯାଏ, ତେଣୁ ତୁମ୍ଭେ ସେହିଭଳି ଖାଦ୍ୟ ପାଇବା ପାଇଁ କାର୍ଯ୍ୟ କର ନାହିଁ, ବରଂ ତୁମ୍ଭେମାନେ ଏଭଳି କାର୍ଯ୍ୟ କର ଯାହା ଭଲ ହୋଇ ରହିଥିବ ଓ ତୁମ୍ଭକୁ ସବୁଦିନ ପାଇଁ ଜୀବନ ଦେବ। ମନୁଷ୍ୟ ପୁତ୍ର ସେହିପରି ଖାଦ୍ୟ ତୁମ୍ଭକୁ ଦେବେ। ପରମେଶ୍ୱର ଦେଖାଇଛନ୍ତି ଯେ ସେ ମନୁଷ୍ୟ ପୁତ୍ରଙ୍କ ସହିତ ଅଛନ୍ତି।
ଲୋକମାନେ ଯୀଶୁଙ୍କୁ ପଚାରିଲେ,
ଆମ୍ଭେ କ'ଣ କ'ଣ କରିବା ଉଚିତ ବୋଲି ପରମେଶ୍ୱର ଚାହାନ୍ତି?
ଯୀଶୁ ଉତ୍ତର ଦେଲେ,
ପରମେଶ୍ୱର ଚାହାନ୍ତି ଯେ ସେ ଯାହାଙ୍କୁ ପଠାଇଛନ୍ତି ତାହାଙ୍କଠାରେ ତୁମ୍ଭେମାନେ ବିଶ୍ୱାସ କର।
ତେଣୁ ଲୋକମାନେ ପଚାରିଲେ,
ତୁମ୍ଭକୁ ଯେ ପରମେଶ୍ୱର ପଠାଇଛନ୍ତି ଏକଥା ତୁମ୍ଭେ କେଉଁ ଆଶ୍ଚର୍ଯ୍ୟ କାର୍ଯ୍ୟ ଦ୍ୱାରା ପ୍ରମାଣ କରି ଦେଖାଇବ? ତୁମ୍ଭେ ଯଦି କୌଣସି ଆଶ୍ଚର୍ଯ୍ୟ କାର୍ଯ୍ୟ ଆମ୍ଭକୁ କରି ଦେଖାଇବ ତେବେ ଆମ୍ଭେ ତୁମ୍ଭକୁ ବିଶ୍ୱାସ କରିବୁ। ତୁମ୍ଭେ କ'ଣ କରିବ? ଆମ୍ଭର ପିତୃପୁରୁଷମାନେ ମରୁଭୂମିରେ ମାନା ଖାଇଥିଲେ, ତାହା ପରମେଶ୍ୱର ସେମାନଙ୍କୁ ଦେଇଥିଲେ। ଧର୍ମଶାସ୍ତ୍ରରେ ଲେଖା ଅଛି, ପରମେଶ୍ୱର ସେମାନଙ୍କୁ ସ୍ୱର୍ଗରୁ ଖାଦ୍ୟ ଖାଇବାକୁ ଦେଇଥିଲେ।
ଯୀଶୁ କହିଲେ,
ମୁଁ ତୁମ୍ଭକୁ ସତ୍ୟ କହୁଛି, ସ୍ୱର୍ଗର ଖାଦ୍ୟ ତୁମ୍ଭ ଲୋକମାନଙ୍କୁ ଦେଇଥିବା ଲୋକ ମୋଷା ନୁହନ୍ତି, ମୋର ପରମ ପିତା ତୁମ୍ଭମାନଙ୍କୁ ସ୍ୱର୍ଗର ପ୍ରକୃତ ଖାଦ୍ୟ ଖାଇବାକୁ ଦିଅନ୍ତି। ପରମେଶ୍ୱରଙ୍କର ଖାଦ୍ୟ କ'ଣ? ପରମେଶ୍ୱରଙ୍କର ଖାଦ୍ୟ ହେଉଛି ଜଣେ ବ୍ୟକ୍ତି ଯିଏ ଜଗତକୁ ଜୀବନ ଦେବା ପାଇଁ ସ୍ୱର୍ଗରୁ ଓହ୍ଲାଇଛନ୍ତି।
ଲୋକମାନେ କହିଲେ,
ମହାଶୟ ଆମ୍ଭକୁ ସବୁବେଳେ ଖାଦ୍ୟ ଖାଇବାକୁ ଦିଅନ୍ତୁ।
ତାପରେ ଯୀଶୁ କହିଲେ,
ମୁଁ ସେହି ଜୀବନଦାୟକ ଖାଦ୍ୟ, ମୋ ନିକଟକୁ ଯେ କେହି ଆସେ ସେ କଦାପି ଭୋକିଲା ରହିବ ନାହିଁ, ମୋତେ ଯିଏ ବିଶ୍ୱାସ କରେ ସେ କେବେ ତୃଷିତ ହେବ ନାହିଁ। ମାତ୍ର ମୁଁ ତୁମ୍ଭକୁ ପୂର୍ବରୁ କହିଛି ଯେ ତୁମ୍ଭେ ମୋତେ ଦେଖିଅଛ, କିନ୍ତୁ ତୁମ୍ଭେ ତଥାପି ବିଶ୍ୱାସ କରୁନାହଁ। ମୋର ପରମ ପିତା ମୋତେ ମୋ ଲୋକମାନଙ୍କୁ ଦେଇଛନ୍ତି, ସେମାନେ ପ୍ରତ୍ୟେକ ମୋ ପାଖକୁ ଆସିବେ, ମୁଁ ସର୍ବଦା ମୋ ପାଖକୁ ଆସୁଥିବା ପ୍ରତ୍ୟେକଙ୍କୁ ଗ୍ରହଣ କରିବି। ମୁଁ ପରମେଶ୍ୱରଙ୍କର ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବା ପାଇଁ ସ୍ୱର୍ଗରୁ ଆସିଅଛି, ମୁଁ ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବା ପାଇଁ ଆସିନାହିଁ। ପରମେଶ୍ୱର ଯେଉଁମାନଙ୍କୁ ମୋତେ ଦେଇଛନ୍ତି ମୁଁ ସେମାନଙ୍କ ମଧ୍ୟରୁ ଜଣକୁ ହେଲେ କଦାପି ହରାଇବି ନାହିଁ, ମୁଁ ସେମାନଙ୍କୁ ଶେଷ ଦିନରେ ନିଶ୍ଚୟ ଉତ୍ଥାପନ କରିବି। ଯିଏ ମୋତେ ପଠାଇଛନ୍ତି ସେ ଚାହାନ୍ତି ମୁଁ ସେହି କାର୍ଯ୍ୟ କରେ। ପ୍ରତ୍ୟେକ ଲୋକ ଯିଏ ପୁତ୍ରଙ୍କୁ ଦେଖେ ଏବଂ ତାହାଙ୍କଠାରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ଲାଭ କରେ। ମୁଁ ସେ ଲୋକକୁ ଶେଷ ଦିନରେ ଉତ୍ଥାପନ କରିବି, ଏହା ପରମ ପିତାଙ୍କର ଇଚ୍ଛା। ମୁଁ ସ୍ୱର୍ଗରୁ ଓହ୍ଲାଇଥିବା ଖାଦ୍ୟ
ବୋଲି ଯୀଶୁ କହିବାରୁ ଯିହୁଦୀମାନେ ଯୀଶୁଙ୍କ ବିରୁଦ୍ଧରେ ଅଭିଯୋଗ ପ୍ରଚାର କଲେ। ଯିହୁଦୀମାନେ କହିଲେ,
ଏ ଯୀଶୁ ଅଟନ୍ତି, ଆମ୍ଭେ ତାହାଙ୍କ ପିତାମାତାଙ୍କୁ ଜାଣିଛୁ, ଯୀଶୁ କେବଳ ଯୋସେଫଙ୍କର ପୁତ୍ର, ସେ କିପରି ସ୍ୱର୍ଗରୁ ଓହ୍ଲାଇଛି ବୋଲି କହୁଛି।
କିନ୍ତୁ ଯୀଶୁ କହିଲେ,
ତୁମ୍ଭେମାନେ ଅଭିଯୋଗ କରିବା ବନ୍ଦ କର, ପରମ ପିତା ମୋତେ ପଠାଇଛନ୍ତି, ସେ ଲୋକମାନଙ୍କୁ ମୋ ନିକଟକୁ ଆଣନ୍ତି, ମୁଁ ସେହି ଲୋକମାନଙ୍କୁ ଶେଷ ଦିନରେ ଉତ୍ଥାପନ କରିବି। ଯଦି ପରମ ପିତା କୌଣସି ଲୋକକୁ ମୋ ନିକଟକୁ ନ ଆଣିବେ ତେବେ ସେ ଲୋକ ମୋ ପାଖକୁ ଆସିପାରିବ ନାହିଁ। ଭାବବାଣୀରେ ଏହିପରି ଲେଖା ଅଛି, ପରମେଶ୍ୱର ଲୋକମାନଙ୍କୁ ଶିକ୍ଷା ଦେବେ। ଲୋକମାନେ ପରମ ପିତାଙ୍କ କଥା ଶୁଣନ୍ତି ଓ ତାହାଙ୍କଠାରୁ ଶିକ୍ଷା ପାଆନ୍ତି। ତାପରେ ମୋ ପାଖକୁ ସେ ଲୋକମାନେ ଆସନ୍ତି। ମୁଁ କହିବା ଅର୍ଥ ନୁହେଁ ଯେ କୌଣସି ବ୍ୟକ୍ତି ପରମ ପିତାଙ୍କୁ ଦେଖିଛି। ପରମ ପିତାଙ୍କୁ କେବଳ ସେହି ଜଣେ ଦେଖିଛନ୍ତି ଯିଏକି ପରମେଶ୍ୱରଙ୍କ ଠାରୁ ଆସିଛନ୍ତି। ସେହି ଲୋକ ପରମ ପିତାଙ୍କୁ ଦେଖିଛନ୍ତି। ମୁଁ ତୁମ୍ଭକୁ ସତ୍ୟ କହୁଛି, ଯଦି କୌଣସି ବ୍ୟକ୍ତି ବିଶ୍ୱାସ କରେ ତେବେ ସେ ଅନନ୍ତ ଜୀବନ ଲାଭ କରେ। ମୁଁ ନିଜେ ସେହି ଜୀବନଦାୟକ ଖାଦ୍ୟ। ତୁମ୍ଭର ପିତୃପୁରୁଷମାନେ ପ୍ରାନ୍ତରରେ ପରମେଶ୍ୱର ଦେଇଥିବା ମାନ୍ନା ଖାଇଥିଲେ, କିନ୍ତୁ ସେମାନେ ଅନ୍ୟ ଲୋକଙ୍କ ପରି ମରିସାରିଲେଣି। ମୁଁ ସ୍ୱର୍ଗରୁ ଓହ୍ଲାଇଥିବା ସେହି ଖାଦ୍ୟ, ଯଦି କୌଣସି ଲୋକ ଏହି ଖାଦ୍ୟ ଖାଏ ତେବେ ସେ କଦାପି ମରିବ ନାହିଁ। ମୁଁ ସ୍ୱର୍ଗରୁ ଓହ୍ଲାଇଥିବା ଜୀବନ୍ତ ଖାଦ୍ୟ, ଯଦି କୌଣସି ଲୋକ ଏହି ଖାଦ୍ୟ ଖାଏ ତେବେ ସେ ଚିରଦିନ ପାଇଁ ବଞ୍ଚି ରହିବ। ଏହି ଖାଦ୍ୟ ହେଉଛି ମୋର ଶରୀର। ମୁଁ ମୋର ଶରୀର ଦେଇଦେବି, ତଦ୍ୱାରା ଜଗତର ଲୋକମାନେ ଜୀବନ ପାଇପାରିବେ।
ତାପରେ ଯେହୁଦୀମାନେ ପରସ୍ପର ଭିତରେ ଯୁକ୍ତିତର୍କ କରିବାକୁ ଲାଗିଲେ। ସେମାନେ କହିଲେ,
ଏ ଲୋକ କିପରି ଆମମାନଙ୍କୁ ତାର ଶରୀର ଖାଇବା ପାଇଁ ଦେଇପାରିବ?
ଯୀଶୁ କହିଲେ,
ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେ ନିଶ୍ଚୟ ମନୁଷ୍ୟ ପୁତ୍ରଙ୍କ ମାଂସ ଖାଇବ, ତୁମ୍ଭେ ନିଶ୍ଚୟ ତାହାଙ୍କ ରକ୍ତ ପିଇବ। ଯଦି ତୁମ୍ଭେ ଏହା ନ କରିବ ତେବେ ତୁମ୍ଭ ଭିତରେ ପ୍ରକୃତ ଜୀବନ ନାହିଁ। ଯେଉଁ ବ୍ୟକ୍ତି ମୋ ମାଂସ ଖାଏ ଓ ମୋ ରକ୍ତ ପିଏ ସେ ଅନନ୍ତ ଜୀବନ ପାଏ। ମୁଁ ସେହି ଲୋକକୁ ଶେଷ ଦିନରେ ମୃତ୍ୟୁରୁ ଉଠେଇବି। ମୋର ମାଂସ ପ୍ରକୃତ ଆହାର, ମୋର ରକ୍ତ ପ୍ରକୃତ ପାନୀୟ। ଯଦି କୌଣସି ବ୍ୟକ୍ତି ମୋ ମାଂସ ଖାଏ ଓ ମୋର ରକ୍ତ ପିଏ ତେବେ ସେହି ବ୍ୟକ୍ତି ମୋ ଭିତରେ ରହେ ଓ ମୁଁ ତା ଭିତରେ ରୁହେ। ପରମ ପିତା ମୋତେ ପଠାଇଛନ୍ତି, ପରମ ପିତା ଜୀବନ୍ତ ଓ ତାହାଙ୍କ ହେତୁ ମୁଁ ଜୀବିତ। ତେଣୁ ଯେଉଁ ଲୋକ ମୋତେ ଭୋଜନ କରେ ସେ ମୋ ହେତୁ ଜୀବିତ ରହିବ। ମୁଁ ସେହି ଖାଦ୍ୟ ଭଳି ନୁହେଁ ଯାହାକୁ ଆମ୍ଭ ପିତୃପୁରୁଷମାନେ ମରୁଭୂମିରେ ଖାଇଥିଲେ। ସେମାନେ ସେ ଖାଦ୍ୟ ଖାଇଲେ, କିନ୍ତୁ ଅନ୍ୟମାନଙ୍କ ପରି ସେମାନେ ମୃତ୍ୟୁବରଣ କଲେ। ମୁଁ ସ୍ୱର୍ଗରୁ ଆସିଥିବା ଖାଦ୍ୟ। ଏହି ଖାଦ୍ୟ ଯେଉଁ ଲୋକ ଖାଏ ସେ ଅନନ୍ତ କାଳ ପାଇଁ ଜୀବିତ ରହେ।
ଯୀଶୁ କଫର୍ଣ୍ଣାହୁମର ସମାଜ ଗୃହରେ ଏହିସବୁ କଥା ଉପଦେଶ ଦେଉଥିଲେ। ଯୀଶୁଙ୍କର ଶିଷ୍ୟମାନେ ଏହିସବୁ କଥା ଶୁଣିଲେ। ସେମାନଙ୍କ ଭିତରୁ ଅନେକ କହିଲେ,
ଏ ଉପଦେଶ ଗ୍ରହଣ କରିବା କଷ୍ଟକର, ଏହି ଉପଦେଶ କିଏ ଗ୍ରହଣ କରିପାରିବ?
ଯୀଶୁ ଜାଣିଲେ ଯେ ତାହାଙ୍କର ଶିଷ୍ୟମାନେ ଏ ବିଷୟରେ ଆପତ୍ତି କରୁଛନ୍ତି, ତେଣୁ ସେ କହିଲେ,
ଏ ଉପଦେଶ କ'ଣ ତୁମ୍ଭକୁ ଅସୁବିଧାରେ ପକାଉଛି? ତେବେ ମନୁଷ୍ୟ ପୁତ୍ର ଯେଉଁଠାରୁ ଆସିଥିଲେ ପୁନର୍ବାର ସେହି ସ୍ଥାନକୁ ଫେରିଯିବେ, ଏହା ମଧ୍ୟ କ'ଣ ତୁମ୍ଭକୁ ବ୍ୟତିବ୍ୟସ୍ତ କରୁଛି? ଶରୀର ମନୁଷ୍ୟକୁ ଜୀବନଦାନ କରେ ନାହିଁ, ଆତ୍ମା ଜୀବନ ଦିଏ। ମୁଁ ତୁମ୍ଭକୁ ଯାହା କହିଲି ତାହା ଆତ୍ମା, ତେଣୁ ଏସବୁ ବିଷୟ ଜୀବନ ଦିଏ, କିନ୍ତୁ ତୁମ୍ଭ ଭିତରୁ କେତେକ ବିଶ୍ୱାସ କରୁନାହଁ।
ଯୀଶୁ ବିଶ୍ୱାସ ନ କରୁଥିବା ଲୋକଙ୍କୁ ପ୍ରଥମରୁ ଜାଣିଥିଲେ, ଏବଂ ପରେ ଯିଏ ବିଶ୍ୱାସଘାତକତା କରିବ ସେହି ଲୋକକୁ ମଧ୍ୟ ସେ ଜାଣିଥିଲେ। ଯୀଶୁ କହିଲେ,
ସେଥିପାଇଁ ମୁଁ କହିଥିଲି, ଯଦି ପରମ ପିତା କୌଣସି ଲୋକକୁ ମୋ ନିକଟକୁ ଆସିବାକୁ ଅନୁମତି ଦିଅନ୍ତି ନାହିଁ ତେବେ ସେ ଲୋକ ମୋ ନିକଟକୁ ଆସିପାରିବ ନାହିଁ।
ଯୀଶୁ ଏ କଥା କହିବା ପରେ ତାହାଙ୍କର ଅନେକ ଶିଷ୍ୟ ତାହାଙ୍କୁ ଛାଡ଼ି ଚାଲିଗଲେ, ସେମାନେ ଆଉ ତାହାଙ୍କର ଅନୁଗମନ କଲେ ନାହିଁ। ଯୀଶୁ ବାର ଜଣ ପ୍ରେରିତଙ୍କୁ ପଚାରିଲେ,
ତୁମ୍ଭେମାନେ ମଧ୍ୟ କ'ଣ ମୋତେ ଛାଡ଼ିଯିବା ପାଇଁ ଚାହଁ କି?
ସିମୋନ ପିତର ଉତ୍ତର ଦେଲେ,
ପ୍ରଭୁ, ଆମ୍ଭେ କାହା ପାଖକୁ ଯିବୁ? ତୁମ୍ଭ ପାଖରେ ଅନନ୍ତ ଜୀବନ ଅଛି, ଆମ୍ଭେ ତୁମ୍ଭଠାରେ ବିଶ୍ୱାସ କରୁ। ଆମ୍ଭେ ଜାଣୁ ଯେ ତୁମ୍ଭେ ପରମେଶ୍ୱରଙ୍କ ନିକଟରୁ ଆସିଥିବା ପବିତ୍ର ବ୍ୟକ୍ତି।
ଯୀଶୁ ଉତ୍ତର ଦେଲେ,
ମୁଁ ତୁମ୍ଭ ବାର ଜଣଙ୍କୁ ମନୋନୀତ କଲି, କିନ୍ତୁ ତୁମ୍ଭ ଭିତରୁ ଜଣେ ଶୟତାନ।
ଯୀଶୁ ସିମୋନ ଇସ୍କାରିଓତର ପୁତ୍ର ଯିହୁଦାକୁ ଲକ୍ଷ୍ୟ କରି ଏହା କହିଥିଲେ। ସେ ବାର ଜଣଙ୍କ ମଧ୍ୟରୁ ଜଣେ ଥିଲା। ପରେ ସେହି ଯିହୁଦା ତାହାଙ୍କ ବିରୁଦ୍ଧରେ ବିଶ୍ୱାସଘାତକତା କରିଥିଲା। ଯୋହନ 7 ଅଧ୍ୟାୟ। ଏହାପରେ ଯୀଶୁ ଗାଲିଲି ପ୍ରଦେଶରେ ଭ୍ରମଣ କରିବାକୁ ଲାଗିଲେ। ସେ ଜିହୁଦାରେ ଯାତ୍ରା କରିବା ପାଇଁ ଚାହୁଁନଥିଲେ, କାରଣ ଜିହୁଦୀମାନେ ତାହାଙ୍କୁ ହତ୍ୟା କରିବା ପାଇଁ ଚାହୁଁଥିଲେ। ଜିହୁଦୀମାନଙ୍କର ବାର୍ଷିକ କୁଟୀରବାସ ପର୍ବର ସମୟ ଆସିଲା। ତେଣୁ ଯୀଶୁଙ୍କର ଭାଇମାନେ ତାହାଙ୍କୁ କହିଲେ,
ଏ ସ୍ଥାନ ଛାଡ଼ ଓ ପର୍ବ ସକାଶେ ଜିହୁଦା ପ୍ରଦେଶକୁ ଯାଅ, ଯେପରି ତୁମର ଶିଷ୍ୟମାନେ ସେଠାରେ ତୁମ୍ଭେ କରୁଥିବା ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକ ଦେଖିପାରିବେ। ଯଦି କୌଣସି ଲୋକ ଚାହେଁ ଯେ ସମସ୍ତେ ତାହାଙ୍କୁ ଜାଣନ୍ତୁ, ତେବେ ସେ ତାର କାର୍ଯ୍ୟସୂଚୀ ଲୁଚାଇବା ଉଚିତ ନୁହେଁ। ତୁମ୍ଭେ ନିଜକୁ ଜଗତ ଆଗରେ ପ୍ରକାଶ କର, ତୁମ୍ଭେ କରୁଥିବା ଆଶ୍ଚର୍ଯ୍ୟ କାର୍ଯ୍ୟ ସବୁ ସେମାନଙ୍କୁ ଦେଖିବାକୁ ଦିଅ।
ଯୀଶୁ ତାହାଙ୍କ ଭାଇମାନଙ୍କୁ କହିଲେ,
ମୋ ପାଇଁ ଏପର୍ଯ୍ୟନ୍ତ ଉପଯୁକ୍ତ ସମୟ ଆସିନାହିଁ, କିନ୍ତୁ ତୁମ୍ଭମାନଙ୍କର ପାଇଁ ସମସ୍ତ ସମୟ ଉପଯୁକ୍ତ। ସଂସାର ତୁମ୍ଭକୁ ଘୃଣା କରିପାରିବ ନାହିଁ, ସଂସାର ମୋତେ ଘୃଣା କରେ, କାରଣ ମୁଁ ଜଗତର ଲୋକମାନଙ୍କୁ ସେମାନଙ୍କର କାର୍ଯ୍ୟଗୁଡ଼ିକ ମନ୍ଦ ବୋଲି କହେ। ତେଣୁ ତୁମ୍ଭେମାନେ ପର୍ବକୁ ଯାଅ, ମୁଁ ବର୍ତ୍ତମାନ ପର୍ବକୁ ଯିବି ନାହିଁ, ମୋ ପାଇଁ ଏପର୍ଯ୍ୟନ୍ତ ଉପଯୁକ୍ତ ସମୟ ଆସିନାହିଁ।
ଏ କଥା କହିବା ପରେ ଯୀଶୁ ଗାଲିଲିରେ ରହିଗଲେ। ତେଣୁ ଯୀଶୁଙ୍କର ଭାଇମାନେ ପର୍ବକୁ ଗଲେ। ସେମାନେ ଗଲା ପରେ ଯୀଶୁ ମଧ୍ୟ ଗଲେ। ସେ ଲୋକମାନଙ୍କ ଦୃଷ୍ଟିଗୋଚର ହେଲେ ନାହିଁ। ଜିହୁଦୀୟମାନେ ପର୍ବରେ ଯୀଶୁଙ୍କୁ ଖୋଜିଲେ। ସେମାନେ ପଚାରିଲେ,
ସେହି ଲୋକଟି କାହିଁ?
ସେଠାରେ ବହୁତ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଗୋପନରେ ନିଜ ନିଜ ଭିତରେ ଯୀଶୁଙ୍କ ବିଷୟରେ କଥାବାର୍ତ୍ତା ହେଉଥିଲେ। କେତେକ ଲୋକ କହିଲେ,
ସିଏ ଜଣେ ଉତ୍ତମ ଲୋକ।
କିନ୍ତୁ ଅନ୍ୟମାନେ କହୁଥିଲେ,
ନା, ସେ ଲୋକମାନଙ୍କୁ ପ୍ରତାରଣା କରୁଛି।
କିନ୍ତୁ ଲୋକମାନଙ୍କ ମଧ୍ୟରେ ଏପରି କେହି ସାହସୀ ନଥିଲେ ଯିଏକି ଯୀଶୁଙ୍କ ବିଷୟରେ ଖୋଲାଖୋଲି ଭାବରେ କହିବ। ଲୋକମାନେ ଜିହୁଦୀୟ ନେତାମାନଙ୍କୁ ଭୟ କରୁଥିଲେ। ପର୍ବ ପ୍ରାୟ ଅଧାଅଧି ଶେଷ ହୋଇଯାଇଥିଲା। ତାପରେ ଯୀଶୁ ମନ୍ଦିର ପରିସରକୁ ଯାଇ ଉପଦେଶ ଦେବାରେ ଲାଗିଲେ। ଜିହୁଦୀମାନେ ଆଶ୍ଚର୍ଯ୍ୟ ହେଲେ। ସେମାନେ କହିଲେ,
ଏ ଲୋକ କେବେ ବିଦ୍ୟାଳୟରେ ପଢ଼ି ନାହିଁ, ଏତେ ବିଷୟବସ୍ତୁ ସେ କିପରି ଜାଣିଲା?
ଯୀଶୁ ଉତ୍ତର ଦେଲେ,
ମୁଁ ଯାହା ଉପଦେଶ ଦେଉଛି ତା ମୋ ନିଜର ନୁହେଁ, ମୋର ଶିକ୍ଷାଗୁଡ଼ିକ ମୋତେ ପଠାଇଥିବା ପରମେଶ୍ୱରଙ୍କ ଠାରୁ ଆସିଛି। ପରମେଶ୍ୱର ଯାହା ଚାହାନ୍ତି, ଯଦି କୌଣସି ବ୍ୟକ୍ତି ସେହି ଅନୁଯାୟୀ କାର୍ଯ୍ୟ କରେ, ମୋର ଉପଦେଶ ପରମେଶ୍ୱରଙ୍କ ଠାରୁ ଆସିଛି ନା ନାହିଁ ତାହା ସେ ଜାଣିପାରିବ। ସେ ବ୍ୟକ୍ତି ଜାଣିପାରିବ ଯେ ଏ ଉପଦେଶ ମୋ ନିଜର ନୁହେଁ। ଯେଉଁ ଲୋକ ନିଜର ଚିନ୍ତାଧାରା ପ୍ରଚାର କରେ, ସେ ନିଜ ପାଇଁ ସମ୍ମାନ ଚାହେଁ, କିନ୍ତୁ ଯେଉଁ ଲୋକ ନିଜ ପ୍ରେରଣକର୍ତ୍ତାଙ୍କର ସମ୍ମାନ ଚାହେଁ, ସେ ସତ୍ୟ କହେ, ତା ପାଖରେ କିଛି ମିଥ୍ୟା ନାହିଁ। ଏହା ସତ୍ୟ ଯେ ମୂଷା ତୁମ୍ଭକୁ ନିୟମ ଦେଇଛନ୍ତି, କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ କେହି ସେ ନିୟମ ମାନୁନାହିଁ। ତୁମ୍ଭେ ମୋତେ କାହିଁକି ମାରିଦେବା ପାଇଁ ଚେଷ୍ଟା କରୁଛ?
ଲୋକମାନେ କହିଲେ,
ତୁମ୍ଭ ଭିତରେ ଗୋଟିଏ ଭୂତ ପ୍ରବେଶ କରି ତୁମ୍ଭକୁ ପାଗଳ କରିଦେଇଛି, ଆମ୍ଭେ ତୁମକୁ ମାରିବାକୁ ଚେଷ୍ଟା କରୁନା।
ଯୀଶୁ ସେମାନଙ୍କୁ କହିଲେ,
ମୁଁ ଗୋଟିଏ ଆଶ୍ଚର୍ଯ୍ୟ କାର୍ଯ୍ୟ କଲି ଏବଂ ତୁମ୍ଭେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲ। ମୂଷା ତୁମ୍ଭକୁ ସୁନ୍ନତ ବିଧି ପାଳନ କରିବା ପାଇଁ ନିୟମ ଦେଲେ, ତେଣୁ ତୁମ୍ଭେ ବେଳେ ବେଳେ ବିଶ୍ରାମ ବାର ଦିନ ଗୋଟିଏ ବାଳକକୁ ସୁନ୍ନତ କରିଥାଅ। ଏଥିରୁ ଜଣାପଡ଼େ ଯେ କୌଣସି ଲୋକକୁ ମୂଷାଙ୍କର ନିୟମ ପାଳନ କରିବା ପାଇଁ ବିଶ୍ରାମ ବାର ଦିନ ସୁନ୍ନତ କରାଯାଇପାରେ। ତେଣୁ ମୁଁ ଯଦି ବିଶ୍ରାମ ବାର ଦିନ କୌଣସି ଲୋକର ସମ୍ପୂର୍ଣ୍ଣ ଦେହକୁ ସୁସ୍ଥ କଲି, ତେବେ ତୁମ୍ଭେ କାହିଁକି ରାଗୁଛ? କୌଣସି ବିଷୟର ବାହ୍ୟ ରୂପ ଦେଖି ବିଚାର କର ନାହିଁ, ପ୍ରକୃତରେ ଯାହା ଠିକ୍ ତଦନୁଯାୟୀ ବିଚାର କର।
ଜେରୁସାଲେମରେ ବାସ କରୁଥିବା କେତେକ ଲୋକ କହିଲେ,
ଏହି ଲୋକକୁ ସେମାନେ ମାରିବା ପାଇଁ ଚାହାନ୍ତି, କିନ୍ତୁ ସେ ପ୍ରକାଶରେ ପ୍ରଚାର କରୁଛି, ତାହାକୁ ସମସ୍ତେ ଦେଖୁଛନ୍ତି ଓ ଶୁଣୁଛନ୍ତି। କୌଣସି ଲୋକ ତାହାର ପ୍ରଚାର ବନ୍ଦ କରିବା ପାଇଁ ଚେଷ୍ଟା କରୁନାହିଁ। ବୋଧହୁଏ ନେତାମାନେ ମନସ୍ଥ କଲେ ଯେ ସେ ପ୍ରକୃତରେ ଖ୍ରୀଷ୍ଟ,
କିନ୍ତୁ ଆମେ ଜାଣୁ ଏହି ବ୍ୟକ୍ତି କେଉଁଠାରୁ ଆସିଛି। ଯେତେବେଳେ ପ୍ରକୃତ ଖ୍ରୀଷ୍ଟ ଆସିବେ, ସେତେବେଳେ କେହି ତାହାଙ୍କର ଆସିବା ସ୍ଥାନ ଜାଣିପାରିବେ ନାହିଁ।
ଯୀଶୁ ମନ୍ଦିରରେ ଉପଦେଶ ଦେଉ ଦେଉ ଉଚ୍ଚ ସ୍ୱରରେ କହିଲେ,
ହଁ, ତୁମ୍ଭେ ମୋତେ ଜାଣ ଓ ମୁଁ କେଉଁଠାରୁ ଆସିଛି ତାହା ମଧ୍ୟ ଜାଣ, କିନ୍ତୁ ମୁଁ ମୋର ନିଜ ଅଧିକାର ବଳରେ ଆସିନାହିଁ, ମୁଁ ସତ୍ୟ ପରମେଶ୍ୱରଙ୍କ ଦ୍ୱାରା ପଠାଯାଇଛି। ତୁମ୍ଭେ ତାହାଙ୍କୁ ଜାଣିନାହଁ, କିନ୍ତୁ ମୁଁ ତାହାଙ୍କୁ ଜାଣିଛି ଓ ମୁଁ ତାହାଙ୍କ ପାଖରୁ ଆସିଛି, ସେ ମୋତେ ପଠାଇଛନ୍ତି।
ଯୀଶୁ ଏ କଥା କହିବା ବେଳେ ଲୋକମାନେ ତାହାଙ୍କୁ ଧରିବା ପାଇଁ ଚେଷ୍ଟା କଲେ, କିନ୍ତୁ କେହି ତାହାଙ୍କୁ ଛୁଇଁ ପାରିଲେ ନାହିଁ। ସେତେବେଳେ ମଧ୍ୟ ତାହାଙ୍କୁ ହତ୍ୟା କରିବାର ଉଚିତ ସମୟ ହୋଇନଥିଲା। ବହୁତ ଲୋକ ଯୀଶୁଙ୍କୁ ବିଶ୍ୱାସ କଲେ। ଲୋକମାନେ କହିଲେ,
ଆମ୍ଭେ ଖ୍ରୀଷ୍ଟଙ୍କ ଆଗମନ ପାଇଁ ଅପେକ୍ଷା କରିଛୁ। ଏହି ବ୍ୟକ୍ତି ଯେଉଁ ସବୁ ଆଶ୍ଚର୍ଯ୍ୟ କାର୍ଯ୍ୟ କରିଛନ୍ତି, ଖ୍ରୀଷ୍ଟ ଆସିଲେ ଏହା ଅପେକ୍ଷା କ'ଣ ଅଧିକ କରିବେ? ନା, ଏହି ବ୍ୟକ୍ତି ନିଶ୍ଚୟ ଖ୍ରୀଷ୍ଟ ହୋଇଥିବେ।
ଲୋକମାନେ ଯୀଶୁଙ୍କ ବିଷୟରେ ଏହି କଥାମାନ କହୁଥିବାର ଫାରୁସିମାନେ ଶୁଣିଲେ। ତେଣୁ ମୁଖ୍ୟ ଯାଜକମାନେ ଓ ଫାରୁସିମାନେ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ମନ୍ଦିରରେ କେତେକ ସୈନ୍ୟଙ୍କୁ ପଠାଇଲେ। ତାପରେ ଯୀଶୁ କହିଲେ,
ମୁଁ ତୁମ୍ଭ ସହିତ ଆଉ ଅଳ୍ପ ସମୟ ରହିବି, ମୋତେ ଯିଏ ପଠାଇଛନ୍ତି ମୁଁ ତାହାଙ୍କ ନିକଟକୁ ଫେରିଯିବି। ତୁମ୍ଭେମାନେ ମୋତେ ଖୋଜିବ କିନ୍ତୁ ମୋତେ ପାଇବ ନାହିଁ, ଆଉ ମୁଁ ଯେଉଁଠାରେ ଥିବି ସେଠାକୁ ତୁମ୍ଭେମାନେ ଯାଇପାରିବ ନାହିଁ।
ଯେଉଁଦୀମାନେ ପରସ୍ପର କୁହାକୁହି ହେଲେ,
ଏ ଲୋକ ଏପରି କେଉଁଠାକୁ ଯିବ ଯେ ଆମ୍ଭେ ତାହାକୁ ପାଇବା ନାହିଁ? ସେ କ'ଣ ଗ୍ରୀକ୍ ନଗର ଗୁଡ଼ିକୁ ଯିବ ଯେଉଁଠାରେ ଆମ୍ଭ ଲୋକମାନେ ରୁହନ୍ତି? ସେ ସେଠାରେ ଗ୍ରୀକ୍ ଲୋକମାନଙ୍କୁ ଶିକ୍ଷା ଦେବ କି? ଏହି ଲୋକ କହୁଛି ତୁମେ ମୋତେ ଖୋଜିବ କିନ୍ତୁ ମୋତେ ପାଇବ ନାହିଁ। ସେ ପୁଣି କହୁଛି ମୁଁ ଯେଉଁଠି ରହିବି ତୁମ୍ଭେ ଆସିପାରିବ ନାହିଁ। ଏହାର ଅର୍ଥ କ'ଣ?
ପର୍ବର ଶେଷ ଦିନ ଆସିଲା। ସେହି ପ୍ରଧାନ ଦିନରେ ଯୀଶୁ ଠିଆ ହୋଇ ଉଚ୍ଚସ୍ୱରରେ କହିଲେ,
ଯଦି କୌଣସି ଲୋକ ତୃଷାର୍ତ୍ତ ତେବେ ସେ ମୋ ନିକଟକୁ ଆସି ପାନ କରୁ। ଯଦି କୌଣସି ଲୋକ ମୋଠାରେ ବିଶ୍ୱାସ କରେ ତେବେ ତାର ହୃଦୟରୁ ଜୀବନ୍ତ ଜଳ ପ୍ରବାହିତ ହେବ। ଏହି କଥା ଧର୍ମଶାସ୍ତ୍ରରେ ଲେଖା ଅଛି।
ଯୀଶୁ ପବିତ୍ର ଆତ୍ମାଙ୍କ ବିଷୟରେ କହୁଥିଲେ। ଯୀଶୁ ଏପର୍ଯ୍ୟନ୍ତ ମୃତ୍ୟୁ ଭୋଗ କରିନଥିବାରୁ ଓ ସେ ମହିମାପ୍ରାପ୍ତ ହୋଇନଥିବାରୁ ଲୋକମାନଙ୍କୁ ଏପର୍ଯ୍ୟନ୍ତ ପବିତ୍ର ଆତ୍ମା ଦିଆଯାଇନଥିଲା। କିନ୍ତୁ ପରେ ଯେଉଁ ଲୋକମାନେ ଯୀଶୁଙ୍କୁ ବିଶ୍ୱାସ କରିବେ ସେମାନେ ପବିତ୍ର ଆତ୍ମା ଲାଭ କରିବେ। ଯୀଶୁଙ୍କ ଏହି କଥା ଲୋକମାନେ ଶୁଣିଲେ। କେତେକ ଲୋକ କହିଲେ,
ଏହି ଲୋକ ପ୍ରକୃତରେ ସେହି ଭବିଷ୍ୟତ ବକ୍ତା।
ଅନ୍ୟମାନେ କହିଲେ,
ସେ ଖ୍ରୀଷ୍ଟ।
ଅନ୍ୟମାନେ କହିଲେ,
ଗଲିଲିରୁ ଖ୍ରୀଷ୍ଟ ଆସିବେ ନାହିଁ। ଧର୍ମଶାସ୍ତ୍ର କୁହେ ଯେ ଖ୍ରୀଷ୍ଟ ଦାଉଦଙ୍କ ପରିବାରରୁ ଆସିବେ, ଏବଂ ଧର୍ମଶାସ୍ତ୍ର କୁହେ ଯେ ଖ୍ରୀଷ୍ଟ ଦାଉଦଙ୍କ ବାସସ୍ଥଳ ବେଥଲିୟମ ନଗରରୁ ଆସିବେ।
ତେଣୁ ଲୋକମାନେ ଯୀଶୁଙ୍କ ବିଷୟରେ ଭିନ୍ନ ଭିନ୍ନ ମତ ଦେଲେ। ଲୋକମାନଙ୍କ ମଧ୍ୟରୁ କେତେକ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ଚାହିଁଲେ, କିନ୍ତୁ କେହି ଜଣେ ହେଲେ ଏହା କରିବାକୁ ଚେଷ୍ଟା କଲେ ନାହିଁ। ମନ୍ଦିରର ସୈନ୍ୟମାନେ ମୁଖ୍ୟ ଯାଜକ ଓ ଫାରୁସିମାନଙ୍କ ପାଖକୁ ଫେରିଆସିଲେ। ଯାଜକମାନେ ଓ ଫାରୁସିମାନେ ସେମାନଙ୍କୁ ପଚାରିଲେ,
ତୁମ୍ଭେମାନେ ଯୀଶୁଙ୍କୁ କାହିଁକି ବନ୍ଦୀ କରି ଆଣିଲ ନାହିଁ?
ମନ୍ଦିରର ସୈନ୍ୟମାନେ ଉତ୍ତର ଦେଲେ,
ସେ ଯାହା କହୁଛନ୍ତି ତାହା ଅନ୍ୟ ସମସ୍ତଙ୍କ କଥାଠାରୁ ଅଧିକ ମୂଲ୍ୟବାନ।
ଫାରୁସିମାନେ କହିଲେ,
ତାହେଲେ ଯୀଶୁ ତୁମ୍ଭମାନଙ୍କୁ ମଧ୍ୟ ବୋକା ବନେଇଛନ୍ତି। କୌଣସି ନେତା କ'ଣ ତାକୁ ବିଶ୍ୱାସ କରିଛନ୍ତି? ନା, ଆମ୍ଭ ଫାରୁସିମାନଙ୍କ ମଧ୍ୟରୁ କ'ଣ ତାହାଙ୍କୁ କେହି ବିଶ୍ୱାସ କରିଛନ୍ତି? ନା, ଏହି ଯେଉଁ ଲୋକମାନେ ବ୍ୟବସ୍ଥା ବିଷୟରେ କିଛି ଜାଣନ୍ତିନି ସେମାନେ ସାପଗ୍ରସ୍ତ।
କିନ୍ତୁ ସେହି ଦଳରେ ନିକୋଦିମ ଥିଲେ। ସେ ଏହା ପୂର୍ବରୁ ଯୀଶୁଙ୍କୁ ଦେଖିବା ପାଇଁ ଯାଇଥିଲେ। ସେ କହିଲେ,
ଆମ୍ଭର ପ୍ରଥା ଯେକୌଣସି ଲୋକର କଥା ପ୍ରଥମେ ନ ଶୁଣି ବିଚାର କରିବ ନାହିଁ। ସେ କ'ଣ କରିଛନ୍ତି ଆମ୍ଭେ ନ ଜାଣି ତାଙ୍କର ବିଚାର କରିପାରିବା ନାହିଁ।
ଯେଉଁଦିନ ନେତାମାନେ ଉତ୍ତର ଦେଲେ,
ତୁମ୍ଭେ କ'ଣ ସେହି ଗାଲିଲିଓମାନଙ୍କ ମଧ୍ୟରୁ ଜଣେ? ଧର୍ମଶାସ୍ତ୍ର ଗୁଡ଼ିକୁ ଅନୁସନ୍ଧାନ କର, ତୁମେ ଜାଣିପାରିବ କୌଣସି ଭବିଷ୍ୟତ ବକ୍ତା ଗାଲିଲିରୁ ଆସନ୍ତି ନାହିଁ।
ତାପରେ ସେ ସ୍ଥାନ ଛାଡ଼ି ସମସ୍ତ ଯିହୁଦୀ ନେତାମାନେ ନିଜ ନିଜ ଘରକୁ ଗଲେ। ଯୋହନ 8 ଅଧ୍ୟାୟ। ଯୀଶୁ ଜିତ ପର୍ବତକୁ ଗଲେ। ତହିଁ ଆର ଦିନ ଅତି ସକାଳୁ ସେ ମନ୍ଦିରକୁ ଫେରିଆସିଲେ। ସବୁ ଲୋକମାନେ ଯୀଶୁଙ୍କ ପାଖକୁ ଆସିଲେ। ସେ ବସି ଲୋକମାନଙ୍କୁ ଶିକ୍ଷା ଦେଲେ। ବ୍ୟବସ୍ଥା ଶାସ୍ତ୍ରଜ୍ଞମାନେ, ଶିକ୍ଷକମାନେ ଓ ଫାରୁସିମାନେ ଜଣେ ସ୍ତ୍ରୀ ଲୋକକୁ ସେଠାକୁ ଆଣିଲେ। ସେହି ସ୍ତ୍ରୀ ଲୋକଟି ବ୍ୟଭିଚାର କଲାବେଳେ ଧରାପଡ଼ିଥିଲା। ଯିହୁଦୀମାନେ ତାହାକୁ ଲୋକମାନଙ୍କ ଆଗରେ ଠିଆ ହେବା ପାଇଁ ବାଧ୍ୟ କଲେ। ସେମାନେ ଯୀଶୁଙ୍କୁ କହିଲେ,
ଗୁରୁ, ଏହି ସ୍ତ୍ରୀ ଲୋକଟି ଜଣେ ପୁରୁଷ ସହିତ ବ୍ୟଭିଚାର କଲାବେଳେ ଧରା ପଡ଼ିଛି। ସେ ପୁରୁଷ ତାର ସ୍ୱାମୀ ନୁହେଁ। ମୋଷାଙ୍କର ବ୍ୟବସ୍ଥା ଆଦେଶ ଦିଏ ଯେ ଏଭଳି କାର୍ଯ୍ୟ କରୁଥିବା ପ୍ରତ୍ୟେକ ସ୍ତ୍ରୀକୁ ଆମ୍ଭେ ପଥର ଫୋପାଡ଼ି ମାରିଦେବା ଉଚିତ। କିନ୍ତୁ ଆମ୍ଭେ କ'ଣ କରିବା ଉଚିତ ବୋଲି ଆପଣ କହୁଛନ୍ତି?
ଯେହୁଦୀୟମାନେ ଯୀଶୁଙ୍କୁ ହଇରାଣ କରିବା ପାଇଁ ଏଭଳି ପ୍ରଶ୍ନ ପଚାରୁଥିଲେ। ସେମାନେ ଯୀଶୁଙ୍କର ଭୁଲ ଧରିବାକୁ ଚାହୁଁଥିଲେ, ତାହା ହେଲେ ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିପାରିବେ। କିନ୍ତୁ ଯୀଶୁ ଆଣ୍ଠେଇ ଅଙ୍ଗୁଳି ସାହାଯ୍ୟରେ ଭୂମି ଉପରେ କିଛି ଲେଖିବାରେ ଲାଗିଲେ। ଯେହୁଦୀ ନେତାମାନେ ତାହାଙ୍କୁ ଅବିରତ ପ୍ରଶ୍ନ ପଚାରିବାରେ ଲାଗିଲେ। ତେଣୁ ଯୀଶୁ ଠିଆ ହୋଇ କହିଲେ,
ଏଠାରେ ଏଭଳି କୌଣସି ଲୋକ ଉପସ୍ଥିତ ଅଛନ୍ତି ଯିଏକି କେବେ ପାପ କରିନାହିଁ? ସେହିଭଳି ପାପ ନ କରିଥିବା ଲୋକ ଏହି ସ୍ତ୍ରୀ ଲୋକକୁ ପ୍ରଥମେ ପଥର ଫିଙ୍ଗୁ।
ତାପରେ ଯୀଶୁ ପୁଣି ଆଣ୍ଠେଇ ଭୂଇଁରେ ଲେଖିବାକୁ ଲାଗିଲେ। ଯେଉଁମାନେ ଯୀଶୁଙ୍କର ଏ କଥା ଶୁଣୁଥିଲେ ସେମାନେ ସେଠାରୁ ଜଣ ଜଣ ହୋଇ ଚାଲିଗଲେ। ଆଗେ ବୟସ୍କ ଲୋକେ ଓ ତାପରେ ଅନ୍ୟମାନେ ଚାଲିଗଲେ। କେବଳ ଯୀଶୁ ଓ ସେହି ସ୍ତ୍ରୀ ଲୋକଟି ସେଠାରେ ରହିଗଲେ। ଯୀଶୁ ମୁଣ୍ଡ ଟେକି ତାହାକୁ ପଚାରିଲେ,
ସେମାନେ କୁଆଡ଼େ ଗଲେ? କ'ଣ କେହି ତୁମ୍ଭକୁ ଦଣ୍ଡନୀୟ ବୋଲି ବିଚାର କଲେ ନାହିଁ?
ସେ ସ୍ତ୍ରୀ ଲୋକଟି ଉତ୍ତର ଦେଲା,
ନା ପ୍ରଭୁ, ସେମାନଙ୍କ ମଧ୍ୟରୁ କେହି ମୋତେ ଦଣ୍ଡନୀୟ ବୋଲି ବିଚାର କଲେ ନାହିଁ।
ତାପରେ ଯୀଶୁ କହିଲେ,
ତେଣୁ ମୁଁ ମଧ୍ୟ ତୁମ୍ଭକୁ ଦଣ୍ଡନୀୟ ବୋଲି ବିଚାର କରୁନାହିଁ। ତୁମ୍ଭେ ବର୍ତ୍ତମାନ ଯାଇପାର, କିନ୍ତୁ ଆଉ କେବେ ପାପ କରିବ ନାହିଁ।
ପରେ ଯୀଶୁ ପୁଣି ଲୋକମାନଙ୍କୁ ଉପଦେଶ ଦେଲେ। ସେ କହିଲେ,
ମୁଁ ଜଗତର ଆଲୋକ, ମୋତେ ଯେଉଁ ଲୋକ ଅନୁସରଣ କରେ ସେ କେବେ ଅନ୍ଧକାରରେ ଚାଲିବ ନାହିଁ, ସେ ଲୋକ ଜୀବନ ପ୍ରଦାନ କରି ଆଲୋକ ପାଇବ।
କିନ୍ତୁ ଫାରୁସିମାନେ ଯୀଶୁଙ୍କୁ କହିଲେ,
ତୁମ୍ଭେ ଯେତେବେଳେ ତୁମ୍ଭ ନିଜ ସାକ୍ଷ୍ୟ ଦେଉଛ ସେତେବେଳେ ତୁମ୍ଭେ କେବଳ ଏସବୁ କଥା ସତ୍ୟ ବୋଲି କହୁଛ, ତେଣୁ ଆମ୍ଭେ ତୁମ୍ଭର ଏସବୁ କଥା ଗ୍ରହଣ କରିପାରିବୁ ନାହିଁ।
ଯୀଶୁ ଉତ୍ତର ଦେଲେ,
ହଁ, ମୁଁ ମୋ ବିଷୟରେ ଏସବୁ କଥା କହୁଛି, କିନ୍ତୁ ମୁଁ ଯାହା କହୁଛି ଲୋକେ ବିଶ୍ୱାସ କରିପାରିବେ, କାରଣ ମୁଁ ଜାଣେ ମୁଁ କେଉଁଠାରୁ ଆସିଛି ଓ ମୁଁ କେଉଁଆଡ଼େ ଯାଉଛି। ମୁଁ ତୁମ୍ଭମାନଙ୍କ ଭଳି ନୁହେଁ, ତୁମ୍ଭେ ଜାଣିନାହଁ ମୁଁ କେଉଁଠାରୁ ଆସିଛି ଓ କେଉଁଠାକୁ ଯାଉଛି। ପୃଥିବୀର ଲୋକମାନଙ୍କୁ ବିଚାର କଲା ଭଳି ତୁମ୍ଭେ ମୋର ବିଚାର କରୁଛ, ମୁଁ କାହାର ବିଚାର କରୁନାହିଁ। କିନ୍ତୁ ମୁଁ ଯଦି ବିଚାର କରେ ତେବେ ମୋ ବିଚାର ଠିକ୍ ହୁଅନ୍ତା, କାରଣ ମୁଁ ଏକୁଟିଆ ନୁହେଁ, ମୋ ସହିତ ମୋର ପ୍ରେରଣକର୍ତ୍ତା ପରମପିତା ଅଛନ୍ତି। ତୁମ୍ଭର ବିଧି ବ୍ୟବସ୍ଥା କୁହେ ଯେ କୌଣସି ଘଟଣା ସମ୍ବନ୍ଧରେ ଯଦି ଦୁଇ ଜଣ ସାକ୍ଷୀ ସମାନ କଥା କହନ୍ତି ତେବେ ତୁମ୍ଭେ ନିଶ୍ଚୟ ସେମାନଙ୍କ କଥା ଗ୍ରହଣ କରିବ। ମୁଁ ମୋ ନିଜ ସମ୍ବନ୍ଧରେ ଜଣେ ସାକ୍ଷୀ ଓ ମୋତେ ପଠାଇଥିବା ପରମପିତା ମୋର ଆଉ ଜଣେ ସାକ୍ଷୀ।
ଲୋକମାନେ ପଚାରିଲେ,
ତୁମ୍ଭର ପିତା କାହାନ୍ତି?
ଯୀଶୁ ଉତ୍ତର ଦେଲେ,
ତୁମ୍ଭେ ମୋତେ ଜାଣିନାହଁ ଓ ମୋ ପରମ ପିତାଙ୍କୁ ମଧ୍ୟ ଜାଣିନାହଁ। କିନ୍ତୁ ତୁମ୍ଭେ ଯଦି ମୋତେ ଜାଣିଥାନ୍ତ ତେବେ ମୋ ପରମ ପିତାଙ୍କୁ ମଧ୍ୟ ଜାଣିଥାନ୍ତ।
ଯୀଶୁ ଏସବୁ କଥା ମନ୍ଦିର ପରିସରରେ ଉପଦେଶ ଦେଲାବେଳେ କହିଲେ। ଦାନପାତ୍ରରେ ଦାନ ପକାଉଥିବା ସ୍ଥାନ ନିକଟରେ ଯୀଶୁ ଠିଆ ହୋଇଥିଲେ, କିନ୍ତୁ କେହି ଲୋକ ତାହାଙ୍କୁ ବନ୍ଦୀ କଲେ ନାହିଁ। ଯୀଶୁଙ୍କର ଉଚିତ ସମୟ ସେ ପର୍ଯ୍ୟନ୍ତ ଆସିନଥିଲା। ଯୀଶୁ ପୁନର୍ବାର ଲୋକମାନଙ୍କୁ କହିଲେ,
ମୁଁ ତୁମ୍ଭକୁ ଛାଡ଼ି ଚାଲିଯିବି, ତୁମ୍ଭେ ମୋତେ ଖୋଜିବ, କିନ୍ତୁ ତୁମ୍ଭେ ନିଜ ପାପ ସହିତ ମରିବ। ମୁଁ ଯେଉଁ ସ୍ଥାନକୁ ଯାଉଛି ତୁମ୍ଭେ ସେଠାକୁ ଯାଇପାରିବ ନାହିଁ।
ତେଣୁ ଯେହୁଦୀମାନେ ପରସ୍ପରକୁ ପଚାରିଲେ,
ଯୀଶୁ କ'ଣ ଆତ୍ମହତ୍ୟା କରିବେ? ସେଥିପାଇଁ କ'ଣ ସେ କହିଲେ ଯେ ମୁଁ ଯେଉଁଠାକୁ ଯାଉଛି ତୁମମାନେ ସେଠାକୁ ଆସିପାରିବ ନାହିଁ?
କିନ୍ତୁ ଯୀଶୁ ସେହି ଯେହୁଦୀମାନଙ୍କୁ କହିଲେ,
ତୁମ୍ଭେମାନେ ଏହି ସ୍ଥାନରୁ ସୃଷ୍ଟ, କିନ୍ତୁ ମୁଁ ଉର୍ଦ୍ଧ୍ୱରୁ ଆସିଛି। ତୁମ୍ଭେମାନେ ପୃଥିବୀର ଲୋକ, କିନ୍ତୁ ମୁଁ ପୃଥିବୀର ଲୋକ ନୁହେଁ। ମୁଁ ତୁମ୍ଭକୁ କହିଥିଲି ଯେ ତୁମ୍ଭେ ତୁମ୍ଭ ପାପଗୁଡ଼ିକ ପାଇଁ ମରିବ। ମୁଁ ଯେ ସେହି ବ୍ୟକ୍ତି, ତୁମ୍ଭେ ଏହା ବିଶ୍ୱାସ ନ କଲେ ତୁମ୍ଭ ନିଜ ପାପଗୁଡ଼ିକ ପାଇଁ ତୁମ୍ଭେ ମରିବ।
ଯେଉଁମାନେ ପଚାରିଲେ,
ତୁମ୍ଭେ କିଏ? ଆମ୍ଭମାନଙ୍କୁ କୁହ।
ଯୀଶୁ ଉତ୍ତର ଦେଲେ,
ମୁଁ ନିଜ ବିଷୟରେ ପ୍ରଥମରୁ ଯାହା କହି ଆସିଛି ମୁଁ ସେହି। ମୋର ତୁମ୍ଭ ବିଷୟରେ ଅନେକ କିଛି କହିବାକୁ ଅଛି। ମୁଁ ତୁମ୍ଭର ବିଚାର କରିପାରେ, କିନ୍ତୁ ମୋର ପ୍ରେରଣକର୍ତ୍ତା ମୋତେ ଯାହା କହି ପଠାଇଛନ୍ତି ମୁଁ ପୃଥିବୀର ଲୋକମାନଙ୍କୁ ତାହା କହୁଛି, ଏବଂ ସେ ସତ୍ୟ କହନ୍ତି।
ଯୀଶୁ କାହା ବିଷୟରେ କହୁଥିଲେ ଏ କଥା ଲୋକମାନେ ବୁଝିନଥିଲେ। ଯୀଶୁ ପରମପିତାଙ୍କ ବିଷୟରେ କହୁଥିଲେ, ତେଣୁ ଯୀଶୁ ସେମାନଙ୍କୁ କହିଲେ,
ତୁମ୍ଭେମାନେ ମନୁଷ୍ୟ ପୁତ୍ରଙ୍କୁ ଉର୍ଦ୍ଧ୍ୱକୁ ପଠାଇବ, ସେତେବେଳେ ମୁଁ ଯେ ସେହି ବ୍ୟକ୍ତି ତାହା ତୁମ୍ଭେ ବୁଝିପାରିବ। ମୁଁ ନିଜେ ଯାହା କରୁଛି ଏସବୁ ମୋ ନିଜ ଅଧିକାରରୁ କରୁନାହିଁ, ପରମପିତା ମୋତେ ଯାହା ଶିକ୍ଷା ଦେଇଛନ୍ତି ସେହି କଥା ଯେ କେବଳ ମୁଁ କହୁଛି ଏହା ତୁମ୍ଭେ ପରେ ଜାଣିପାରିବ। ମୋତେ ଯିଏ ପଠାଇଛନ୍ତି ସେ ମୋ ସହିତ ଅଛନ୍ତି, ତାହାଙ୍କ ସନ୍ତୋଷଜନକ କାର୍ଯ୍ୟ ମୁଁ ସର୍ବଦା କରେ, ତେଣୁ ସେ ମୋତେ ଏକୁଟିଆ କରି ଛାଡ଼ିନାହାନ୍ତି।
ଯୀଶୁ ଏ କଥା କହିଲା ବେଳେ ତାହାଙ୍କୁ ଅନେକ ଲୋକ ବିଶ୍ୱାସ କଲେ। ଯୀଶୁ ତାହାଙ୍କୁ ବିଶ୍ୱାସ କରୁଥିବା ଯିହୁଦୀମାନଙ୍କୁ କହିଲେ,
ଯଦି ତୁମ୍ଭେ ମୋର ଶିକ୍ଷା ସବୁବେଳେ ମାନି ଚଳିବ ତେବେ ତୁମ୍ଭେ ମୋର ପ୍ରକୃତ ଶିଷ୍ୟ ହେବ। ତୁମ୍ଭେ ସତ୍ୟକୁ ଜାଣିବ ଓ ସେହି ସତ୍ୟ ତୁମ୍ଭକୁ ମୁକ୍ତ କରିବ।
ଯିହୁଦୀମାନେ ଉତ୍ତର ଦେଲେ,
ଆମ୍ଭେମାନେ ଅବ୍ରାହ୍ମଙ୍କ ବଂଶଧର, ଆମ୍ଭେ କେବେ ହେଲେ କ୍ରୀତଦାସ ହୋଇନାହୁଁ, ତେଣୁ ତୁମ୍ଭେ କାହିଁକି କହୁଛ ଯେ ଆମ୍ଭେ ମୁକ୍ତ ହେବୁ?
ଯୀଶୁ ଉତ୍ତର ଦେଲେ,
ମୁଁ ତୁମ୍ଭକୁ ସତ୍ୟ କହୁଛି, ପ୍ରତ୍ୟେକ ପାପ କରୁଥିବା ଲୋକ ହେଉଛି ଜଣେ କ୍ରୀତଦାସ, ପାପ ତାର ପ୍ରଭୁ। ଜଣେ କ୍ରୀତଦାସ ଗୋଟିଏ ପରିବାରରେ ସର୍ବଦା ରହେ ନାହିଁ, କିନ୍ତୁ ଜଣେ ପୁତ୍ର ଗୋଟିଏ ପରିବାରଭୁକ୍ତ ହୋଇ ସବୁବେଳେ ରୁହେ। ତେଣୁ ଯଦି ସେହି ପୁତ୍ର ତୁମ୍ଭକୁ ମୁକ୍ତି ଦିଅନ୍ତି ତେବେ ତୁମ୍ଭେ ପ୍ରକୃତରେ ମୁକ୍ତି ପାଇବ। ମୁଁ ଜାଣେ ଯେ ତୁମ୍ଭେ ଅବ୍ରାହ୍ମଙ୍କ ବଂଶଧର, କିନ୍ତୁ ତୁମ୍ଭେ ମୋତେ ହତ୍ୟା କରିବାକୁ ଚାହଁ, ଯେହେତୁ ତୁମ୍ଭେ ମୋର ଉପଦେଶ ଗ୍ରହଣ କରିବା ପାଇଁ ଚାହଁ ନାହିଁ। ମୋତେ ପରମପିତା ଯାହା ଦେଖାଇଛନ୍ତି ତାହା ମୁଁ ତୁମ୍ଭକୁ କହୁଛି, କିନ୍ତୁ ତୁମ୍ଭେମାନେ ତୁମ୍ଭ ପିତା ଯାହା କହିଛନ୍ତି ତାହା କରୁଛ।
ଯିହୁଦୀମାନେ କହିଲେ,
ଅବ୍ରାହ୍ମ ଆମ୍ଭମାନଙ୍କର ପିତା।
ଯୀଶୁ କହିଲେ,
ଯଦି ତୁମ୍ଭେ ପ୍ରକୃତରେ ଅବ୍ରାହ୍ମଙ୍କ ସନ୍ତାନ ତେବେ ତୁମ୍ଭେମାନେ ଅବ୍ରାହ୍ମ କରିଥିବା କାର୍ଯ୍ୟମାନ କରିବ। ମୁଁ ତୁମ୍ଭକୁ ପରମେଶ୍ୱରଙ୍କ ଠାରୁ ଶୁଣିଥିବା ସତ୍ୟ କଥା କହୁଛି, କିନ୍ତୁ ତୁମ୍ଭେମାନେ ମୋତେ ହତ୍ୟା କରିବା ପାଇଁ ଚେଷ୍ଟା କରୁଛ। ଅବ୍ରାହ୍ମ କିନ୍ତୁ ସେହିପରି କିଛି କରିନଥିଲେ। ତୁମ୍ଭେ ସବୁ ତୁମ୍ଭର ନିଜ ପିତା କରିଥିବା କାର୍ଯ୍ୟଗୁଡ଼ିକ କରୁଛ।
କିନ୍ତୁ ଯିହୁଦୀମାନେ କହିଲେ,
ଆମ୍ଭେ ସେଭଳି ସନ୍ତାନ ନହୁଁ ଯେଉଁମାନେ ତାହାଙ୍କ ପିତାଙ୍କ ପରିଚୟ ଜାଣନ୍ତି ନାହିଁ। ପରମେଶ୍ୱର ଆମ୍ଭର ପରମ ପିତା, ସେ ଆମ୍ଭର ଏକମାତ୍ର ପରମ ପିତା।
ଯୀଶୁ ସେହି ଯିହୁଦୀମାନଙ୍କୁ କହିଲେ,
ଯଦି ପରମେଶ୍ୱର ପ୍ରକୃତରେ ତୁମ୍ଭର ପରମ ପିତା ତେବେ ତୁମ୍ଭେ ମୋତେ ଭଲ ପାଇବା ଉଚିତ। ମୁଁ ପରମେଶ୍ୱରଙ୍କ ପାଖରୁ ଆସିଛି ଓ ବର୍ତ୍ତମାନ ମୁଁ ଏଠାରେ ଅଛି। ମୁଁ ମୋ କ୍ଷମତା ଅନୁସାରେ ଆସିନାହିଁ, ପରମେଶ୍ୱର ମୋତେ ଏଠାକୁ ପଠାଇଛନ୍ତି। ମୁଁ ଯାହା ସବୁ କହୁଛି ତାହା ତୁମ୍ଭେ ବୁଝିପାରୁନାହଁ, ଏହାର କାରଣ ହେଲା ତୁମ୍ଭେ ମୋ ଉପଦେଶ ଗ୍ରହଣ କରିପାରୁନାହଁ। ସୟତନ ହେଉଛି ତୁମ୍ଭର ପିତା, ତୁମ୍ଭେ ତାହାର ଅଟ, ତୁମ୍ଭେ ତାର ଇଚ୍ଛାନୁସାରେ କାର୍ଯ୍ୟ କରୁଛ। ପ୍ରଥମରୁ ସେ ଜଣେ ଖୁନି, ସେ ସର୍ବଦା ସତ୍ୟର ବିରୁଦ୍ଧ, ତା ଭିତରେ କୌଣସି ସତ୍ୟତା ନାହିଁ, ସେ ତାର ସ୍ୱଭାବରୁ ମିଛୁଆ, ସେ ମିଥ୍ୟାବାଦୀ, ସେ ମିଥ୍ୟାର ଜନ୍ମଦାତା। ମୁଁ ସତ୍ୟ କହେ, ସେଥିପାଇଁ ତୁମ୍ଭେ ମୋତେ ବିଶ୍ୱାସ କରୁନାହଁ। ତୁମ୍ଭମାନଙ୍କ ମଧ୍ୟରୁ କେହି ଜଣେ ଏ କଥା ପ୍ରମାଣ କରିପାରିବ ଯେ ମୁଁ ପାପ ପାଇଁ ଦୋଷୀ? ଯଦି ମୁଁ ସତ୍ୟ କହେ ତେବେ ମୋତେ କାହିଁକି ବିଶ୍ୱାସ କରୁନାହଁ? ଯେଉଁ ଲୋକ ପରମେଶ୍ୱରଙ୍କର, ସେ ପରମେଶ୍ୱର ଯାହା କହନ୍ତି ଗ୍ରହଣ କରେ, କିନ୍ତୁ ତୁମ୍ଭେ ପରମେଶ୍ୱରଙ୍କ କଥା ଗ୍ରହଣ କରୁନାହଁ, କାରଣ ତୁମ୍ଭେ ପରମେଶ୍ୱରଙ୍କର ନୁହଁ।
ଯିହୁଦୀମାନେ ଉତ୍ତର ଦେଲେ,
ଆମ୍ଭେମାନେ କହୁଛୁ ତୁମେ ଜଣେ ସମୀରଣୀୟ, ତୁମ୍ଭ ଭିତରେ ଗୋଟିଏ ଭୂତ ରହିଛି ଓ ସେ ତୁମ୍ଭକୁ ପାଗଳ କରିଦେଇଛି, ଆମ୍ଭର ଏହି କଥା କ'ଣ ଠିକ୍ ନୁହେଁ କି?
ଯୀଶୁ ଉତ୍ତର ଦେଲେ,
ମୋ ଭିତରେ ଭୂତ ନାହିଁ, ମୁଁ ମୋ ପରମ ପିତାଙ୍କୁ ସମ୍ମାନ ଦିଏ, କିନ୍ତୁ ତୁମ୍ଭେ ମୋତେ ସମ୍ମାନ ଦେଉନାହଁ। ମୁଁ ନିଜେ ସମ୍ମାନ ପାଇବା ପାଇଁ ଚେଷ୍ଟା କରୁନାହିଁ, ମାତ୍ର ଜଣେ ଅଛନ୍ତି ଯିଏ ମୋ ନିମନ୍ତେ ସମ୍ମାନ ଇଚ୍ଛା କରନ୍ତି, ସେ ହେଉଛନ୍ତି ବିଚାରକର୍ତ୍ତା। ମୁଁ ତୁମ୍ଭକୁ ସତ୍ୟ କହୁଛି, ଯଦି କେହି ମୋ ଉପଦେଶ ମାନେ ତେବେ ସେ ଲୋକ କେବେ ମରିବ ନାହିଁ।
ଯିହୁଦୀମାନେ ଯୀଶୁଙ୍କୁ କହିଲେ,
ଆମ୍ଭେ ବର୍ତ୍ତମାନ ଜାଣିଲୁ ଯେ ତୁମ ଭିତରେ ଗୋଟେ ଭୂତ ଅଛି, ଏପରିକି ଅବ୍ରାହ୍ମ ମରିଥିଲେ ଓ ଭବିଷ୍ୟତ ବକ୍ତାମାନେ ମଧ୍ୟ ମରିଥିଲେ, କିନ୍ତୁ ତୁମ୍ଭେ କହୁଛ ମୋ ଉପଦେଶ ମାନିବା ଲୋକ କଦାପି ମରିବ ନାହିଁ। ତୁମେ କ'ଣ ଭାବୁଛ ଯେ ତୁମେ ଆମ ପିତା ଅବ୍ରାହ୍ମ ଠାରୁ ମହାନ? ଅବ୍ରାହ୍ମ ତ ମରିଗଲେ ଓ ଭବିଷ୍ୟତ ବକ୍ତାମାନେ ମଧ୍ୟ ମରିଗଲେ, ତମେ ନିଜକୁ କିଏ ବୋଲି ଭାବୁଛ?
ଯୀଶୁ ଉତ୍ତର ଦେଲେ,
ଯଦି ମୁଁ ନିଜକୁ ସମ୍ମାନ ଦିଅନ୍ତି ତେବେ ସେ ସମ୍ମାନର କିଛି ମୂଲ୍ୟ ନାହିଁ। ମୋତେ ଯିଏ ସମ୍ମାନ ଦିଅନ୍ତି ସେ ମୋର ପରମ ପିତା, ଏବଂ ତୁମ୍ଭେମାନେ କହୁଛ ସେ ତୁମ୍ଭର ପରମେଶ୍ୱର, କିନ୍ତୁ ତୁମ୍ଭେ ତାହାଙ୍କୁ ପ୍ରକୃତରେ ଜାଣିନାହଁ, ମୁଁ ତାହାଙ୍କୁ ଜାଣେ। ଯଦି ମୁଁ କୁହେ ଯେ ମୁଁ ତାହାଙ୍କୁ ଜାଣେ ନାହିଁ, ତେବେ ମୁଁ ତୁମ୍ଭମାନଙ୍କ ଭଳି ମିଥ୍ୟାବାଦୀ ହେବି, କିନ୍ତୁ ମୁଁ ତାହାଙ୍କୁ ଅବଶ୍ୟ ଜାଣେ। ସେ ଯାହା କହନ୍ତି ମୁଁ ସେଗୁଡ଼ିକ ପାଳନ କରେ। ମୋର ଆଗମନ ଦେଖିପାରିବେ ବୋଲି ଆଶା କରି ତୁମ୍ଭ ପିତା ଅବ୍ରାହ୍ମ ବହୁତ ଖୁସି ହୋଇଥିଲେ। ସେ ସେହି ଦିନଟି ଦେଖିଲେ ଓ ଖୁସି ହେଲେ।
ଯିହୁଦୀମାନେ ଯୀଶୁଙ୍କୁ କହିଲେ,
କଣ ତୁମେ ଅବ୍ରାହ୍ମଙ୍କୁ କଦାପି ଦେଖିନାହ? ତୁମ୍ଭର ବୟସ ତ 50 ବର୍ଷ ବି ନୁହେଁ।
ଯୀଶୁ ଉତ୍ତର ଦେଲେ,
ମୁଁ ତୁମ୍ଭକୁ ସତ୍ୟ କହୁଛି, ଅବ୍ରାହ୍ମଙ୍କ ଜନ୍ମ ପୂର୍ବରୁ ମୁଁ ନିଜେ ଅଛି।
ଯୀଶୁ ଏ କଥା କହିବା ବେଳେ ଲୋକମାନେ ତାହାଙ୍କୁ ମାରିବା ପାଇଁ ପଥର ଉଠେଇଲେ, ମାତ୍ର ସେ ଲୁଚିଗଲେ ଓ ପରେ ମନ୍ଦିର ପରିସରରୁ ବାହାରି ଚାଲିଗଲେ। ଯୋହନ 9 ଯୀଶୁ ଯାଉଥିବା ବେଳେ ଜଣେ ଅନ୍ଧକୁ ଦେଖିଲେ। ସେ ଲୋକଟି ଜନ୍ମରୁ ଅନ୍ଧ ଥିଲା। ଯୀଶୁଙ୍କର ଶିଷ୍ୟମାନେ ତାହାଙ୍କୁ ପଚାରିଲେ,
ଗୁରୁ, ଏହି ଲୋକଟି ଜନ୍ମରୁ ଅନ୍ଧ, କିନ୍ତୁ ସେ କାହାର ପାପ ହେତୁ ଅନ୍ଧ ହୋଇ ଜନ୍ମ ହେଲା? ଏହା ତା ନିଜର ପାପ ନା ତା ପିତାମାତାଙ୍କର?
ଯୀଶୁ ଉତ୍ତର ଦେଲେ,
ଏହା ତାର ପାପ କି ତା ବାପା ମାଙ୍କର ପାପ ତାକୁ ଅନ୍ଧ କରିନାହିଁ। ଏହି ଲୋକଟି ଅନ୍ଧ ହୋଇ ଜନ୍ମ ହୋଇଛି, ଯେପରି ଏହି ଲୋକକୁ ମୁଁ ସୁସ୍ଥ କଲାବେଳେ ଲୋକମାନଙ୍କ ଆଗରେ ପରମେଶ୍ୱରଙ୍କ ଶକ୍ତି ପ୍ରଦର୍ଶିତ ହୋଇପାରିବ। ଦିନ ଥାଉଁ ଥାଉଁ ମୋର ପ୍ରେରଣକର୍ତ୍ତାଙ୍କ କାର୍ଯ୍ୟ ଆମ୍ଭେ ଅବିରତ କରିବା ଉଚିତ, କାରଣ ରାତି ଆସୁଅଛି, ରାତିରେ କେହି କାର୍ଯ୍ୟ କରିପାରିବେ ନାହିଁ। ମୁଁ ଜଗତରେ ଥିବା ପର୍ଯ୍ୟନ୍ତ ଜଗତ ନିମନ୍ତେ ଆଲୋକ ଅଟେ ଓ ସମସ୍ତଙ୍କୁ ଆଲୋକ ଦେଉଥିବି।
ଯୀଶୁ ଏକଥା କହିଲା ପରେ ଭୂଇଁରେ ଛେପ ପକାଇ କାଦୁଅ କରି ସେହି କାଦୁଅକୁ ନେଇ ସେ ସେହି ଜନ୍ମାନ୍ଧ ଲୋକଟିର ଆଖିରେ ଲଗେଇ ଦେଲେ। ଯୀଶୁ ତାହାଙ୍କୁ କହିଲେ,
ଯାଅ ସିଲୋହ ପୋଖରୀରେ ଧୋଇଦିଅ।
ସିଲୋହ ପଦର ଅର୍ଥ ପ୍ରେରିତ। ତାପରେ ସେ ଅନ୍ଧ ଲୋକଟି ପୋଖରୀରେ ଧୋଇ ହୋଇ ଆସିଲା। ସେ ବର୍ତ୍ତମାନ ଦେଖିପାରୁଥିଲା। କେତେକ ଲୋକ ଏହି ଲୋକଟିକୁ ପ୍ରଥମେ ଭିକ ମାଗିବା ଦେଖିଥିଲେ। ସେହି ଲୋକମାନେ ଓ ଲୋକଟିର ପଡ଼ୋଶୀମାନେ ତାହାଙ୍କୁ ଦେଖି କହିଲେ,
ଦେଖ, ଯିଏ ସବୁବେଳେ ବସି ଭିକ ମାଗୁଥାଏ ଏ ଲୋକଟି ସେହି ନୁହେଁ କି?
କେତେକ କହିଲେ,
ହଁ ଏ ସେହି ଲୋକ।
କିନ୍ତୁ ଅନ୍ୟ ଲୋକମାନେ କହିଲେ,
ନା ଏ ସେହି ଲୋକ ନୁହେଁ, ଏ ଲୋକଟି ତାରି ଭଳି ଦେଖାଯାଉଛି।
ତେଣୁ ସେ ଲୋକ ନିଜେ କହିଲା,
ମୁଁ ସେହି ଲୋକ ଯିଏ ପ୍ରଥମେ ଅନ୍ଧ ଥିଲା।
ଲୋକମାନେ ତାକୁ ପଚାରିଲେ,
କ'ଣ ହେଲା, ତୁମ୍ଭେ କିପରି ଦୃଷ୍ଟିଶକ୍ତି ପାଇଲ?
ସେ ଲୋକଟି ଉତ୍ତର ଦେଲା,
ଲୋକମାନେ ଯାହାଙ୍କୁ ଯୀଶୁ ବୋଲି କହନ୍ତି ସେ ଛେପ ଦ୍ୱାରା ମାଟିକୁ କାଦୁଅ କରି ମୋ ଆଖିରେ ବୋଳିଦେଲେ, ତାପରେ ସେ ମୋତେ ସିଲୋହ ପୋଖରୀରେ ଧୋଇ ହେବା ପାଇଁ କହିଲେ, ତାପରେ ମୁଁ ସେହି ପୋଖରୀରେ ଧୋଇ ହେବା ପରେ ଦେଖିପାରିଲି।
ଲୋକମାନେ ତାହାକୁ ପଚାରିଲେ,
ସେ ଲୋକ କେଉଁଠି ଅଛନ୍ତି?
ଲୋକଟି କହିଲା,
ମୁଁ ଜାଣେ ନାହିଁ।
ଏହାପରେ ଲୋକମାନେ ସେ ଲୋକଟିକୁ ଫାରୁସୀମାନଙ୍କ ପାଖକୁ ନେଇଗଲେ। ଏହି ଲୋକଟି ପୂର୍ବରୁ ଅନ୍ଧ ଥିଲା। ଯୀଶୁ କାଦୁଅ କରିଥିଲେ ଓ ତା ଆଖି ସୁସ୍ଥ କରିଥିଲେ। ସେ ଏ କାର୍ଯ୍ୟ ବିଶ୍ରାମ 12 କରିଥିଲେ। ତେଣୁ ଫାରୁସୀମାନେ ମଧ୍ୟ ସେ ଲୋକକୁ ପଚାରିଲେ,
ତୁମ୍ଭେ କିପରି ଦୃଷ୍ଟିଶକ୍ତି ପାଇଲ?
ସେ କହିଲା,
ସେ ମୋ ଆଖିରେ କାଦୁଅ ଲଗେଇଦେଲେ, ଧୋଇବା ପରେ ମୁଁ ଏବେ ଦେଖିପାରୁଛି।
କେତେକ ଫାରୁସୀମାନେ କହିଲେ,
ଏ ଲୋକ ବିଶ୍ରାମ 12 ନିୟମ ମାନୁ ନାହିଁ, ତେଣୁ ସେ ପରମେଶ୍ୱରଙ୍କ ପାଖରୁ ଆସି ନାହିଁ।
ଅନ୍ୟମାନେ କହିଲେ,
ଜଣେ ପାପୀ କେବେ ଏଭଳି ଆଶ୍ଚର୍ଯ୍ୟ କାର୍ଯ୍ୟ କରିପାରିବ ନାହିଁ।
ଏହା ଯିହୁଦୀମାନଙ୍କ ମଧ୍ୟରେ ମତଭେଦ ହେଲା। ଯିହୁଦୀମାନେ ସେହି ଲୋକକୁ ଆଉ ଥରେ ପଚାରିଲେ,
ଏହି ଲୋକ ତୁମକୁ ସୁସ୍ଥ କଲା ଓ ତୁମେ ଦେଖିପାରିଲ, ତୁମ୍ଭେ ତା ବିଷୟରେ କ'ଣ କହୁଛ?
ସେହି ଲୋକଟି ଉତ୍ତର ଦେଲା,
ସେ ଜଣେ ଭବିଷ୍ୟତ ବକ୍ତା,
ଜିହୁଦୀମାନେ ତଥାପି ତାହାର ସୁସ୍ଥ ହେବା ବିଷୟ ବିଶ୍ୱାସ କଲେ ନାହିଁ। ସେ ଲୋକର ପିତାମାତାଙ୍କୁ ନ ଡାକିବା ପର୍ଯ୍ୟନ୍ତ ସେମାନେ ମୋଟେ ବିଶ୍ୱାସ କଲେ ନାହିଁ ଯେ ସେ ଲୋକଟି ଅନ୍ଧ ଥିଲା ଓ ତାକୁ ସେ ଦେଖିପାରୁଛି। ଜିହୁଦୀମାନେ ତାର ପିତାମାତାଙ୍କୁ ପଚାରିଲେ,
ଇଏ କ'ଣ ତୁମ୍ଭ ପୁଅ? ତୁମ୍ଭେ କହୁଛ ଯେ ସେ ଜନ୍ମଠାରୁ ଅନ୍ଧ, ତେବେ ସେ ବର୍ତ୍ତମାନ କିପରି ଦେଖିପାରୁଛି?
ପିତାମାତା ଉତ୍ତର ଦେଲେ,
ଆମ୍ଭେ ଜାଣୁ ଯେ ଇଏ ଆମ ପୁଅ ଓ ସେ ଜନ୍ମରୁ ଅନ୍ଧ ଥିଲା, କିନ୍ତୁ ଆମେ ଜାଣିନୁ ସେ ଏବେ କିପରି ଦେଖିପାରୁଛି। ତାକୁ କିଏ ତାର ଦୃଷ୍ଟିଶକ୍ତି ଦେଲା ତାହା ଆମେ ଜାଣିନ। ତାକୁ ପଚାର, ନିଜ କଥା ନିଜେ କହିବା ପାଇଁ ତାର ବୟସ ହେଲାଣି।
ଯିହୁଦୀ ନେତାମାନଙ୍କୁ ଭୟ କରି ତାର ପିତାମାତା ଏପରି କହିଲେ। ସେମାନେ ସେତେବେଳକୁ ସ୍ଥିର କରି ସାରିଥିଲେ, କାରଣ ଯେଉଁ ବ୍ୟକ୍ତି ଯୀଶୁଙ୍କୁ ମସିହ ବୋଲି ସ୍ୱୀକାର କରିବେ ସେମାନେ ତାକୁ ଦଣ୍ଡ ଦେବେ ଓ ସେହି ଲୋକମାନଙ୍କୁ ସମାଜ ଗୃହରୁ ବାହାର କରିଦେବେ। ତେଣୁ ତାର ପିତାମାତା କହିଲେ, ତାର ଯଥେଷ୍ଟ ବୟସ ହୋଇଛି, ତାକୁ ପଚାର। ତେଣୁ ଯିହୁଦୀ ନେତାମାନେ ସେହି ପୂର୍ବରୁ ଅନ୍ଧ ଥିବା ଲୋକକୁ ଆଉ ଥରେ ଭିତରକୁ ଡାକିଲେ। ସେମାନେ କହିଲେ,
ତୁମ୍ଭେ ସତ୍ୟ କହି ପରମେଶ୍ୱରଙ୍କୁ ଗୌରବ ଦେବା ଉଚିତ। ଆମେ ଜାଣୁ ଯେ ଏହି ଲୋକ ଜଣେ ପାପୀ।
ଲୋକଟି ଉତ୍ତର ଦେଲା,
ସେ ପାପୀ କି ନୁହେଁ ମୁଁ ଜାଣିନାହିଁ, କିନ୍ତୁ ମୁଁ ଅନ୍ଧ ଥିଲି ଓ ବର୍ତ୍ତମାନ ଦେଖିପାରୁଛି।
ଯିହୁଦୀ ନେତାମାନେ ପଚାରିଲେ,
ସେ ତୁମକୁ କ'ଣ କଲା? ସେ ତୁମ ଆଖିକୁ କିପରି ଭଲ କରିଦେଲା?
ସେ ଲୋକ କହିଲା,
ମୁଁ ସେ କଥା ତୁମକୁ ଆଗରୁ କହିସାରିଛି, କିନ୍ତୁ ତୁମେ ମୋ କଥା ଶୁଣୁନାହଁ। ତୁମେ ପୁଣି କାହିଁକି ଶୁଣିବା ପାଇଁ ଚାହୁଁଛ? ତୁମେ ମଧ୍ୟ କ'ଣ ତାହାଙ୍କର ଶିଷ୍ୟ ହେବା ପାଇଁ ଚାହୁଁଛ?
ଯିହୁଦୀ ନେତାମାନେ ଖୁବ୍ ରାଗିଯାଇ ତାକୁ ଗାଳି ଦେଲେ। ତାପରେ ସେମାନେ କହିଲେ,
ତୁମ୍ଭେ ସେଇ ଲୋକର ଶିଷ୍ୟ, କିନ୍ତୁ ଆମ୍ଭେ ମୂଷାଙ୍କର ଶିଷ୍ୟ। ଆମ୍ଭେ ଜାଣୁ ପରମେଶ୍ୱର ମୂଷାଙ୍କୁ କଥା କହିଛନ୍ତି, କିଏ ଲୋକ କେଉଁଠାରୁ ଆସିଛି ଆମ୍ଭେ ତାହା ସୁଦ୍ଧା ଜାଣିନାହୁଁ।
ଲୋକଟି ଉତ୍ତର ଦେଲା,
ଏହା ବଡ଼ ଆଶ୍ଚର୍ଯ୍ୟ କଥା, ଯୀଶୁ କେଉଁଠାରୁ ଆସିଛନ୍ତି ତୁମ୍ଭେ ଜାଣିନାହଁ, କିନ୍ତୁ ସେ ମୋ ଆଖି ଭଲ କରିଦେଇଛନ୍ତି। ଆମେ ସମସ୍ତେ ଜାଣୁ ଯେ ପରମେଶ୍ୱର ପାପୀଙ୍କ କଥା ଶୁଣନ୍ତି ନାହିଁ, କିନ୍ତୁ ଯେଉଁ ଲୋକ ପରମେଶ୍ୱରଙ୍କ ଉପାସନା କରେ ଓ ତାହାଙ୍କ କଥା ପାଳନ କରେ ପରମେଶ୍ୱର ତାର କଥା ଶୁଣନ୍ତି। ଆଜି ପର୍ଯ୍ୟନ୍ତ କେହି କେବେ ଜଣେ ଜନ୍ମ ଅନ୍ଧର ଆଖି ଖୋଲି ପାରିନଥିଲେ। ଏ ଲୋକ ନିଶ୍ଚିତ ରୂପରେ ପରମେଶ୍ୱରଙ୍କ ପାଖରୁ ଆସିଛି, ନହେଲେ ସେ ଏଭଳି କିଛି କାର୍ଯ୍ୟ କରିପାରିନଥାନ୍ତା।
ଯିହୁଦୀମାନେ ଉତ୍ତର ଦେଲେ,
ତୁମ୍ଭେ ତ ସମ୍ପୂର୍ଣ୍ଣ ପାପରୁ ଜନ୍ମ ହୋଇଛ, ତୁମ୍ଭେ କ'ଣ ଆମ୍ଭକୁ ଶିକ୍ଷା ଦେବା ପାଇଁ ଚେଷ୍ଟା କରୁଛ?
ଏହା କହି ସେମାନେ ତାକୁ ଜବରଦସ୍ତ ତଡ଼ିଦେଲେ। ଯୀଶୁ ଶୁଣିଲେ ଯେ ଯିହୁଦୀ ନେତାମାନେ ସେ ଲୋକକୁ ଜବରଦସ୍ତ ତଡ଼ିଦେଇଛନ୍ତି। ଯୀଶୁ ସେ ଲୋକକୁ ଖୋଜି ପାଇଲେ ଏବଂ ସେ ତାହାକୁ ପଚାରିଲେ,
ତୁମ୍ଭେ କ'ଣ ମନୁଷ୍ୟ ପୁତ୍ରଙ୍କୁ ବିଶ୍ୱାସ କର?
ସେ ଲୋକଟି ପଚାରିଲା,
ଗୁରୁ ମନୁଷ୍ୟ ପୁତ୍ର କିଏ? ମୋତେ କୁହନ୍ତୁ ଯେପରି ମୁଁ ତାହାଙ୍କଠାରେ ବିଶ୍ୱାସ କରିପାରେ।
ଯୀଶୁ ତାହାକୁ କହିଲେ,
ତୁମ୍ଭେ ତାହାଙ୍କୁ ଦେଖିସାରିଛ, ତୁମ୍ଭ ସହିତ ବର୍ତ୍ତମାନ ଯିଏ କଥା ହେଉଛନ୍ତି ସେ ସେହି ମନୁଷ୍ୟ ପୁତ୍ର।
ସେ ଲୋକଟି ଉତ୍ତର ଦେଲା,
ହଁ ପ୍ରଭୁ ମୁଁ ବିଶ୍ୱାସ କରେ।
ସେ ମୁଣ୍ଡ ନୁଆଁଇ ଯୀଶୁଙ୍କୁ ପ୍ରଣାମ କଲା। ଯୀଶୁ କହିଲେ,
ମୁଁ ଜଗତକୁ ଆସିଛି ଯେପରି ଏ ଜଗତ ବିଚାରିତ ହେବ। ମୁଁ ଆସିଛି ଯେପରି ଅନ୍ଧ ଲୋକମାନେ ଦେଖିପାରିବେ, ଏବଂ ଯେଉଁମାନେ ଦେଖିପାରୁଛନ୍ତି ବୋଲି ମନେ ମନେ ଭାବୁଛନ୍ତି ସେମାନେ ଅନ୍ଧ ହେବେ।
ଯୀଶୁଙ୍କ ପାଖରେ କେତେକ ଫାରୁସି ଥିଲେ, ସେମାନେ ଯୀଶୁଙ୍କର ଏପରି କହିବା ଶୁଣିଲେ। ସେମାନେ ପଚାରିଲେ,
କ'ଣ ତାମାନେ ତମେ କହୁଛ ଯେ ଆମ୍ଭେ ମଧ୍ୟ ଅନ୍ଧ?
ଯୀଶୁ କହିଲେ,
ତୁମ୍ଭେ ଯଦି ପ୍ରକୃତରେ ଅନ୍ଧ ହୋଇଥାନ୍ତ ତେବେ ଦୋଷୀ ବିବେଚିତ ହୁଅନ୍ତ ନାହିଁ, କିନ୍ତୁ ତୁମ୍ଭେ କହୁଛ ଯେ ତୁମ୍ଭେ ଦେଖିପାରୁଛ, ତେଣୁ ତୁମ୍ଭେ ଦୋଷୀ।
ଯୋହନ 10 ଅଧ୍ୟାୟ। ଯୀଶୁ କହିଲେ,
ମୁଁ ତୁମ୍ଭକୁ ସତ୍ୟ କହୁଛି, ଯଦି କୌଣସି ଲୋକ ମେଷଶାଳରେ ପ୍ରବେଶ କରେ ତେବେ ସେ ଦ୍ୱାର ବାଟେ ଯିବା ଉଚିତ। ଯଦି ସେ ଅନ୍ୟ ବାଟ ଚଢ଼ି ଭିତରକୁ ଯାଏ ତେବେ ସେ ଚୋର, ସେ ନିଶ୍ଚୟ ମେଷ ଚୋରି କରିବା ପାଇଁ ଚେଷ୍ଟା କରୁଛି। କିନ୍ତୁ ଯେଉଁ ଲୋକ ମେଷମାନଙ୍କର ଯତ୍ନ ନିଏ ସେ ଫାଟକ ଭିତର ଦେଇଯାଏ, ସେ ହିଁ ମେଷପାଳକ। ଫାଟକ ଜଗୁଆଳି ମେଷପାଳକ ପାଇଁ ଫାଟକ ଖୋଲେ। ମେଷମାନେ ମେଷପାଳକର କଥା ଶୁଣନ୍ତି। ମେଷପାଳକ ତାର ମେଣ୍ଢାକୁ ନାମ ଧରି ଡାକେ ଓ ବାହାରେ ଚରାଏ। ସେସବୁ ମେଷମାନଙ୍କୁ ବାହାରକୁ ଆଣେ, ସେମାନଙ୍କ ଆଗେ ଆଗେ ଚାଲେ ଓ ମେଷମାନେ ତାହାର ଅନୁସରଣ କରନ୍ତି, କାରଣ ମେଷମାନେ ତାର ସ୍ୱର ଶୁଣନ୍ତି। କିନ୍ତୁ ମେଷମାନେ ଅପରିଚିତ ଲୋକର ଅନୁସରଣ କରନ୍ତି ନାହିଁ, ସେମାନେ ତା ପାଖରୁ ଦୌଡ଼ି ପଳାନ୍ତି, କାରଣ ସେମାନେ ଅପରିଚିତ ଲୋକର ସ୍ୱର ଚିହ୍ନନ୍ତି ନାହିଁ।
ଯୀଶୁ ଲୋକମାନଙ୍କୁ ଏହି କାହାଣୀ କହିଲେ, କିନ୍ତୁ ଲୋକମାନେ ତାହାଙ୍କ ଏହି କାହାଣୀର ଅର୍ଥ ବୁଝିପାରିଲେ ନାହିଁ। ତେଣୁ ଯୀଶୁ ଆଉଥରେ କହିଲେ,
ମୁଁ ତୁମ୍ଭକୁ ସତ୍ୟ କହୁଛି, ମୁଁ ହେଉଛି ମେଷମାନଙ୍କ ଫାଟକ। ମୋ ପୂର୍ବରୁ ଯେଉଁ ଲୋକମାନେ ଆସିଥିଲେ ସେମାନେ ଚୋର ଓ ଡକାୟତ, ମେଷମାନେ ସେମାନଙ୍କ କଥା ଶୁଣିଲେ ନାହିଁ। ମୁଁ ଫାଟକ, ଯେଉଁ ବ୍ୟକ୍ତି ମୋ ଦେଇ ପ୍ରବେଶ କରେ ସେ ରକ୍ଷା ପାଇବ। ସେହି ଲୋକ ଭିତରକୁ ଆସିପାରିବ ଓ ବାହାରକୁ ଯାଇପାରିବ, ତାର ଯାହା ଦରକାର ସେ ସବୁ ପାଇବ। ଜଣେ ଚୋର ଚୋରି ହତ୍ୟା ନଷ୍ଟ କରିବା ପାଇଁ ଆସେ, କିନ୍ତୁ ମୁଁ ସେମାନଙ୍କୁ ପୂର୍ଣ୍ଣ ଓ ଉତ୍ତମ ଜୀବନ ଦେବା ପାଇଁ ଆସିଛି। ମୁଁ ଉତ୍ତମ ମେଷପାଳକ, ଉତ୍ତମ ମେଷପାଳକ ମେଷମାନଙ୍କ ପାଇଁ ତାର ଜୀବନ ଦିଏ। ମେଷ ରଖିବା ପାଇଁ ଯେଉଁ ମୂଲିଆକୁ ରଖାଯାଇଛି ସେ ଲୋକ ମେଷପାଳକଠାରୁ ଭିନ୍ନ। ମେଷଗୁଡ଼ିକ ମୂଲିଆର ନୁହନ୍ତି, ତେଣୁ ସେ ଗଧିଆ ଆସିବା ଦେଖିଲେ ମେଷମାନଙ୍କୁ ଏକୁଟିଆ ଛାଡ଼ି ଦୌଡ଼ି ପଳାଏ। ତାପରେ ଗଧିଆ ମେଷମାନଙ୍କ ଉପରକୁ କୁଦା ମାରେ ଓ ସେମାନଙ୍କୁ ଛିନ୍ନ ଭିନ୍ନ କରିଦିଏ। ସେ ଲୋକଟି ଦୌଡ଼ି ପଳାଏ, କାରଣ ସେ ମୂଲିଆ, ସେ ପ୍ରକୃତରେ ମେଷମାନଙ୍କର ଯତ୍ନ ନିଏ ନାହିଁ। ମୁଁ ମେଷପାଳକ, ଯିଏକି ମେଷମାନଙ୍କର ଯତ୍ନ ନିଏ। ମୁଁ ମୋର ମେଣ୍ଢାକୁ ଜାଣେ, ଯେପରି ପରମପିତା ମୋତେ ଜାଣନ୍ତି। ମୁଁ ଯେପରି ପରମପିତାଙ୍କୁ ଜାଣେ, ସେହିପରି ମୋର ମେଷମାନେ ମୋତେ ଜାଣନ୍ତି। ମୁଁ ଏ ମେଷମାନଙ୍କ ପାଇଁ ଜୀବନ ଦିଏ। ମୋର ଅନ୍ୟ ମେଷମାନେ ମଧ୍ୟ ଅଛନ୍ତି, ସେମାନେ ଏହି ପଲରେ ନାହାନ୍ତି, ମୁଁ ସେମାନଙ୍କୁ ମଧ୍ୟ ଆଣିବି, ସେମାନେ ମୋର ସ୍ୱର ଶୁଣିବେ। ଭବିଷ୍ୟତରେ ଗୋଟିଏ ପଲ ହେବ ଓ ସେ ପଲର ଜଣେ ମେଷପାଳକ ହେବେ। ପରମ ପିତା ମୋତେ ପ୍ରେମ କରନ୍ତି, କାରଣ ମୁଁ ମୋ ଜୀବନ ଦିଏ। ମୁଁ ଜୀବନ ଦିଏ ଯେହେତୁ ମୁଁ ପୁନର୍ବାର ସେହି ଜୀବନ ଲାଭ କରିପାରେ। ମୋଠାରୁ କେହି ମୋ ଜୀବନ ନେଇପାରିବ ନାହିଁ, ମୁଁ ସ୍ୱେଚ୍ଛାରେ ମୋ ଜୀବନ ଦିଏ। ମୋର ଜୀବନ ଦେବାର ଅଧିକାର ଅଛି ଏବଂ ମୋର ପୁନର୍ବାର ଜୀବନ ଫେରିପାଇବାର ମଧ୍ୟ ଅଧିକାର ରହିଛି। ଏହି କଥା ମୋତେ ପରମପିତା କହିଛନ୍ତି।
ଯୀଶୁଙ୍କର ଉକ୍ତ ସମସ୍ତ କଥା ଶୁଣିବା ପରେ ଯିହୁଦୀମାନଙ୍କ ମଧ୍ୟରେ ପୁନର୍ବାର ଭିନ୍ନ ମତ ପ୍ରକାଶ ପାଇଲା। ସେମାନଙ୍କ ମଧ୍ୟରୁ ଅନେକ ଯିହୁଦୀ କହିଲେ,
ଜଣେ ଭୂତ ତା ଭିତରକୁ ଆସିଛି ଓ ତାହାଙ୍କୁ ପାଗଳ କରିଦେଇଛି, ଏଭଳି ଲୋକର କଥା ଶୁଣି ଲାଭ ନାହିଁ।
କିନ୍ତୁ ଅନ୍ୟ ଯିହୁଦୀମାନେ କହିଲେ,
ନିଜ ଭିତରେ ଭୂତ ରହିଥିବା ଜଣେ ଲୋକ ଏଭଳି କଥା କହେ ନାହିଁ, ଗୋଟିଏ ଭୂତ କ'ଣ କେବେ ଅନ୍ଧ ଲୋକର ଆଖି ଭଲ କରିଦେଇପାରିବ ନା?
ସେତେବେଳେ ଶୀତ ଋତୁ, ଜେରୁସାଲେମରେ ମନ୍ଦିର ପ୍ରତିଷ୍ଠା ପର୍ବ ପଡ଼ିଲା। ଯୀଶୁ ମନ୍ଦିରରେ ସଲୋମନଙ୍କର ମଣ୍ଡପରେ ବୁଲୁଥିଲେ। ଯିହୁଦୀମାନେ ଯୀଶୁଙ୍କ ଚାରିପାଖେ ଘେରିଗଲେ। ସେମାନେ ପଚାରିଲେ,
ତୁମେ କେତେ ସମୟ ପର୍ଯ୍ୟନ୍ତ ନିଜ ବିଷୟରେ ଆମ୍ଭକୁ ସନ୍ଦେହରେ ରଖିବ? ଯଦି ତୁମେ ନିଜେ ଖ୍ରୀଷ୍ଟ, ତେବେ ଆମ୍ଭକୁ ସ୍ପଷ୍ଟ ଭାବରେ କୁହ।
ଯୀଶୁ ଉତ୍ତର ଦେଲେ,
ମୁଁ ତୁମ୍ଭକୁ କହିସାରିଛି, କିନ୍ତୁ ତୁମ୍ଭେ ବିଶ୍ୱାସ କରୁନାହଁ। ମୁଁ ମୋର ପରମ ପିତାଙ୍କ ନାମରେ ଅନେକ ଆଶ୍ଚର୍ଯ୍ୟ କାର୍ଯ୍ୟ କରିଛି। ସେହି ଆଶ୍ଚର୍ଯ୍ୟ କାର୍ଯ୍ୟ ସବୁ ଦର୍ଶାଏ ଯେ ମୁଁ କିଏ, କିନ୍ତୁ ତୁମ୍ଭେ ବିଶ୍ୱାସ କରୁନାହଁ, କାରଣ ତୁମ୍ଭେ ମୋର ମେଷ ନୁହଁ। ମୋ ସ୍ୱର ମୋ ମେଷମାନେ ଶୁଣନ୍ତି, ମୁଁ ସେମାନଙ୍କୁ ଜାଣେ ଓ ସେମାନେ ମୋତେ ଅନୁସରଣ କରନ୍ତି। ମୁଁ ନିଜ ମେଷମାନଙ୍କୁ ଅନନ୍ତ ଜୀବନ ଦିଏ, ସେମାନେ କଦାପି ମରିବେ ନାହିଁ, ସେମାନଙ୍କୁ ମୋ ହାତରୁ କେହି ଛଡ଼େଇ ନେଇପାରିବେ ନାହିଁ। ମୋ ପରମ ପିତା ମୋତେ ମୋର ମେଷମାନଙ୍କୁ ଦେଇଛନ୍ତି, ସେ ସମସ୍ତଙ୍କଠାରୁ ମହାନ। ମୋ ପରମ ପିତାଙ୍କ ହାତରୁ କୌଣସି ଲୋକ ମୋ ମେଷ ଚୋରି କରିପାରିବ ନାହିଁ। ପରମ ପିତା ଓ ମୁଁ ଏକ।
ଯିହୁଦୀମାନେ ଯୀଶୁଙ୍କୁ ମାରିବା ପାଇଁ ପୁଣି ପଥର ଉଠେଇଲେ, କିନ୍ତୁ ଯୀଶୁ ସେମାନଙ୍କୁ କହିଲେ,
ମୁଁ ପରମ ପିତାଙ୍କ ନିର୍ଦ୍ଦେଶ ଅନୁସାରେ ବହୁତ ଆଶ୍ଚର୍ଯ୍ୟ କାର୍ଯ୍ୟ କରିସାରିଛି, ତୁମ୍ଭେ ସେ ସବୁ ଦେଖିଛ। ତେବେ କେଉଁ ଭଲ କାର୍ଯ୍ୟ ହେତୁ ତୁମ୍ଭେ ମୋତେ ହତ୍ୟା କରିବା ପାଇଁ ଚେଷ୍ଟା କରୁଛ?
ଜିହୁଦୀମାନେ ଉତ୍ତର ଦେଲେ,
ଆମେ ତୁମକୁ କୌଣସି ଆଶ୍ଚର୍ଯ୍ୟ କାର୍ଯ୍ୟ କରିଥିବାରୁ ମାରୁନ, କିନ୍ତୁ ତୁମେ ଯାହା କହୁଛ ତା ପରମେଶ୍ୱରଙ୍କ ବିରୁଦ୍ଧରେ କହୁଛ। ତୁମେ ଜଣେ ମନୁଷ୍ୟ ମାତ୍ର, କିନ୍ତୁ ତୁମେ ନିଜକୁ ପରମେଶ୍ୱରଙ୍କ ସହିତ ସମାନ ବୋଲି କହୁଛ, ସେଥିପାଇଁ ଆମେ ତୁମକୁ ପଥରରେ ମାରିଦେବା ପାଇଁ ଚାହୁଁଛୁ।
ଯୀଶୁ ଉତ୍ତର ଦେଲେ,
ତୁମ୍ଭ ବ୍ୟବସ୍ଥାରେ ଏହା ଲେଖା ଅଛି, ଆମ୍ଭେ କହିଲୁ ତୁମ୍ଭେମାନେ ଈଶ୍ୱରଗଣ। ଏହି ଧର୍ମଶାସ୍ତ୍ର କୁହେ ଯେ ଯେଉଁମାନେ ପରମେଶ୍ୱରଙ୍କ ବାର୍ତ୍ତା ଗ୍ରହଣ କରନ୍ତି ସେମାନେ ଈଶ୍ୱରଗଣ, ଆଉ ଶାସ୍ତ୍ରର ବାକ୍ୟ ସର୍ବଦା ସତ୍ୟ। ତେବେ ତୁମ୍ଭେ କାହିଁକି କହୁଛ ଯେ ମୁଁ ଯାହା କହୁଛି ପରମେଶ୍ୱରଙ୍କ ବିରୁଦ୍ଧରେ କହୁଛି? କାରଣ ମୁଁ କହିଛି ମୁଁ ପରମେଶ୍ୱରଙ୍କର ପୁତ୍ର, ମୋତେ ପରମେଶ୍ୱର ବାଛିଛନ୍ତି ଓ ଏ ଜଗତକୁ ପଠାଇଛନ୍ତି। ମୋର ପରମପିତା ଯାହା କରନ୍ତି ମୁଁ ଯଦି ତାହା କରେ ନାହିଁ, ତେବେ ମୁଁ ଯାହା କୁହେ ତାହା ବିଶ୍ୱାସ କର ନାହିଁ। କିନ୍ତୁ ଯଦି ମୋର ପରମପିତା ଯାହା କରନ୍ତି ମୁଁ ତାହା କରୁଥାଏ, ତେବେ ତୁମ୍ଭେ ମୋ କାର୍ଯ୍ୟଗୁଡ଼ିକରେ ବିଶ୍ୱାସ ରଖିବା ଉଚିତ। ତୁମ୍ଭେ ମୋଠାରେ ବିଶ୍ୱାସ ନ କଲେ ମଧ୍ୟ ମୋ କାର୍ଯ୍ୟରେ ବିଶ୍ୱାସ କରିବା ଉଚିତ। ତେବେ ତୁମ୍ଭେ ଜାଣିପାରିବ ଓ ବୁଝିପାରିବ ଯେ ପରମପିତା ମୋଠାରେ ଅଛନ୍ତି ଓ ମୁଁ ତାହାଙ୍କଠାରେ ଅଛି।
ଯିହୁଦୀମାନେ ଯୀଶୁଙ୍କୁ ଧରିବା ପାଇଁ ପୁଣି ଥରେ ଚେଷ୍ଟା କଲେ, କିନ୍ତୁ ସେମାନଙ୍କ ହାତରୁ ଖସିଗଲେ। ତାପରେ ଯୀଶୁ ଜର୍ଦ୍ଦନ ନଦୀର ଅପର ପାର୍ଶ୍ୱରେ ପହଞ୍ଚିଲେ। ଯୋହନ ପ୍ରଥମେ ଯେଉଁଠାରେ ବାପ୍ତିସ୍ମ ଦେଉଥିଲେ ସେ ସେହି ସ୍ଥାନକୁ ଆସିଲେ ଓ ସେଠାରେ ରହିଲେ। ତାହାଙ୍କ ପାଖକୁ ଅନେକ ଲୋକ ଆସିଲେ। ଲୋକମାନେ କହିଲେ,
ଯୋହନ ଯଦ୍ୟପି କୌଣସି ଆଶ୍ଚର୍ଯ୍ୟ କାର୍ଯ୍ୟ କରିନଥିଲେ, କିନ୍ତୁ ସେ ଏହି ଲୋକ ବିଷୟରେ ଯାହା କହିଥିଲେ ତାହା ସବୁ ସତ୍ୟ।
ସେଠାରେ ଯୀଶୁଙ୍କୁ ଅନେକ ଲୋକ ବିଶ୍ୱାସ କଲେ। ଯୋହନ 11 ଅଧ୍ୟାୟ। ଲାଜାର ନାମରେ ଜଣେ ବ୍ୟକ୍ତି ଅସୁସ୍ଥ ଥିଲେ। ସେ ବେଥନିଆ ନଗରରେ ରହୁଥିଲେ। ସେଠାରେ ମରିୟମ ଓ ତାହାଙ୍କ ଭଉଣୀ ମାର୍ଥା ବାସ କରୁଥିଲେ। ସେହି ମରିୟମ ପରେ ପ୍ରଭୁ ଯୀଶୁଙ୍କ ପାଦରେ ଅତି ମୂଲ୍ୟବାନ ଅତର ଢାଳି ନିଜ କେଶରେ ପାଦ ପୋଛି ଦେଇଥିଲେ। ସେମାନଙ୍କର ଭାଇ ଲାଜାର ଅସୁସ୍ଥ ଥିଲେ, ତେଣୁ ମରିୟମ ଓ ମାର୍ଥା ଯୀଶୁଙ୍କୁ ଜଣାଇବା ପାଇଁ ଗୋଟିଏ ଲୋକ ପଠାଇଲେ। ସେମାନେ କହି ପଠାଇଲେ,
ପ୍ରଭୁ, ତୁମ୍ଭର ପ୍ରିୟ ବନ୍ଧୁ ଲାଜାର ପୀଡ଼ିତ ଅଛନ୍ତି।
ଯୀଶୁ ଏହି କଥା ଶୁଣି କହିଲେ,
ତାହାର ପୀଡ଼ା ମୃତ୍ୟୁଜନକ ନୁହେଁ, କିନ୍ତୁ ତାର ଅସୁସ୍ଥତା ପରମେଶ୍ୱରଙ୍କର ଗୌରବ ନିମନ୍ତେ। ପରମେଶ୍ୱରଙ୍କର ପୁତ୍ର ଏହାଦ୍ୱାରା ଗୌରବାନ୍ୱିତ ହେବେ।
ଯୀଶୁ ମାର୍ଥା, ତାର ଭଉଣୀ ମରିୟମ ଓ ଲାଜାରଙ୍କୁ ବହୁତ ଭଲ ପାଉଥିଲେ। ସେ ଲାଜାରଙ୍କ ଅସୁସ୍ଥତାର ଖବର ପାଇ ସେ ଯେଉଁଠି ଥିଲେ ସେଠାରେ ଆହୁରି 2 ଦିନ ରହିଗଲେ। ତାପରେ ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ କହିଲେ,
ଚାଲ ଆମ୍ଭେ ଯିହୁଦା ପ୍ରଦେଶକୁ ଫେରିଯିବା।
ଶିଷ୍ୟମାନେ କହିଲେ,
ଗୁରୁ, ଯିହୁଦାରେ ତ ଆପଣଙ୍କୁ ଯିହୁଦୀ ନେତାମାନେ ପଥରରେ ମାରିବାକୁ ଚେଷ୍ଟା କରୁଥିଲେ, ଏହା ଅଳ୍ପ ଦିନ ପୂର୍ବେ ହୋଇଥିଲା, ଆପଣ ପୁଣି ସେଠାକୁ ଫେରିଯିବାକୁ ଚାହାନ୍ତି?
ଯୀଶୁ ଉତ୍ତର ଦେଲେ,
ଦିନ ମଧ୍ୟରେ 12 ଘଣ୍ଟା ଆଲୋକ ଥାଏ। ଜଣେ ଲୋକ ଦିନବେଳେ ଚାଲିଲେ ସେ ଝୁଣ୍ଟେ ନାହିଁ କି ପଡ଼େ ନାହିଁ, କାରଣ ଜଗତର ଆଲୋକରେ ସେ ଦେଖିପାରେ। କିନ୍ତୁ ରାତିରେ ଜଣେ ଲୋକ ଝୁଣ୍ଟେ, କାରଣ ରାତିବେଳେ ତାକୁ ଦେଖିବାରେ ସାହାଯ୍ୟ କରିବା ପାଇଁ ଆଲୋକ ନଥାଏ।
ଯୀଶୁ ଏ କଥା କହିସାରିବା ପରେ କହିଲେ,
ଆମ୍ଭର ବନ୍ଧୁ ଲାଜାର ବର୍ତ୍ତମାନ ଶୋଇଛନ୍ତି, ମୁଁ ତାହାଙ୍କୁ ଉଠାଇବା ପାଇଁ ସେଠାକୁ ଯାଉଛି।
ଶିଷ୍ୟମାନେ ଉତ୍ତର ଦେଲେ,
କିନ୍ତୁ ପ୍ରଭୁ, ଯଦି ସେ ଶୋଇଛନ୍ତି ତେବେ ସେ ସୁସ୍ଥ ହୋଇଯିବେ।
ଯୀଶୁଙ୍କର କହିବା ଅର୍ଥ ଥିଲା ଯେ ଲାଜାର ମୃତ, କିନ୍ତୁ ତାହାଙ୍କର ଶିଷ୍ୟମାନେ ବୁଝିଲେ ଯେ ସେ ସାଧାରଣ ଶୋଇବା ବିଷୟରେ କହୁଛନ୍ତି। ତେଣୁ ଯୀଶୁ ସ୍ପଷ୍ଟ ରୂପେ କହିଲେ,
ଲାଜାର ମରିଯାଇଛନ୍ତି, ମୁଁ ଖୁସି ଯେ ମୁଁ ସେଠାରେ ନଥିଲି। ମୁଁ ତୁମ୍ଭମାନଙ୍କ ନିମନ୍ତେ ଆନନ୍ଦ କରୁଛି, କାରଣ ବର୍ତ୍ତମାନ ତୁମ୍ଭେମାନେ ମୋଠାରେ ବିଶ୍ୱାସ କରିବ। ଚାଲ ଆମ୍ଭେ ବର୍ତ୍ତମାନ ତାହାଙ୍କ ପାଖକୁ ଯିବା।
ତାପରେ ଥୋମା, ଯାହାଙ୍କୁ ଦିଦୁମ କୁହାଯାଉଥିଲା, ସେ ଅନ୍ୟ ଶିଷ୍ୟଙ୍କୁ କହିଲେ,
ଚାଲ ଆମେମାନେ ମଧ୍ୟ ଯିବା ଓ ଯୀଶୁଙ୍କ ସହିତ ଯିହୁଦାରେ ମରିବା।
ଯୀଶୁ ବେଥନିଆରେ ପହଞ୍ଚିଲେ। ସେ ଦେଖିଲେ ଲାଜାରଙ୍କର ମୃତ୍ୟୁ ହୋଇ କବରସ୍ଥ ହେବାର ଚାରିଦିନ ହୋଇଗଲାଣି। ବେଥନିଆ ଜେରୁସାଲମ ଠାରୁ ପ୍ରାୟ 3 କିଲୋମିଟର ଦୂର। ଅନେକ ଯେହୁଦୀ ମାର୍ଥା ଓ ମରିୟମଙ୍କ ପାଖକୁ ଆସିଥିଲେ। ସେମାନେ ମାର୍ଥା ଓ ମରିୟମଙ୍କୁ ସେମାନଙ୍କର ଭାଇ ଲାଜାର ସକାଶେ ସାନ୍ତ୍ୱନା ଦେବା ପାଇଁ ଆସିଥିଲେ। ଯୀଶୁ ଆସୁଛନ୍ତି ବୋଲି ମାର୍ଥା ଶୁଣିଲେ। ସେ ଯୀଶୁଙ୍କୁ ସ୍ୱାଗତ କରିବା ପାଇଁ ଗଲେ, କିନ୍ତୁ ମରିୟମ ଘରେ ରହିଲେ। ମାର୍ଥା ଯୀଶୁଙ୍କୁ କହିଲେ,
ପ୍ରଭୁ, ଯଦି ଆପଣ ଏଠାରେ ଥାନ୍ତେ ତେବେ ମୋର ଭାଇ ମରି ନଥାନ୍ତା। କିନ୍ତୁ ଏବେ ମଧ୍ୟ ମୁଁ ଜାଣେ ଯେ ଆପଣ ଯାହା କିଛି ମାଗିବେ ପରମେଶ୍ୱର ତାହା ଦେବେ।
ଯୀଶୁ କହିଲେ,
ତୁମ୍ଭର ଭାଇ ପୁଣି ଥରେ ବଞ୍ଚି ଉଠିବ।
ମାର୍ଥା ଉତ୍ତର ଦେଲେ,
ମୁଁ ଜାଣେ ପୁନରୁତ୍ଥାନ ଦିନରେ ଯେତେବେଳେ ସମସ୍ତେ ମୃତ୍ୟୁରୁ ବଞ୍ଚି ଉଠିବେ ସେତେବେଳେ ସେ ମଧ୍ୟ ମୃତ୍ୟୁରୁ ବଞ୍ଚି ଉଠିବ।
ଯୀଶୁ ତାକୁ କହିଲେ,
ମୁଁ ସେହି ପୁନରୁତ୍ଥାନ ଜୀବନ। ମୋଠାରେ ବିଶ୍ୱାସ କରୁଥିବା ଲୋକ ମୃତ୍ୟୁ ପରେ ପୁଣି ବଞ୍ଚି ଉଠିବ ଓ ଜୀବିତ ରହିବ। ମୋଠାରେ ରହୁଥିବା ଓ ବିଶ୍ୱାସ କରୁଥିବା ଲୋକ କଦାପି ମରିବ ନାହିଁ। ମାର୍ଥା, ତୁମ୍ଭେ କଣ ଏହା ବିଶ୍ୱାସ କର?
ମାର୍ଥା ଉତ୍ତର ଦେଲେ,
ହଁ ପ୍ରଭୁ, ମୁଁ ଆପଣଙ୍କୁ ଖ୍ରୀଷ୍ଟ ବୋଲି ବିଶ୍ୱାସ କରେ। ଆପଣ ପରମେଶ୍ୱରଙ୍କର ପୁତ୍ର, ଯାହାଙ୍କର ଏହି ଜଗତକୁ ଆସିବାର ଥିଲା ଆପଣ ସେହି ବ୍ୟକ୍ତି ଅଟନ୍ତି।
ମାର୍ଥା ଏସବୁ କଥା କହିବା ପରେ ଭଉଣୀ ମରିୟମ ପାଖକୁ ଗଲେ। ସେ ମରିୟମଙ୍କ ସହିତ ଏକୁଟିଆ କଥାବାର୍ତ୍ତା ହେଲେ। ସେ କହିଲେ,
ଏଠାରେ ଗୁରୁ ଅଛନ୍ତି, ସେ ତୁମ୍ଭକୁ ଖୋଜୁଛନ୍ତି।
ମରିୟମ ଏ କଥା ଶୁଣି ଯୀଶୁଙ୍କ ପାଖକୁ ସଙ୍ଗେ ସଙ୍ଗେ ଆସିଲେ। ଯୀଶୁ ସେହି ସମୟ ପର୍ଯ୍ୟନ୍ତ ଗ୍ରାମକୁ ଆସିନଥିଲେ। ମାର୍ଥା ତାହାଙ୍କୁ ଯେଉଁ ସ୍ଥାନରେ ଦେଖିଥିଲେ ସେ ପର୍ଯ୍ୟନ୍ତ ସେ ସେହିଠାରେ ଥିଲେ। ଯିହୁଦୀମାନେ ମରିୟମଙ୍କ ସହିତ ଘରେ ଥିଲେ। ସେମାନେ ତାହାଙ୍କୁ ସାନ୍ତ୍ୱନା ଦେଉଥିଲେ। ସେମାନେ ମରିୟମଙ୍କୁ ହଠାତ୍ ଠିଆ ହୋଇ ତରବରରେ ବାହାରକୁ ଯିବା ଦେଖିଲେ। ସେମାନେ ଭାବିଲେ, ବୋଧେ ସେ ଲାଜାରଙ୍କ କବର ପାଖକୁ କାନ୍ଦିବାକୁ ଯାଉଛନ୍ତି। ତେଣୁ ସେମାନେ ତାହାଙ୍କ ପଛେ ପଛେ ଗଲେ। ମରିୟମ ଯୀଶୁ ରହିଥିବା ସ୍ଥାନକୁ ଗଲେ। ଯୀଶୁଙ୍କୁ ଦେଖି ସେ ତାହାଙ୍କ ପାଦ ତଳେ ପଡ଼ିଗଲେ। ମରିୟମ କହିଲେ,
ପ୍ରଭୁ, ଆପଣ ଯଦି ଏଇଠି ଥାନ୍ତେ ତେବେ ମୋ ଭାଇ ମରି ନଥାନ୍ତା।
ଯୀଶୁ ମରିୟମକୁ କାନ୍ଦିବାର ଦେଖିଲେ। ସେ ଯିହୁଦୀମାନଙ୍କୁ ତାହାଙ୍କ ସହିତ ଆସିବାର ଦେଖିଲେ। ସେମାନେ ମଧ୍ୟ କାନ୍ଦୁଥିଲେ। ଯୀଶୁ ବହୁତ ଦୁଃଖ ଅନୁଭବ କଲେ ଓ ଅନ୍ତରରେ ଅତ୍ୟଧିକ ବ୍ୟଥା ଅନୁଭବ କଲେ। ଯୀଶୁ କହିଲେ,
ତୁମ୍ଭେ ଲାଜାରଙ୍କୁ କେଉଁଠାରେ ରଖିଛ?
ସେମାନେ କହିଲେ,
ପ୍ରଭୁ, ଆସି ଦେଖନ୍ତୁ।
ଯୀଶୁ କାନ୍ଦିଲେ। ଯିହୁଦୀମାନେ କହିଲେ,
ଦେଖ, ଯୀଶୁ ଲାଜାରଙ୍କୁ କେତେ ସ୍ନେହ କରୁଥିଲେ।
କିନ୍ତୁ କେତେକ ଯିହୁଦୀ କହିଲେ,
ଯୀଶୁ ଅନ୍ଧ ଲୋକଟିର ଆଖି ଭଲ କରିଦେଇଥିଲେ, ତେବେ ସେ ଲାଜାରଙ୍କୁ ମରଣମୁଖରୁ ବଞ୍ଚାଇ ରଖିବା ପାଇଁ କାହିଁକି କିଛି କରିପାରିଲେ ନାହିଁ?
ଯୀଶୁ ପୁଣି ବହୁତ ବ୍ୟତିବ୍ୟସ୍ତ ହେଲେ। ସେ ଲାଜାରଙ୍କ କବର ନିକଟକୁ ଆସିଲେ। ତାହା ଗୋଟିଏ ଗୁହା ଥିଲା ଓ ତା ମୁହଁରେ ଗୋଟିଏ ବଡ଼ ପଥର ଘୋଡ଼େଇ ଦିଆଯାଇଥିଲା। ଯୀଶୁ କହିଲେ,
ଏ ପଥରକୁ ଘୁଞ୍ଚାଇ ଦିଅ।
ମାର୍ଥା କହିଲେ,
ପ୍ରଭୁ, ସେ ମରିବାର 4 ଦିନ ହୋଇଗଲାଣି, ତେଣୁ ବଡ଼ ଦୁର୍ଗନ୍ଧ ହେଉଥିବ।
ମାର୍ଥା ମୃତ ଲୋକର ଭଉଣୀ ଥିଲେ। ଯୀଶୁ ତାହାଙ୍କୁ କହିଲେ,
ମୁଁ ତୁମ୍ଭକୁ ଯାହା କହିଥିଲି ତାହା ମନେ ପକାଅ। ମୁଁ ତୁମ୍ଭକୁ କହିଥିଲି, ଯଦି ତୁମ୍ଭେ ବିଶ୍ୱାସ କରିବ ତେବେ ପରମେଶ୍ୱରଙ୍କର ଗୌରବ ଦେଖିପାରିବ।
ତେଣୁ ସେମାନେ ପଥର ବାହାର କଲେ। ତାପରେ ଯୀଶୁ ଉର୍ଦ୍ଧ୍ୱକୁ ଚାହିଁ କହିଲେ,
ହେ ପରମ ପିତା, ତୁମ୍ଭକୁ ଧନ୍ୟବାଦ ଦେଉଅଛି, କାରଣ ତୁମ୍ଭେ ମୋ କଥା ଶୁଣିଛ। ମୁଁ ଜାଣେ ଯେ ତୁମ୍ଭେ ସବୁବେଳେ ମୋ କଥା ଶୁଣ, ମାତ୍ର ତୁମ୍ଭେ ମୋତେ ପଠାଇଛ ବୋଲି ଏଠାରେ ଠିଆ ହୋଇଥିବା ଲୋକମାନେ ଯେପରି ବିଶ୍ୱାସ କରିବେ ସେଥିପାଇଁ ମୁଁ ଏହା କହିଲି।
ଏହାପରେ ଯୀଶୁ ଉଚ୍ଚ ସ୍ୱରରେ ଡାକିଲେ,
ଲାଜାର, ବାହାରି ଆସ।
ମୃତ ଲୋକଟି ବାହାରି ଆସିଲା। ତାହାଙ୍କର ହାତ ଗୋଡ଼ରେ ଖଣ୍ଡ ଖଣ୍ଡ କନା ଗୁଡ଼େଇ ହୋଇଥିଲା। ତାହାଙ୍କ ମୁହଁରେ ଗୋଟିଏ ରୁମାଲ ବନ୍ଧା ହୋଇଥିଲା। ଯୀଶୁ ଲୋକମାନଙ୍କୁ କହିଲେ,
କନାଗୁଡ଼ିକ କାଢ଼ିନିଅ ଓ ତାହାଙ୍କୁ ଯିବାକୁ ଦିଅ।
ସେଠାରେ ମରିୟମଙ୍କୁ ଦେଖା କରିବା ନିମନ୍ତେ ଅନେକ ଜିହୁଦୀ ଆସିଥିଲେ। ସେମାନେ ସମସ୍ତେ ଯୀଶୁଙ୍କର କାର୍ଯ୍ୟ ଦେଖିଲେ। ସେମାନଙ୍କ ଭିତରୁ ଅନେକ ଜିହୁଦୀ ତାହାଙ୍କୁ ବିଶ୍ୱାସ କଲେ, କିନ୍ତୁ କେତେକ ଜିହୁଦୀ ଫାରୁସିମାନଙ୍କ ପାଖକୁ ଫେରିଗଲେ। ସେମାନେ ଫାରୁସିମାନଙ୍କୁ ଯୀଶୁ କରିଥିବା କାର୍ଯ୍ୟ ବର୍ଣ୍ଣନା କଲେ। ତାପରେ ମୁଖ୍ୟ ଯାଜକ ଓ ଫାରୁସିମାନେ ଜିହୁଦୀ ପରିଷଦର ଗୋଟିଏ ସଭା ଡାକିଲେ। ସେମାନେ କହିଲେ,
ଆମ୍ଭର କ'ଣ କରିବା ଉଚିତ? ଏହି ଲୋକ ବହୁତ ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଛି। ଯଦି ଆମ୍ଭେ ତାକୁ ଏଭଳି କାର୍ଯ୍ୟ କରିବା ପାଇଁ ଛାଡ଼ିଦେବା, ତାହାକୁ ସମସ୍ତେ ବିଶ୍ୱାସ କରିବେ। ତାପରେ ରୋମିଓମାନେ ଆସି ଆମ ମନ୍ଦିର ଓ ଆମ୍ଭ ଜାତି ଉଭୟକୁ ନଷ୍ଟ କରିଦେବେ।
ସେମାନଙ୍କ ମଧ୍ୟରୁ କୟାଫା ନାମକ ଜଣେ ବ୍ୟକ୍ତି ଥିଲେ। ସେ ସେହି ବର୍ଷ ପାଇଁ ମହାଯାଜକ ଥିଲେ। କୟାଫା କହିଲେ,
ତୁମ୍ଭେ ସବୁକିଛି ଜାଣିନାହଁ। ସମଗ୍ର ଜାତି ଧ୍ୱଂସ ପାଇବା ଅପେକ୍ଷା ଜଣେ ଲୋକ ଜନସାଧାରଣ ପାଇଁ ମରିବା ଉତ୍ତମ, କିନ୍ତୁ ତୁମ୍ଭେ ତାହା ଅନୁଭବ କରୁନାହଁ।
କୟାଫା ନିଜେ ସେହି କଥା ଭାବିପାରିନଥିଲେ ଯେ ସେ ବାସ୍ତବରେ ଭବିଷ୍ୟତବାଣୀ କରିଥିଲେ, ଯୀଶୁ ଜିହୁଦୀୟ ଜାତି ପାଇଁ ପ୍ରାଣ ଦେବେ। ହଁ, ଯୀଶୁ ଜିହୁଦୀ ଲୋକମାନଙ୍କ ପାଇଁ ନିଜ ଜୀବନ ଦେବେ, କିନ୍ତୁ ସେ ପରମେଶ୍ୱରଙ୍କ ଅନ୍ୟ ସନ୍ତାନମାନଙ୍କ ପାଇଁ ମଧ୍ୟ ଜୀବନ ଦେବେ, ଯେଉଁମାନେ ଜଗତର ଚାରିଆଡ଼େ ଛିନ୍ନ ଭିନ୍ନ ହୋଇ ରହିଛନ୍ତି। ସେମାନଙ୍କୁ ଏକାଠି କରିବା ପାଇଁ ଓ ସମସ୍ତଙ୍କୁ ଏକ କରିବା ପାଇଁ ଯୀଶୁ ମୃତ୍ୟୁ ଭୋଗ କରିବେ। ସେହିଦିନଠାରୁ ଜିହୁଦୀ ନେତାମାନେ ଯୀଶୁଙ୍କୁ ହତ୍ୟା କରିବା ପାଇଁ ଯୋଜନା କଲେ। ତେଣୁ ଯୀଶୁ ଜିହୁଦୀମାନଙ୍କ ମଧ୍ୟରେ ଖୋଲାଖୋଲି ଭାବରେ ଯାତ୍ରା କରିବା ବନ୍ଦ କରିଦେଲେ। ସେ ଜେରୁସାଲେମ ଛାଡ଼ି ମରୁଭୂମି ପାଖ ଥିବା ଗୋଟିଏ ସ୍ଥାନକୁ ଚାଲିଗଲେ। ସେହି ସହରର ନାମ ଏଫ୍ରଇମ। ସେଠାରେ ନିଜ ଶିଷ୍ୟମାନଙ୍କ ସହିତ ରହିଲେ। ଜିହୁଦୀମାନଙ୍କର ପବିତ୍ର ନିସ୍ତାର ପର୍ବର ସମୟ ପାଖେଇ ଆସିଲା। ଅନେକ ଲୋକ ନିସ୍ତାର ପର୍ବ ପୂର୍ବରୁ ଗ୍ରାମାଞ୍ଚଳରୁ କିଛି ଦିନ ଆଗରୁ ଜେରୁସାଲେମରେ ଆସି ପହଞ୍ଚିଲେ। ସେମାନେ ପର୍ବ ପାଇଁ ନିଜକୁ ପବିତ୍ର କରିବା ଉଦ୍ଦେଶ୍ୟରେ ବିଶେଷ କର୍ମ କରିବାକୁ ଗଲେ। ସେମାନେ ଯୀଶୁଙ୍କୁ ଖୋଜିଲେ। ସେମାନେ ମନ୍ଦିର ପରିସରରେ ପରସ୍ପରକୁ ପଚାରିଲେ,
ସେ କ'ଣ ନିସ୍ତାର ପର୍ବକୁ ଆସୁଛନ୍ତି? ତୁମ୍ଭେ କ'ଣ ଭାବୁଛ?
କିନ୍ତୁ ମହାଯାଜକ ଓ ଫାରୁସିମାନେ ଯୀଶୁଙ୍କ ସମ୍ବନ୍ଧରେ ଗୋଟିଏ ବିଶେଷ ଆଦେଶ ଦେଇଥିଲେ। ସେମାନେ ଘୋଷଣା କରିଥିଲେ ଯେ ଯୀଶୁ କେଉଁଠାରେ ଅଛନ୍ତି ଏହା ଜାଣିଥିବା ବ୍ୟକ୍ତି ସଙ୍ଗେ ସଙ୍ଗେ ସେମାନଙ୍କୁ ଜଣାଇବ, ତେବେ ମୁଖ୍ୟ ଯାଜକ ଓ ଫାରୁସିମାନେ ଯୀଶୁଙ୍କୁ ବନ୍ଦୀ କରିପାରିବେ। ଯୋହନ 12 ଅଧ୍ୟାୟ। ଯୀଶୁ ନିସ୍ତାର ପର୍ବ ଉତ୍ସବର 6 ଦିନ ପୂର୍ବରୁ ବେଥନିଆକୁ ଗଲେ। ଲାଜାର ବେଥନିଆରେ ରହୁଥିଲେ। ସେଠାରେ ଯୀଶୁଙ୍କ ପାଇଁ ଗୋଟିଏ ଭୋଜି ପ୍ରସ୍ତୁତ ହୋଇଥିଲା। ମାର୍ଥା ଖାଦ୍ୟ ପରିବେଷଣ କରୁଥିଲେ। ଯୀଶୁଙ୍କ ସହିତ ଅନ୍ୟ ଲୋକମାନଙ୍କ ମଧ୍ୟରେ ଲାଜାର ମଧ୍ୟ ଖାଉଥିଲେ। ମରିୟମ ଅଧ ଲିଟର ଅତି ମୂଲ୍ୟବାନ ବିଶୁଦ୍ଧ ଜଟା ମାଂସର ଅତର ଆଣି ଯୀଶୁଙ୍କ ପାଦରେ ଢାଳିଦେଲେ। ତାପରେ ସେ ତାହାଙ୍କ ପାଦ ନିଜ କେଶରେ ପୋଛିଦେଲେ। ଘରଟି ଅତର ସୁବାସରେ ମହକି ଉଠିଲା। ଇସ୍କାରିଓତ ଜିହୁଦା ସେଠାରେ ଥିଲା। ଜିହୁଦା ଯୀଶୁଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ଥିଲା। ଜିହୁଦା ମରିୟମଙ୍କ ଏହି କାର୍ଯ୍ୟ ପସନ୍ଦ କଲା ନାହିଁ। ସେ କହିଲା,
ସେହି ଅତରର ମୂଲ୍ୟ 300 ରୂପା ଟଙ୍କା। ଏହାକୁ ବିକ୍ରି କରି ସେହି ଟଙ୍କା ଗରିବ ଲୋକମାନଙ୍କୁ ଦେବା ଉଚିତ ଥିଲା।
କିନ୍ତୁ ଜିହୁଦା ଗରିବ ଲୋକମାନଙ୍କ ପ୍ରତି ପ୍ରକୃତରେ ଚିନ୍ତିତ ନଥିଲା। ସେ ନିଜେ ଚୋର ଥିବାରୁ ଏ କଥା କହିଲା। ସେ ଶିଷ୍ୟମାନଙ୍କ ପାଇଁ ଟଙ୍କା ବାକ୍ସ ନିଜ ପାଖରେ ରଖୁଥିଲା ଏବଂ ସେ ପ୍ରାୟ ସେହି ବାକ୍ସରୁ ଟଙ୍କା ଚୋରି କରୁଥିଲା। ଯୀଶୁ ଉତ୍ତର ଦେଲେ,
ମରିୟମଙ୍କୁ ବାଧା ଦିଅ ନାହିଁ। ସେ ଅତର ସଞ୍ଚୟ କରି ମୋର ସମାଧି କ୍ରିୟାର ପ୍ରସ୍ତୁତି ପାଇଁ ଆଜି ଏହା କରିଛି। ତୁମ୍ଭ ପାଖରେ ସବୁବେଳେ ଗରିବ ଲୋକେ ରହିଥିବେ, କିନ୍ତୁ ମୁଁ ସର୍ବଦା ତୁମ୍ଭ ସହିତ ରହିବି ନାହିଁ।
ଯୀଶୁ ବେଥନିଆରେ ଥିବା କଥା ଅନେକ ଜିହୁଦୀମାନେ ଶୁଣିଲେ, ତେଣୁ ସେମାନେ ତାହାଙ୍କୁ ଦେଖିବା ପାଇଁ ସେଠାକୁ ଗଲେ। ସେମାନେ ଲାଜାରଙ୍କୁ ମଧ୍ୟ ଦେଖିବାକୁ ଗଲେ। ଲାଜାରଙ୍କୁ ଯୀଶୁ ମୃତ୍ୟୁରୁ ଉଠାଇଥିଲେ, ତେଣୁ ମୁଖ୍ୟ ଯାଜକମାନେ ଲାଜାରଙ୍କୁ ହତ୍ୟା କରିବା ପାଇଁ ମଧ୍ୟ ଯୋଜନା କଲେ। ଅନେକ ଜିହୁଦୀ ଲାଜାରଙ୍କ ହେତୁ ସେମାନଙ୍କର ନେତାମାନଙ୍କୁ ଛାଡ଼ି ଯୀଶୁଙ୍କୁ ବିଶ୍ୱାସ କରୁଥିଲେ। ସେଥିପାଇଁ ଜିହୁଦୀ ନେତାମାନେ ଲାଜାରଙ୍କୁ ମଧ୍ୟ ମାରିବା ପାଇଁ ଚେଷ୍ଟା କଲେ। ତହିଁ ଆର ଦିନ ଲୋକମାନେ ଜେରୁସାଲମରେ ଶୁଣିଲେ ଯେ ଯୀଶୁ ସେଠାକୁ ଆସୁଛନ୍ତି। ଏହି ଲୋକମାନେ ଅନେକ ସଂଖ୍ୟାରେ ନିସ୍ତାର ପର୍ବ ପାଇଁ ଆସିଥିଲେ। ସେମାନେ ଖଜୁରୀ ବାହୁଙ୍ଗା ଧରି ଯୀଶୁଙ୍କୁ ଦେଖା କରିବା ପାଇଁ ଗଲେ। ସେ ଲୋକମାନେ ଖୁବ୍ ଜୋରରେ କହିଲେ,
ତାହାଙ୍କୁ ପ୍ରଶଂସା କର, ସ୍ୱାଗତ କର, ଯିଏ ପ୍ରଭୁଙ୍କ ନାମରେ ଆସନ୍ତି ପରମେଶ୍ୱର ତାହାଙ୍କୁ ଆଶୀର୍ବାଦ କରନ୍ତି, ପରମେଶ୍ୱର ଇସ୍ରାଏଲର ରାଜାଙ୍କୁ ଆଶୀର୍ବାଦ କରନ୍ତି।
ଯୀଶୁ ଗୋଟିଏ ଗଧ ପାଇଲେ ଓ ତା ଉପରେ ଚଢ଼ିଲେ। ଏହା ଶାସ୍ତ୍ରର ବାଣୀ ପରି ସଫଳ ହେଲା। ଏଥିରେ ଲେଖା ଥିଲା,
ହେ ସିଓନ ନଗର, ଭୟ କର ନାହିଁ, ଦେଖ ତୁମ୍ଭର ରାଜା ଆସୁଛନ୍ତି, ସେ ଗୋଟିଏ ଗଧ ଛୁଆ ଉପରେ ବସି ଆସୁଛନ୍ତି।
ଯୀଶୁଙ୍କର ଶିଷ୍ୟମାନେ ସେତେବେଳେ ଏହି ଘଟଣାର ଅର୍ଥ ବୁଝିପାରିନଥିଲେ, କିନ୍ତୁ ଯୀଶୁ ଯେତେବେଳେ ମହିମାନ୍ୱିତ ହେଲେ ସେତେବେଳେ ସେମାନେ ବୁଝିପାରିଲେ ଯେ ଏହା ତାହାଙ୍କ ବିଷୟରେ ଲେଖାଯାଇଥିଲା। ତାପରେ ଶିଷ୍ୟମାନେ ମନେ ପକାଇଲେ ଯେ ସେମାନେ ଯୀଶୁଙ୍କ ପ୍ରତି ଏହା ସବୁ କରିଛନ୍ତି। ଯୀଶୁ ଯେତେବେଳେ ଲାଜାରଙ୍କୁ ମରଣ ପରେ ଉଠାଇଲେ ଓ ତାହାଙ୍କୁ କବର ଭିତରୁ ବାହାରି ଆସିବାକୁ କହିଲେ, ସେତେବେଳେ ତାହାଙ୍କ ସହିତ ବହୁତ ଲୋକ ଥିଲେ। ସେହି ଲୋକମାନେ ଯୀଶୁଙ୍କ କାର୍ଯ୍ୟ ବିଷୟରେ ଅନ୍ୟ ଲୋକମାନଙ୍କୁ କହୁଥିଲେ। ଯେତେବେଳେ ସେମାନେ ଶୁଣିଲେ ଯେ ଏହି ଆଶ୍ଚର୍ଯ୍ୟ କାର୍ଯ୍ୟ ଯୀଶୁଙ୍କ ଦ୍ୱାରା ହୋଇଛି, ଅନେକ ଲୋକ ତାହାଙ୍କୁ ଭେଟିବା ପାଇଁ ଗଲେ। ତେଣୁ ଫାରୁସିମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଲେ,
ଦେଖ ଆମର ଯୋଜନା କାମ କରୁନାହିଁ, ସାରା ଜଗତ ତାହାଙ୍କର ଅନୁସରଣ କରିଲେଣି।
ନିସ୍ତାର ପର୍ବରେ ଉପାସନା କରିବା ପାଇଁ ଜେରୁସାଲମ ଯାଇଥିବା ଲୋକମାନଙ୍କ ମଧ୍ୟରୁ କେତେକ ଗ୍ରୀକ୍ ଲୋକ ଥିଲେ। ସେହି ଗ୍ରୀକ୍ ଲୋକମାନେ ଫିଲିପ୍ପଙ୍କ ପାଖକୁ ଗଲେ। ଗ୍ରୀକ୍ ଲୋକମାନେ କହିଲେ,
ମହାଶୟ, ଆମ୍ଭେ ଯୀଶୁଙ୍କୁ ଦେଖିବାକୁ ଚାହୁଁ।
ଫିଲିପ୍ପ ଆନ୍ଦ୍ରିୟଙ୍କୁ ଯାଇ ଏ କଥା ଜଣାଇଲେ। ତାପରେ ଆନ୍ଦ୍ରିୟ ଓ ଫିଲିପ୍ପ ଯୀଶୁଙ୍କୁ ଯାଇ କହିଲେ। ଯୀଶୁ ସେମାନଙ୍କୁ କହିଲେ,
ବର୍ତ୍ତମାନ ମନୁଷ୍ୟ ପୁତ୍ରଙ୍କର ଗୌରବ ପାଇବା ସମୟ ଆସିଯାଇଛି। ମୁଁ ତୁମ୍ଭକୁ ସତ୍ୟ କହୁଛି, ଗୋଟିଏ ଗହମ ଦାନା ଭୂମିରେ ପଡ଼ି ନିଶ୍ଚୟ ମରିବା ଆବଶ୍ୟକ, ତାପରେ ଏହା ବଢ଼ି ବହୁତ ଶସ୍ୟ ଦିଏ। କିନ୍ତୁ ଯଦି ଏହା କଦାପି ମରେ ନାହିଁ, ତେବେ ଏହା ସର୍ବଦା ଗୋଟିଏ ମଞ୍ଜି ହୋଇ ରହିଥାଏ। ନିଜ ଜୀବନକୁ ଭଲ ପାଉଥିବା ବ୍ୟକ୍ତି ଏହା ହରାଇବ, ନିଜ ଜାଗତିକ ଜୀବନକୁ ଘୃଣା କରୁଥିବା ଲୋକ ଏହାକୁ ସୁରକ୍ଷିତ ରଖିବ, ସେ ଅନନ୍ତ ଜୀବନ ପାଇଁ ତାହା ପାଇପାରିବ। ମୋର ସେବା କରୁଥିବା ଲୋକେ ନିଶ୍ଚୟ ମୋର ଅନୁସରଣ କରନ୍ତୁ, ତେବେ ମୋର ସେବକମାନେ ମୁଁ ଯେଉଁଠାରେ ଥିବି ସେଠାରେ ମୋ ସହିତ ରହିବେ। ଯେଉଁ ଲୋକମାନେ ମୋର ସେବା କରୁଥିବେ, ମୋର ପରମ ପିତା ସେମାନଙ୍କୁ ସମ୍ମାନ ଦେବେ। ବର୍ତ୍ତମାନ ମୁଁ ବହୁତ ଉଦ୍ବିଗ୍ନ ଅଛି, ମୁଁ କ'ଣ କହିବି? ହେ ପରମ ପିତା, ମୋତେ ଏ ଯନ୍ତ୍ରଣାଦାୟକ ସମୟରୁ ଉଦ୍ଧାର କର। ଏଭଳି କହି କ'ଣ ମୁଁ ପ୍ରାର୍ଥନା କରିବି? ନା, କାରଣ ମୁଁ ତ ଯନ୍ତ୍ରଣା ଭୋଗିବି ବୋଲି ଆସିଛି। ହେ ପରମ ପିତା, ଆପଣା ନାମକୁ ଗୌରବାନ୍ୱିତ କର।
ସେତେବେଳେ ସ୍ୱର୍ଗରୁ ଏହି ବାଣୀ ଶୁଭିଲା,
ମୁଁ ସେହି ନାମକୁ ଗୌରବାନ୍ୱିତ କରିଛି, ମୁଁ ତାହା ଆଉଥରେ କରିବି।
ସେଠାରେ ଠିଆ ହୋଇଥିବା ଲୋକମାନେ ଏହି ବାଣୀ ଶୁଣିଲେ। ସେମାନେ ତାହା ମେଘଗର୍ଜନ ବୋଲି କହିଲେ, କିନ୍ତୁ ଅନ୍ୟମାନେ କହିଲେ,
ଯୀଶୁଙ୍କୁ ଜଣେ ସ୍ୱର୍ଗଦୂତ କଥା କହିଲେ।
ଯୀଶୁ ଲୋକମାନଙ୍କୁ କହିଲେ,
ସେହି ବାଣୀ ତୁମ୍ଭ ପାଇଁ ଥିଲା, ମୋ ପାଇଁ ନୁହେଁ। ବର୍ତ୍ତମାନ ଜଗତର ବିଚାରର ସମୟ ଉପସ୍ଥିତ, ଏହି ଜଗତର ଶାସକ ବିତାଡ଼ିତ ହେବାର ଏହା ହେଉଛି ସମୟ। ମୁଁ ଜଗତର ଉର୍ଦ୍ଧ୍ୱକୁ ଉତ୍ଥିତ ହେବି, ଯେତେବେଳେ ଏହା ଘଟିବ ମୁଁ ସବୁ ଲୋକମାନଙ୍କୁ ମୋ ନିକଟକୁ ନେଇଯିବି।
ଯୀଶୁ କେଉଁ ପ୍ରକାରର ମୃତ୍ୟୁବରଣ କରିବେ ତାହା ଦେଖାଇବା ପାଇଁ ସେ ଏହା କହିଲେ। ଲୋକମାନେ କହିଲେ,
ଆମ ବ୍ୟବସ୍ଥା କୁହେ ଯେ ଖ୍ରୀଷ୍ଟ ଚିରଦିନ ପାଇଁ ଜୀବିତ ରହିବେ, ତେବେ ତୁମ୍ଭେ କାହିଁକି କହୁଛ ଯେ ମନୁଷ୍ୟ ପୁତ୍ର ନିଶ୍ଚୟ ଉର୍ଦ୍ଧ୍ୱକୁ ଯିବେ? ଏହି ମନୁଷ୍ୟ ପୁତ୍ର କିଏ?
ଯୀଶୁ କହିଲେ,
ତୁମ୍ଭମାନଙ୍କ ପାଖରେ ଆଲୋକ ଆଉ ଅଳ୍ପ ସମୟ ପାଇଁ ରହିବ, ତେଣୁ ଆଲୋକ ତୁମ୍ଭ ପାଖରେ ଥିବା ପର୍ଯ୍ୟନ୍ତ ଚାଲ, ତେବେ ଅନ୍ଧକାର ତୁମ୍ଭକୁ ଧରିପାରିବ ନାହିଁ। ଅନ୍ଧକାରରେ ଚାଲୁଥିବା ବ୍ୟକ୍ତି କେଉଁଆଡ଼େ ଯାଉଛି ଜାଣିପାରେ ନାହିଁ, ତେଣୁ ତୁମ୍ଭ ପାଖରେ ଆଲୋକ ଥିବା ପର୍ଯ୍ୟନ୍ତ ତାଠାରେ ତୁମ୍ଭେ ବିଶ୍ୱାସ ରଖ, ତେବେ ତୁମ୍ଭେମାନେ ଆଲୋକର ସନ୍ତାନ ହେବ।
ଯୀଶୁ ଏ କଥା କହିବା ପରେ ସେମାନଙ୍କର ପାଖରୁ ଚାଲିଗଲେ। ସେ ଏପରି ସ୍ଥାନରେ ରହିଲେ ଯେଉଁଠି ଲୋକମାନେ ତାହାଙ୍କୁ ପାଇଲେ ନାହିଁ। ଯୀଶୁ ବହୁତ ଗୁଡ଼ିଏ ଆଶ୍ଚର୍ଯ୍ୟକାର୍ଯ୍ୟ କଲେ, ଲୋକମାନେ ଏସବୁ ଦେଖିବା ସତ୍ତ୍ୱେ ତାହାଙ୍କୁ ବିଶ୍ୱାସ କଲେ ନାହିଁ। ଅତଏବ ଭବିଷ୍ୟତ ବକ୍ତା ଯିଶାଇୟ ଯାହା କହିଥିଲେ ତାହା ସତ୍ୟ ହେଲା। ସେ କହିଥିଲେ,
ହେ ପ୍ରଭୁ, ଆମ୍ଭେ କହିଥିବା କଥାରେ କିଏ ବିଶ୍ୱାସ କରିଛି? କିଏ ପ୍ରଭୁଙ୍କର ଶକ୍ତି ଦେଖିଛି?
ସେମାନେ ବିଶ୍ୱାସ କରିପାରିନଥିଲେ, କାରଣ ଯିଶାଇୟ ଆହୁରି ମଧ୍ୟ କହିଥିଲେ,
ପରମେଶ୍ୱର ଲୋକମାନଙ୍କୁ ଅନ୍ଧ କରିଛନ୍ତି, ସେମାନଙ୍କର ହୃଦୟ କଠିନ କରିଦେଇଛନ୍ତି, ସେମାନେ ଯେପରି ଆଖିରେ ଦେଖିପାରିବେ ନାହିଁ ଓ ବୁଦ୍ଧିରେ ବୁଝିପାରିବେ ନାହିଁ, ସେଥି ନିମନ୍ତେ ପରମେଶ୍ୱର ଏହା କରିଅଛନ୍ତି, ତାପରେ ମୁଁ ସେମାନଙ୍କୁ ସୁସ୍ଥ କରିବି।
ଯିଶାଇୟ ଏ କଥା କହିଥିଲେ କାରଣ ସେ ପ୍ରଭୁଙ୍କର ଗୌରବ ଦେଖିଥିଲେ, ତେଣୁ ସେ ତାହାଙ୍କ ବିଷୟରେ ଏହା କହିଲେ। କିନ୍ତୁ ଯୀଶୁଙ୍କୁ ଅନେକ ଲୋକ ବିଶ୍ୱାସ କଲେ, ଏପରିକି ଅନେକ ଯିହୁଦୀ ନେତାମାନେ ମଧ୍ୟ ତାହାଙ୍କଠାରେ ବିଶ୍ୱାସ କଲେ, କିନ୍ତୁ ସେମାନେ ଫାରୁସିମାନଙ୍କୁ ଭୟ କରୁଥିଲେ, ତେଣୁ ସେମାନେ ତାହାଙ୍କ ବିଶ୍ୱାସ ସମ୍ବନ୍ଧରେ ଖୋଲାଖୋଲି ଭାବେ କହିଲେ ନାହିଁ। ସେମାନେ ଡରିଲେ କାଳେ ଫାରୁସିମାନେ ସେମାନଙ୍କୁ ସମାଜ ଗୃହରୁ ବାହାର କରିଦେବେ। ସେ ଲୋକମାନେ ପରମେଶ୍ୱରଙ୍କ ପ୍ରଶଂସା ଅପେକ୍ଷା ଲୋକଙ୍କର ପ୍ରଶଂସା ପାଇବାକୁ ଭଲ ପାଉଥିଲେ। ତାପରେ ଯୀଶୁ ଚିତ୍କାର କରି କହିଲେ,
ମୋଠାରେ ଯେଉଁ ଲୋକ ବିଶ୍ୱାସ ରଖେ ସେ ପ୍ରକୃତରେ ମୋଠାରେ ନୁହେଁ, ମାତ୍ର ଯେ ମୋତେ ପଠାଇଛନ୍ତି ତାହାଙ୍କଠାରେ ବିଶ୍ୱାସ ରଖେ। ମୋତେ ଯେଉଁ ଲୋକ ଦେଖେ ସେ ପ୍ରକୃତରେ ମୋର ପ୍ରେରଣକର୍ତ୍ତାଙ୍କୁ ଦେଖେ। ମୁଁ ଆଲୋକ ଓ ମୁଁ ଏ ଜଗତକୁ ଆସିଛି। ମୋର ଆସିବାର କାରଣ ମୋଠାରେ ବିଶ୍ୱାସ ରଖିଥିବା ପ୍ରତ୍ୟେକ ଲୋକ କେବେ ଅନ୍ଧାରରେ ରହିବ ନାହିଁ। ମୁଁ ଲୋକମାନଙ୍କର ବିଚାର କରିବା ପାଇଁ ଆସିନାହିଁ, ମାତ୍ର ମୁଁ ଏ ଜଗତର ଲୋକଙ୍କୁ ଉଦ୍ଧାର କରିବା ଉଦ୍ଦେଶ୍ୟରେ ଆସିଛି। ଯେଉଁମାନେ ମୋ ଶିକ୍ଷା ଶୁଣନ୍ତି କିନ୍ତୁ ତାହା ଅମାନ୍ୟ କରନ୍ତି, ମୁଁ ସେହି ଲୋକମାନଙ୍କର ବିଚାର କରିବା ପାଇଁ ଆସିନାହିଁ। ଜଣେ ବିଚାରକ ଅଛନ୍ତି, ଯିଏ ବିଚାର କରିବେ କି କେଉଁ ଲୋକ ମୋତେ ବିଶ୍ୱାସ କରୁନାହିଁ ଓ ମୋ କଥା ଗ୍ରହଣ କରୁନାହିଁ। ମୁଁ ଯେଉଁ ଉପଦେଶ ଶିକ୍ଷା ଦେଇଛି ତାହାଦ୍ୱାରା ସେହି ଲୋକ ଶେଷ ଦିନରେ ବିଚାରିତ ହେବ। ଏହାର କାରଣ ହେଉଛି ମୁଁ ଯାହା ଶିକ୍ଷା ଦେଇଛି ତାହା ମୋର ନୁହେଁ, ମୋର ପ୍ରେରଣକର୍ତ୍ତା ପରମ ପିତା ମୋତେ କ'ଣ କହିବାକୁ ଓ କ'ଣ ଉପଦେଶ ଦେବାକୁ ପଡ଼ିବ ତାହା କହିଛନ୍ତି। ମୁଁ ଜାଣେ ମୋ ପରମ ପିତା ଯାହା ଆଦେଶ ଦିଅନ୍ତି ସେହିଠାରୁ ଅନନ୍ତ ଜୀବନ ଆସେ, ତେଣୁ ମୁଁ ଯାହା କହିଛି ତାହା କହିବା ପାଇଁ ମୋତେ ପରମ ପିତା କହିଛନ୍ତି।
ଯୋହନ 13 ଅଧ୍ୟାୟ। ସେତେବେଳେ ଯିହୁଦୀମାନଙ୍କର ନିସ୍ତାର ପର୍ବ ସମୟ ପ୍ରାୟ ହୋଇଯାଇଥିଲା। ଯୀଶୁ ଜାଣିଥିଲେ ତାହାଙ୍କୁ ଜଗତକୁ ଛାଡ଼ିଯିବାର ସମୟ ଉପସ୍ଥିତ ହୋଇଗଲାଣି। ବର୍ତ୍ତମାନ ସେ ତାହାଙ୍କ ପରମ ପିତାଙ୍କ ନିକଟକୁ ଫେରିଯିବେ। ସେ ସବୁବେଳେ ଏହି ଜଗତରେ ଥିବା ତାହାଙ୍କ ନିଜର ହୋଇଯାଇଥିବା ଲୋକମାନଙ୍କୁ ଭଲ ପାଉଥିଲେ। ସେମାନଙ୍କ ପ୍ରତି ତାହାଙ୍କର ଗଭୀର ଓ ଚୂଡ଼ାନ୍ତ ପ୍ରେମ ଦେଖାଇଥିଲେ। ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ସନ୍ଧ୍ୟା ଭୋଜନରେ ବସିଥିଲେ। ସିମୋନର ପୁତ୍ର ଇସ୍କାରିଓତ ଯିହୁଦାକୁ ଯୀଶୁଙ୍କ ବିରୁଦ୍ଧରେ ଶୟତାନ ପ୍ରବର୍ତ୍ତାଇ ସାରିଥିଲା। ପରମପିତା ଯୀଶୁଙ୍କୁ ସବୁ ବିଷୟରେ କ୍ଷମତା ଦେଇଥିଲେ। ଯୀଶୁ ଏହା ଜାଣିଥିଲେ। ସେ ପରମେଶ୍ୱରଙ୍କ ଠାରୁ ଆସିଛନ୍ତି ବୋଲି ମଧ୍ୟ ଜାଣିଥିଲେ। ସେ ତାହାଙ୍କ ପାଖକୁ ଫେରିଯାଉଛନ୍ତି ବୋଲି ମଧ୍ୟ ଜାଣିଥିଲେ। ସେମାନେ ଖାଇବା ସମୟରେ ଯୀଶୁ ଠିଆ ହୋଇ ପିନ୍ଧିଥିବା ଲମ୍ବା ପୋଷାକଟି ଖୋଲିଦେଲେ। ସେ ଅଣ୍ଟାରେ ଗୋଟିଏ ତଉଲିଆ ଗୁଡ଼େଇ ହୋଇପଡ଼ିଲେ। ତାପରେ ସେ ପାତ୍ରରେ ଜଳ ଭର୍ତ୍ତି କଲେ ଓ ଶିଷ୍ୟମାନଙ୍କର ପାଦ ଧୋଇବା ଆରମ୍ଭ କଲେ। ସେ ଅଣ୍ଟାରେ ବାନ୍ଧିଥିବା ତଉଲିଆରେ ସେମାନଙ୍କର ପାଦ ପୋଛିଲେ। ଯୀଶୁ ସିମୋନ ପିତରଙ୍କ ପାଖକୁ ଆସିଲେ, କିନ୍ତୁ ପିତର ତାହାଙ୍କୁ କହିଲେ,
ପ୍ରଭୁ, ତୁମେ ମୋର ପାଦ ଧୋଇବା ଉଚିତ ନୁହେଁ।
ଯୀଶୁ କହିଲେ,
ତୁମ୍ଭେ ଏବେ ଜାଣିପାରୁନ ଯେ ମୁଁ କ'ଣ କରୁଛି, କିନ୍ତୁ ପରେ ତୁମେ ବୁଝିବ।
ପିତର କହିଲେ,
ନା, ଆପଣ ମୋ ପାଦ କେବେ ଧୋଇବେ ନାହିଁ।
ଯୀଶୁ ଉତ୍ତର ଦେଲେ,
ଯଦି ମୁଁ ତୁମ ପାଦ ଧୋଇବି ନାହିଁ ତେବେ ତୁମେ କଦାପି ମୋର ଲୋକମାନଙ୍କ ମଧ୍ୟରୁ ଜଣେ ହେବ ନାହିଁ।
ସିମୋନ ପିତର ଉତ୍ତର ଦେଲେ,
ହେ ପ୍ରଭୁ, ତୁମେ ମୋର ପାଦ ଧୋଇବା ପରେ ମୋର ହାତ ଓ ମୁଣ୍ଡ ମଧ୍ୟ ଧୋଇଦିଅ।
ଯୀଶୁ କହିଲେ,
ଜଣେ ଲୋକ ସ୍ନାନ କରିବା ପରେ ତାର ସମ୍ପୂର୍ଣ୍ଣ ଶରୀରଟା ନିର୍ମଳ ହୋଇଯାଏ, କେବଳ ତାର ପାଦ ସେ ଧୋଇବା ଦରକାର। ମୁଁ ଜାଣେ ତୁମ୍ଭେମାନେ ପରିଷ୍କାର ହୋଇଛ, କିନ୍ତୁ ତୁମ୍ଭମାନଙ୍କ ଭିତରୁ ସମସ୍ତେ ପରିଷ୍କାର ନୁହନ୍ତି।
ଯୀଶୁ ଜାଣିଥିଲେ ଯେ କିଏ ତାହାଙ୍କ ବିରୁଦ୍ଧରେ ଉଠିବ, ତେଣୁ ସେ କହିଲେ,
ତୁମ୍ଭମାନଙ୍କ ଭିତରୁ ସମସ୍ତେ ପରିଷ୍କାର ନୁହନ୍ତି।
ଯୀଶୁ ଶିଷ୍ୟମାନଙ୍କ ପାଦ ଧୋଇ ସାରିଲେ, ତାପରେ ସେ ଲୁଗାପଟା ପିନ୍ଧି ମେଜ ପାଖରେ ପୁଣି ବସିଲେ। ଯୀଶୁ ପଚାରିଲେ,
ମୁଁ ତୁମ ପାଇଁ କ'ଣ କଲି, ତୁମ୍ଭେ ତାହା ବୁଝିପାରିଲ କି? ତୁମେ ମୋତେ ଗୁରୁ ଓ ପ୍ରଭୁ କହୁଛ, ଅବଶ୍ୟ ଏହା ଠିକ୍, କାରଣ ମୁଁ ତାହା ଅଟେ। ମୁଁ ତୁମ୍ଭର ଗୁରୁ ଓ ପ୍ରଭୁ, କିନ୍ତୁ ମୁଁ ତୁମ୍ଭର ପାଦକୁ ଗୋଟିଏ ସେବକ ରୂପେ ଧୋଇଲି, ତେଣୁ ତୁମେ ମଧ୍ୟ ପରସ୍ପରର ପାଦ ଧୋଇବା ଉଚିତ। ମୁଁ ଏହା ତୁମ୍ଭ ପାଇଁ ଗୋଟିଏ ଆଦର୍ଶ ସ୍ୱରୂପ କଲି, ତେଣୁ ତୁମ୍ଭେ ପରସ୍ପର ମଧ୍ୟରେ ଏହିପରି କରିବ। ମୁଁ ଏହା ସତ୍ୟ କହୁଛି, ଜଣେ ସେବକ ତାର ପ୍ରଭୁଠାରୁ ବଡ଼ ନୁହେଁ। ଯେଉଁ ଲୋକକୁ କିଛି କାର୍ଯ୍ୟ କରିବା ପାଇଁ ପଠାଯାଇଛି, ସେ ପ୍ରେରଣକର୍ତ୍ତାଙ୍କ ଠାରୁ ବଡ଼ ନୁହେଁ। ଯଦି ତୁମ୍ଭେ ଏହା ସବୁ ଜାଣ, ତେବେ ତୁମ୍ଭେ ଏହି କାର୍ଯ୍ୟ କରି ଖୁସି ହେବ। ମୁଁ ତୁମ୍ଭ ସମସ୍ତଙ୍କ ବିଷୟରେ କହୁନାହିଁ, ମୁଁ ଯେଉଁମାନଙ୍କୁ ବାଛିଛି ସେମାନଙ୍କୁ ଜାଣେ, କିନ୍ତୁ ଶାସ୍ତ୍ରରେ ଯାହା ଲେଖା ଅଛି ତାହା ନିଶ୍ଚୟ ଘଟିବ, ଯେଉଁ ଲୋକ ମୋ ସହିତ ଖାଏ ସେ ମୋ ବିରୁଦ୍ଧରେ ଠିଆ ହେବ। ବର୍ତ୍ତମାନ ଏହା ନ ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ଏକଥା କହୁଛି, ତେଣୁ ଯେତେବେଳେ ଏହା ଘଟିବ ତୁମ୍ଭେ ବିଶ୍ୱାସ କରିବ ମୁଁ ସେହି ଅଟେ। ମୁଁ ତୁମ୍ଭକୁ ସତ୍ୟ କହୁଛି, ମୋତେ ପଠାଇଥିବା ବ୍ୟକ୍ତିକୁ ଯିଏ ଗ୍ରହଣ କରେ ସେ ମୋତେ ଗ୍ରହଣ କରେ, ମୋତେ ଯେଉଁ ଲୋକ ଗ୍ରହଣ କରେ ସେ ମୋର ପ୍ରେରଣକର୍ତ୍ତାଙ୍କୁ ମଧ୍ୟ ଗ୍ରହଣ କରେ।
ଯୀଶୁ ଏ କଥା କହିବା ପରେ ସେ ବହୁତ ଦୁଃଖିତ ହେଲେ। ସେ ମୁକ୍ତରେ କହିଲେ,
ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭମାନଙ୍କ ମଧ୍ୟରୁ ଜଣେ ମୋ ବିରୁଦ୍ଧରେ ଯିବ।
ଯୀଶୁଙ୍କର ଶିଷ୍ୟମାନେ ସମସ୍ତେ ପରସ୍ପରକୁ ଚାହିଁଲେ। ସେମାନେ ବୁଝିପାରିଲେ ନାହିଁ ଯେ ଯୀଶୁ କାହା ବିଷୟରେ କହୁଛନ୍ତି। ଯୀଶୁଙ୍କ ପାଖରେ ଆଉ ଜଣେ ଶିଷ୍ୟ ବସିଥିଲା, ଯୀଶୁ ତାହାକୁ ବହୁତ ଭଲ ପାଉଥିଲେ। ଶିମୋନ ପିତର ସେହି ଶିଷ୍ୟକୁ ଯୀଶୁ କାହା ସମ୍ବନ୍ଧରେ କହୁଛନ୍ତି ତାହା ତାହାଙ୍କୁ ପଚାରିବା ପାଇଁ ଠାରିଲେ। ସେ ଶିଷ୍ୟ ଜଣକ ଯୀଶୁଙ୍କର ବକ୍ଷସ୍ଥଳରେ ଆହୁରି ଆଉଜି ପଡ଼ି ପଚାରିଲେ,
ପ୍ରଭୁ କିଏ ତୁମ୍ଭ ବିରୁଦ୍ଧରେ ଯିବ?
ଯୀଶୁ ଉତ୍ତର ଦେଲେ,
ମୁଁ ଏହି ରୋଟି ଖଣ୍ଡିକ ପାତ୍ରରେ ବୁଡ଼େଇ ଯାହାକୁ ଦେବି ସେହି ଲୋକ ମୋ ବିରୁଦ୍ଧରେ ଯିବ।
ତେଣୁ ଯୀଶୁ ଖଣ୍ଡେ ରୋଟି ନେଇ ପାତ୍ରରେ ବୁଡ଼ାଇଲେ ଓ ଶିମୋନଙ୍କ ପୁତ୍ର ଇସ୍କାରିଓତ ଜିହୁଦାକୁ ଦେଲେ। ଜିହୁଦା ରୋଟି ନେଲାବେଳେ ଶୟତାନ ତା ଭିତରେ ପ୍ରବେଶ କଲା। ଯୀଶୁ ଜିହୁଦାକୁ କହିଲେ,
ତୁମ୍ଭେ ଯାହା କରିବା କଥା ତାହା ଶୀଘ୍ର କର।
ଯୀଶୁ ଏ କଥା ଜିହୁଦାକୁ କାହିଁକି କହିଲେ ତାହା ମେଜ ପାଖରେ ବସିଥିବା ଲୋକମାନଙ୍କ ଭିତରୁ କେହି ହେଲେ ବୁଝିପାରିଲେ ନାହିଁ। ଜିହୁଦା ଦଳର ସାମୂହିକ ଟଙ୍କା ବାକ୍ସ ନିଜ ପାଖରେ ରଖୁଥିଲା, ତେଣୁ କେତେକ ଶିଷ୍ୟ ଭାବିଲେ ଯେ ଯୀଶୁ ତାକୁ ପର୍ବ ପାଇଁ କିଛି କିଣିବାକୁ କହିଲେ। କିଏ ବା ସେମାନେ ଏ କଥା ମଧ୍ୟ ଭାବିଲେ, ଯୀଶୁ ବୋଧେ ଜିହୁଦାକୁ ଦରିଦ୍ରମାନଙ୍କୁ କିଛି ଦାନ ଦେବା ପାଇଁ କହିଲେ। ଜିହୁଦା ଯୀଶୁ ଦେଇଥିବା ରୋଟି ଗ୍ରହଣ କଲା, ତାପରେ ଜିହୁଦା ବାହାରି ଚାଲିଗଲା। ସେତେବେଳେ ରାତ୍ରି ହୋଇଥିଲା। ଜିହୁଦା ଗଲା ପରେ ଯୀଶୁ କହିଲେ,
ବର୍ତ୍ତମାନ ମନୁଷ୍ୟ ପୁତ୍ର ଗୌରବ ପାଉଛନ୍ତି, ପରମେଶ୍ୱର ମଧ୍ୟ ମନୁଷ୍ୟ ପୁତ୍ରଙ୍କ ଦ୍ୱାରା ଗୌରବ ପାଉଛନ୍ତି। ଯଦି ପରମେଶ୍ୱର ତାହାଙ୍କ ମାଧ୍ୟମରେ ଗୌରବ ଅର୍ଜନ କରନ୍ତି, ତେବେ ପରମେଶ୍ୱର ତାହାଙ୍କଠାରେ ପୁତ୍ରଙ୍କୁ ଗୌରବ ଦେବେ, ସେ ତାହାଙ୍କୁ ଅତିଶୀଘ୍ର ଗୌରବାନ୍ୱିତ କରିବେ।
ଯୀଶୁ କହିଲେ,
ମୋର ସନ୍ତାନମାନେ, ମୁଁ ତୁମ୍ଭମାନଙ୍କ ସହିତ ମାତ୍ର ଅଳ୍ପ ସମୟ ପାଇଁ ରହିବି। ତୁମ୍ଭେ ମୋତେ ଖୋଜିବ, ମୁଁ ଜିହୁଦୀମାନଙ୍କୁ ଯାହା କହିଛି ତାହା ମୁଁ ବର୍ତ୍ତମାନ ତୁମ୍ଭକୁ କହୁଛି। ମୁଁ ଯେଉଁଠିକୁ ଯାଉଛି ତୁମ୍ଭେ ସେଠାକୁ ଆସିପାରିବ ନାହିଁ। ମୁଁ ତୁମ୍ଭକୁ ଗୋଟିଏ ନୂତନ ଆଜ୍ଞା ଦେଉଛି, ତୁମ୍ଭେମାନେ ପରସ୍ପରକୁ ପ୍ରେମ କର। ମୁଁ ତୁମ୍ଭମାନଙ୍କୁ ଯେପରି ପ୍ରେମ କରୁଛି, ତୁମ୍ଭେମାନେ ପରସ୍ପରକୁ ସେହିପରି ପ୍ରେମ କରିବା ଉଚିତ। ତୁମ୍ଭେ ଯଦି ପରସ୍ପରକୁ ପ୍ରେମ କରିବ, ତେବେ ସମସ୍ତେ ଜାଣିବେ ଯେ ତୁମ୍ଭେମାନେ ମୋର ଶିଷ୍ୟ।
ଶିମୋନ ପିତର ଯୀଶୁଙ୍କୁ ପଚାରିଲେ,
ପ୍ରଭୁ ତୁମ୍ଭେ କେଉଁଆଡ଼େ ଯାଉଛ?
ଯୀଶୁ ଉତ୍ତର ଦେଲେ,
ମୁଁ ଯେଉଁଆଡ଼େ ଯାଉଛି ତୁମେ ମୋର ପଛେ ପଛେ ଏବେ ସେଠାକୁ ଯାଇପାରିବ ନାହିଁ, କିନ୍ତୁ ପରେ ତୁମେ ମୋର ଅନୁଗମନ କରିବ।
ପିତର ପଚାରିଲେ,
ପ୍ରଭୁ, ମୁଁ ବର୍ତ୍ତମାନ କାହିଁକି ତୁମ୍ଭର ପଛେ ପଛେ ଯାଇପାରିବି ନାହିଁ? ମୁଁ ତୁମ୍ଭ ପାଇଁ ମରିବାକୁ ମଧ୍ୟ ପ୍ରସ୍ତୁତ।
ଯୀଶୁ ଉତ୍ତର ଦେଲେ,
ତୁମ୍ଭେ କ'ଣ ପ୍ରକୃତରେ ମୋ ପାଇଁ ଜୀବନ ଦେବ? ମୁଁ ତୁମ୍ଭକୁ ସତ୍ୟ କହୁଛି, କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ଚିହ୍ନି ନାହ ବୋଲି ତିନି ଥର ଅସ୍ୱୀକାର କରିବ।
ଯୋହନ 14 ଅଧ୍ୟାୟ। ଯୀଶୁ କହିଲେ,
ତୁମ୍ଭମାନଙ୍କର ହୃଦୟ ଦୁଃଖିତ ନ ହେଉ, ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖିଥା, ମୋଠାରେ ମଧ୍ୟ ବିଶ୍ୱାସ ରଖ। ମୋର ପରମ ପିତାଙ୍କ ଘରେ ଅନେକ ଗୁଡ଼ିଏ ବଖରା ଅଛି, ତାହା ନ ହୋଇଥିଲେ ମୁଁ ତୁମ୍ଭକୁ ଏହା କହିନଥାନ୍ତି। ମୁଁ ତୁମ୍ଭ ପାଇଁ ଗୋଟିଏ ସ୍ଥାନ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ସେଠାକୁ ଯାଉଛି। ମୁଁ ଯାଇ ତୁମ୍ଭ ପାଇଁ ସ୍ଥାନ ପ୍ରସ୍ତୁତ କଲାପରେ ଫେରିଆସିବି, ତାପରେ ତୁମ୍ଭକୁ ମୋ ସହିତ ନେଇଯିବି। ମୁଁ ଯେଉଁଠାରେ ରହିବି, ତୁମ୍ଭେମାନେ ମଧ୍ୟ ସେଠାରେ ମୋ ସହିତ ରହିପାରିବ। ମୁଁ ଯେଉଁଠାକୁ ଯାଉଛି, ତୁମ୍ଭେମାନେ ସେଠାକୁ ଯିବାର ପଥ ଜାଣ।
ଥୋମା କହିଲେ,
ପ୍ରଭୁ, ଆପଣ କେଉଁଆଡ଼େ ଯାଉଛନ୍ତି ଆମେ ଜାଣିନାହୁଁ, ତେଣୁ ସେଠାକୁ ଯିବାର ପଥ ଆମେ ଜାଣିବୁ କିପରି?
ଯୀଶୁ ଉତ୍ତର ଦେଲେ,
ମୁଁ ପଥ, ସତ୍ୟ, ଜୀବନ। ପରମ ପିତାଙ୍କ ପାଖକୁ ଯିବା ପାଇଁ ମୁଁ ହେଉଛି ଏକମାତ୍ର ପଥ। ତୁମ୍ଭେ ଯଦି ମୋତେ ପ୍ରକୃତରେ ଜାଣିଥାନ୍ତ, ତେବେ ପରମ ପିତାଙ୍କୁ ମଧ୍ୟ ଜାଣିଥାନ୍ତ। ବର୍ତ୍ତମାନ ତୁମ୍ଭେ ତାହାଙ୍କୁ ଜାଣିଛ ଓ ତାହାଙ୍କୁ ଦେଖିଛ।
ଫିଲିପ ଯୀଶୁଙ୍କୁ କହିଲେ,
ପ୍ରଭୁ, ଆମ୍ଭଙ୍କୁ ପରମ ପିତାଙ୍କୁ ଦେଖାନ୍ତୁ, ଆମ୍ଭର ସେତିକି ଦରକାର।
ଯୀଶୁ ଉତ୍ତର ଦେଲେ,
ଫିଲିପ, ମୁଁ ତୁମ୍ଭ ସହିତ ଦୀର୍ଘ ସମୟ ଧରି ରହିଛି, ସେଥିପାଇଁ ତୁମ୍ଭେ ମୋତେ ଜାଣିବା ଉଚିତ। ମୋତେ ଯିଏ ଦେଖିଛି, ସେ ପରମ ପିତାଙ୍କୁ ମଧ୍ୟ ଦେଖିଛି, ତେଣୁ ତୁମ୍ଭେ ମୋତେ କାହିଁକି କହୁଛ, ଆମ୍ଭକୁ ପରମ ପିତାଙ୍କୁ ଦେଖ? ତୁମ୍ଭେ କ'ଣ ପ୍ରକୃତରେ ବିଶ୍ୱାସ କର ଯେ ମୁଁ ପରମ ପିତାଙ୍କଠାରେ ଓ ପରମ ପିତା ମୋଠାରେ ଅଛନ୍ତି? ମୁଁ ତୁମ୍ଭକୁ ଯାହା ଯାହା କହିଛି ତାହା ମୋଠାରୁ ଆସିନାହିଁ, ପରମ ପିତା ମୋ ଭିତରେ ଅଛନ୍ତି ଓ ସେ ତାହାଙ୍କ କାର୍ଯ୍ୟ କରୁଛନ୍ତି। ମୁଁ ପରମ ପିତାଙ୍କଠାରେ ଓ ପରମ ପିତା ମୋଠାରେ ଅଛନ୍ତି। ତୁମ୍ଭେ ମୋର ଏହି କଥା ବିଶ୍ୱାସ କର, କିମ୍ବା ମୁଁ ଯେଉଁ ସବୁ ଆଶ୍ଚର୍ଯ୍ୟ କାର୍ଯ୍ୟ କରିଛି ସେଥିପାଇଁ ବିଶ୍ୱାସ କର। ମୁଁ ତୁମ୍ଭକୁ ସତ୍ୟ କହୁଛି, ମୋଠାରେ ବିଶ୍ୱାସ କରୁଥିବା ବ୍ୟକ୍ତି ମୁଁ ଯାହା କରିଛି ତାହା କରିବ, ହଁ, ସେ ମୁଁ କରିଥିବା କାମଠାରୁ ମଧ୍ୟ ଅଧିକ ବଡ଼ କାମ କରିବ, କାରଣ ମୁଁ ପରମ ପିତାଙ୍କ ନିକଟକୁ ଯାଉଛି। ତୁମ୍ଭେ ମୋ ନାମରେ ଯାହା ମାଗିବ ମୁଁ ତାହା ତୁମ୍ଭ ପାଇଁ କରିବି। ଏହାଦ୍ୱାରା ପୁତ୍ରଙ୍କ ମାଧ୍ୟମରେ ପରମ ପିତାଙ୍କ ଗୌରବ ପ୍ରକାଶିତ ହେବ। ମୋ ନାମରେ ତୁମ୍ଭେ ଯାହା ମାଗିବ ମୁଁ ତାହା କରିବି। ମୋତେ ଯଦି ତୁମ୍ଭେ ପ୍ରେମ କର, ତେବେ ମୋର ଆଜ୍ଞା ଅନୁସାରେ ତୁମ୍ଭେ କାମ କରିବ। ମୁଁ ପରମ ପିତାଙ୍କୁ କହିବି ଓ ସେ ତୁମ୍ଭକୁ ଆଉ ଜଣେ ସାହାଯ୍ୟକାରୀଙ୍କୁ ଦେବେ, ସେ ସେହି ସାହାଯ୍ୟକାରୀଙ୍କୁ ତୁମ୍ଭ ପାଖରେ ସର୍ବଦା ରହିବା ପାଇଁ ଦେବେ। ସେହି ସାହାଯ୍ୟକାରୀ ଜଣକ ସତ୍ୟମୟ ଆତ୍ମା। ଏ ଜଗତ ତାହାଙ୍କୁ ଗ୍ରହଣ କରିପାରିବ ନାହିଁ, ଯେହେତୁ ଜଗତ ତାହାଙ୍କୁ ଦେଖୁନାହିଁ ବା ଜାଣିନାହିଁ, କିନ୍ତୁ ତୁମ୍ଭେ ତାହାଙ୍କୁ ଜାଣିଛ, ସେ ତୁମ୍ଭ ସହିତ ରହନ୍ତି ଓ ତୁମ୍ଭ ହୃଦୟରେ ବାସ କରିବେ। ମୁଁ ତୁମ୍ଭକୁ ଅନାଥ ପିଲାମାନଙ୍କ ପରି ଛାଡ଼ିଯିବି ନାହିଁ, ମୁଁ ତୁମ୍ଭ ପାଖକୁ ଫେରିଆସିବି। ଜଗତର ବାସିନ୍ଦାମାନେ ଖୁବ୍ ଅଳ୍ପ ସମୟ ପରେ ମୋତେ ଆଉ ଦେଖିପାରିବେ ନାହିଁ, କିନ୍ତୁ ତୁମ୍ଭେ ମୋତେ ଦେଖିପାରିବ। ତୁମ୍ଭେମାନେ ଜୀବିତ ରହିବ, କାରଣ ମୁଁ ଜୀବିତ। ତୁମ୍ଭେ ସେଦିନ ଜାଣିବ ଯେ ମୁଁ ପରମ ପିତାଙ୍କଠାରେ ରହିଛି। ତୁମ୍ଭେ ଜାଣିବ ଯେ ତୁମ୍ଭେ ମୋଠାରେ ଓ ମୁଁ ତୁମ୍ଭଠାରେ ଅଛି। ଯେଉଁ ଲୋକ ମୋର ଆଜ୍ଞା ଜାଣେ ଓ ପାଳନ କରେ, ସେ ଲୋକ ପ୍ରକୃତରେ ମୋତେ ପ୍ରେମ କରେ। ମୋତେ ପ୍ରେମ କରୁଥିବା ଲୋକକୁ ମୋ ପରମ ପିତା ମଧ୍ୟ ପ୍ରେମ କରିବେ, ମୁଁ ମଧ୍ୟ ତାକୁ ପ୍ରେମ କରିବି ଓ ନିଜକୁ ତା ନିକଟରେ ପ୍ରକାଶ କରିବି।
ତାପରେ ଯିହୁଦା ତାହାଙ୍କୁ ପଚାରିଲେ,
କିନ୍ତୁ ପ୍ରଭୁ, ଆପଣ କାହିଁକି ଆମଠାରେ ନିଜକୁ ଦେଖାଇବା ପାଇଁ ଯୋଜନା କରୁଛନ୍ତି? ସାରା ଜଗତକୁ କାହିଁକି ଦେଖାଉନାହାନ୍ତି?
ଯୀଶୁ ଉତ୍ତର ଦେଲେ,
ଯଦି କେହି ମୋତେ ପ୍ରେମ କରେ, ତେବେ ସେ ମୋର ଉପଦେଶ ପାଳନ କରିବ, ମୋର ପରମ ପିତା ତାକୁ ପ୍ରେମ କରିବେ, ମୋର ପରମ ପିତା ଓ ମୁଁ ସେହି ଲୋକ ପାଖକୁ ଆସିବୁ ଓ ତାହା ସହିତ ରହିବୁ। କିନ୍ତୁ ଯେଉଁ ଲୋକ ମୋତେ ପ୍ରେମ କରେ ନାହିଁ, ସେ ମୋର ଉପଦେଶ ମାନେ ନାହିଁ। ମୋଠାରୁ ଯେଉଁ ଉପଦେଶ ତୁମ୍ଭେ ଶୁଣୁଛ, ତାହା ପ୍ରକୃତରେ ମୋର ନୁହେଁ, ଏହା ମୋତେ ପଠାଇଥିବା ପରମ ପିତାଙ୍କର। ମୁଁ ତୁମ୍ଭ ସହିତ ଥିବା ସମୟରେ ଏହି ସବୁ କଥା ତୁମ୍ଭମାନଙ୍କୁ କହିଛି, କିନ୍ତୁ ତୁମ୍ଭକୁ ସାହାଯ୍ୟକାରୀ ସବୁ ଶିକ୍ଷା ଦେବେ। ମୁଁ ତୁମ୍ଭକୁ କହିଥିବା ସମସ୍ତ କଥା ମନେ ରଖିବା ପାଇଁ ସେ ସାହାଯ୍ୟ ମଧ୍ୟ କରିବେ। ଏହି ସାହାଯ୍ୟକାରୀ ହେଉଛନ୍ତି ପବିତ୍ର ଆତ୍ମା, ଯାହାଙ୍କୁ ପରମ ପିତା ମୋ ନାମରେ ପଠାଇବେ। ମୁଁ ତୁମ୍ଭକୁ ଶାନ୍ତି ଦେଇଯାଉଛି, ଏହି ଶାନ୍ତି ମୋ ନିଜର, ଯାହା ମୁଁ ତୁମ୍ଭକୁ ଦେଉଛି। ଜଗତ ଯେପରି ଶାନ୍ତି ଦିଏ, ତାଠାରୁ ଭିନ୍ନ ଶାନ୍ତି ମୁଁ ତୁମ୍ଭକୁ ଦେଉଛି। ତେଣୁ ମନରେ ଦୁଃଖ କର ନାହିଁ, ଭୟ ମଧ୍ୟ କର ନାହିଁ। ତୁମ୍ଭେ ମୋର କଥା ଶୁଣିଛ ଯେ ମୁଁ ଯାଉଛି, କିନ୍ତୁ ମୁଁ ପୁଣି ତୁମ୍ଭ ପାଖକୁ ଫେରିବି। ଯଦି ତୁମ୍ଭେ ମୋତେ ପ୍ରକୃତରେ ପ୍ରେମ କରୁଥାଅ, ତେବେ ମୋ ପାଇଁ ତୁମ୍ଭେ ଖୁସି ହେବ, କାରଣ ବର୍ତ୍ତମାନ ମୁଁ ପରମ ପିତାଙ୍କ ନିକଟକୁ ଯାଉଛି। ପରମ ପିତା ମୋଠାରୁ ମହାନ। ଏ ସମସ୍ତ ଘଟଣା ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ସବୁ ବିଷୟଗୁଡ଼ିକ ବର୍ତ୍ତମାନ ଜଣାଇଦେଲି, ଯେପରି ଏସବୁ ଘଟିଲା ବେଳେ ତୁମ୍ଭେ ବିଶ୍ୱାସ କରିବ। ମୁଁ ତୁମ୍ଭ ସହିତ ବେଶୀ ସମୟ କଥାବାର୍ତ୍ତା ହେବି ନାହିଁ। ଏ ଜଗତର ଶାସକ ଆସୁଛି, ମୋ ଉପରେ ତାର କୌଣସି କ୍ଷମତା ନାହିଁ, କିନ୍ତୁ ଏହି ଜଗତ ଜାଣିବା ଉଚିତ ଯେ ମୁଁ ପରମ ପିତାଙ୍କୁ ପ୍ରେମ କରେ। ତେଣୁ ପରମ ପିତା ମୋତେ ଯେପରି କହିଛନ୍ତି ମୁଁ ଠିକ୍ ସେହିପରି କରିବି। ଚାଲ ଯିବା, ଆମ୍ଭେ ଏ ସ୍ଥାନ ତ୍ୟାଗ କରିବା।
ଯୋହନ 15 ଯୀଶୁ କହିଲେ,
ମୁଁ ହେଉଛି ପ୍ରକୃତ ଦ୍ରାକ୍ଷଲତା ଓ ମୋର ପରମ ପିତା କୃଷକ ଅଟନ୍ତି। ମୋଠାରେ ଥିବା ଯେଉଁ ଶାଖାରେ ଫଳ ଫଳେ ନାହିଁ, ସେ ତାକୁ କାଟି ଦିଅନ୍ତି। ଯେଉଁ ଶାଖାରେ ଫଳ ଫଳିଥାଏ, ସେଗୁଡ଼ିକ ଆହୁରି ଅଧିକ ଫଳ ପ୍ରଦାନ କରିବା ପାଇଁ ଅଗ କଟାକଟି କରି ପରିଷ୍କାର କରନ୍ତି। ମୁଁ ତୁମ୍ଭକୁ ଯେଉଁ ଉପଦେଶ ଦେଇଛି, ତାହାଦ୍ୱାରା ତୁମ୍ଭେ ପରିଷ୍କୃତ ହୋଇସାରିଅଛ। ମୋଠାରେ ରୁହ ଓ ମୁଁ ତୁମ୍ଭଠାରେ ରହିବି। ଗୋଟିଏ ଶାଖା ଏକୁଟିଆ ଅଲଗାରେ କେବେ ଫଳ ଦେବ ନାହିଁ, ଏହା ଲତାରେ ଲାଗି ରହିବା ଉଚିତ। ତୁମ୍ଭେମାନେ ମଧ୍ୟ ଏକା ଥାଇ ଫଳ ଫଳିପାରିବ ନାହିଁ, ତେଣୁ ତୁମ୍ଭେ ମୋ ସହିତ ମିଶି ରହିବା ଉଚିତ। ମୁଁ ଦ୍ରାକ୍ଷାଲତା ଓ ତୁମ୍ଭେମାନେ ଶାଖା। ଯେଉଁ ଲୋକ ମୋଠାରେ ରହେ ଓ ମୁଁ ତାଠାରେ ରହେ, ସେହି ଲୋକ ପ୍ରଚୁର ଫଳ ଫଳେ, କିନ୍ତୁ ମୋ ବିନା ସେ କିଛି କରିପାରିବ ନାହିଁ। ଯଦି କେହି ବ୍ୟକ୍ତି ମୋଠାରେ ରୁହେ ନାହିଁ, ତେବେ ତାକୁ ଶାଖା ପରି ଫିଙ୍ଗି ଦିଆଯିବ। ସେହି ଫିଙ୍ଗା ଯାଇଥିବା ଶାଖା ଶୁଖିଯାଏ। ଲୋକମାନେ ଶୁଖିଲା ଶାଖାକୁ ଉଠାଇ ନିଆଁରେ ଫୋପାଡ଼ି ଦିଅନ୍ତି, ସେଗୁଡ଼ିକ ଜଳିଯାଏ। ମୋଠାରେ ରୁହ ଓ ମୋର ଉପଦେଶ ପାଳନ କର। ଯଦି ତୁମ୍ଭେ ଏହା କର, ତେବେ ଯାହା ଇଚ୍ଛା କର ତାହା ମାଗ, ଆଉ ତାହା ତୁମ୍ଭକୁ ଦିଆଯିବ। ତୁମ୍ଭେମାନେ ପ୍ରଚୁର ଫଳ ଉତ୍ପାଦନ କର ଓ ମୋର ଶିଷ୍ୟ ବୋଲି ଦର୍ଶାଇ ଦିଅ। ଏହାଦ୍ୱାରା ମୋର ପରମ ପିତା ଗୌରବ ପାଇବେ। ମୋ ପରମ ପିତା ମୋତେ ଯେପରି ପ୍ରେମ କରୁଥିଲେ, ମୁଁ ତୁମ୍ଭକୁ ସେହିପରି ପ୍ରେମ କରିଛି। ବର୍ତ୍ତମାନ ମୋ ପ୍ରେମରେ ସ୍ଥିର ରୁହ। ମୁଁ ମୋର ପରମ ପିତାଙ୍କର ଆଜ୍ଞା ମାନିଛି ଓ ମୁଁ ତାହାଙ୍କ ପ୍ରେମରେ ରହିଛି। ସେହିପରି ତୁମ୍ଭେ ଯଦି ମୋର ଆଜ୍ଞା ପାଳନ କରିବ, ତୁମ୍ଭେ ମୋ ପ୍ରେମରେ ରହିବ। ମୁଁ ତୁମ୍ଭକୁ ଏ ସବୁ କଥା କହିଛି, ତାହେଲେ ମୁଁ ଯେପରି ଆନନ୍ଦରେ ଅଛି, ତୁମ୍ଭେ ମଧ୍ୟ ମୋ ପରି ଆନନ୍ଦ ପାଇବ। ମୁଁ ଚାହେଁ ତୁମ୍ଭର ଆନନ୍ଦ ସମ୍ପୂର୍ଣ୍ଣ ହେଉ। ମୁଁ ତୁମ୍ଭକୁ ଏହି ଆଜ୍ଞା ଦେଉଛି, ଯେପରି ମୁଁ ତୁମ୍ଭକୁ ପ୍ରେମ କରିଛି, ତୁମ୍ଭେମାନେ ମଧ୍ୟ ପରସ୍ପରକୁ ସେହିପରି ପ୍ରେମ କର। ନିଜ ବନ୍ଧୁମାନଙ୍କ ପାଇଁ ପ୍ରାଣଦାନ ଦେଇ ଜଣେ ବ୍ୟକ୍ତି ସର୍ବୋତ୍କୃଷ୍ଟ ପ୍ରେମ ଦେଖାଇପାରିବ। ତୁମ୍ଭେ ଯଦି ମୋ କହିବା ଅନୁଯାୟୀ କାମ କର, ତେବେ ତୁମ୍ଭେମାନେ ମୋର ବନ୍ଧୁ। ମୁଁ ତୁମ୍ଭମାନଙ୍କୁ ବର୍ତ୍ତମାନ ସେବକ ବୋଲି କହୁନାହିଁ। ଜଣେ ସେବକ ତାର ମୁନିବ କ'ଣ କରେ ଜାଣେ ନାହିଁ, କିନ୍ତୁ ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହୁଛି, କାରଣ ମୁଁ ପରମ ପିତାଙ୍କଠାରୁ ଯାହା ସବୁ ଶୁଣିଛି ତାହା କହିଛି। ତୁମ୍ଭେ ମୋତେ ମନୋନୀତ କରିନାହୁଁ, କିନ୍ତୁ ମୁଁ ତୁମ୍ଭକୁ ମନୋନୀତ କରିଛି। ମୁଁ ତୁମ୍ଭକୁ ଏହି କାର୍ଯ୍ୟ ଦେଇଛି ଯେପରି ତୁମ୍ଭେ ଯାଇ ଫଳ ଫଳିବ। ମୁଁ ଚାହେଁ ତୁମ୍ଭ ଜୀବନରେ ଏହି ଫଳ ଲାଗି ରହୁ। ସେଥିରେ ମୋ ନାମ ନେଇ ଯାହା ମାଗିବ, ପରମ ପିତା ତୁମ୍ଭକୁ ତାହା ଦେବେ। ଏହା ମୋର ଆଦେଶ, ତୁମ୍ଭେମାନେ ପରସ୍ପରକୁ ପ୍ରେମ କର। ଯଦି ତୁମ୍ଭକୁ ଜଗତ ଘୃଣା କରେ, ତେବେ ମନେ ରଖ, ତୁମ୍ଭମାନଙ୍କୁ ଘୃଣା କରିବା ପୂର୍ବରୁ ଜଗତ ମୋତେ ଘୃଣା କରିଛି। ତୁମ୍ଭେମାନେ ଯଦି ଏ ଜଗତର ହୋଇଥାନ୍ତ, ତେବେ ସଂସାର ତୁମ୍ଭମାନଙ୍କୁ ଭଲ ପାଉଥାନ୍ତା, ଯେପରି ଏହା ନିଜ ଲୋକକୁ ଭଲ ପାଏ। କିନ୍ତୁ ମୁଁ ତୁମ୍ଭକୁ ଜଗତ ଭିତରୁ ବାଛିଛି, ତେଣୁ ତୁମ୍ଭେ ଏ ଜଗତର ନୁହଁ। ସେଥିପାଇଁ ଜଗତ ତୁମ୍ଭକୁ ଘୃଣା କରେ। ମୁଁ ତୁମ୍ଭକୁ ଯାହା କହିଥିଲି ତାହା ମନେ ରଖ। ଜଣେ ଚାକର ତାର ମୁନିବଠାରୁ ବଡ଼ ନୁହେଁ। ଯଦି ଲୋକମାନେ ମୋତେ ତାଡ଼ନା କରିଛନ୍ତି, ତେବେ ସେମାନେ ତୁମ୍ଭକୁ ମଧ୍ୟ ତାଡ଼ନା କରିବେ। ସେମାନେ ମୋର ଉପଦେଶ ମାନିଛନ୍ତି, ତେଣୁ ତୁମ୍ଭର ଉପଦେଶ ମଧ୍ୟ ମାନିବେ। ଲୋକମାନେ ମୋ ଯୋଗୁଁ ତୁମ୍ଭ ପ୍ରତି ଏଭଳି ବ୍ୟବହାର କରିବେ, କାରଣ ସେମାନେ ମୋର ପ୍ରେରଣକର୍ତ୍ତାଙ୍କୁ ଜାଣନ୍ତି ନାହିଁ। ମୁଁ ଯଦି ଆସିନଥାନ୍ତି ଓ ଏ ଜଗତର ଲୋକମାନଙ୍କୁ କହିନଥାନ୍ତି, ତେବେ ସେମାନେ ପାପରେ ଦୋଷୀ ବୋଲି ବିବେଚିତ ହୁଅନ୍ତେ ନାହିଁ। କିନ୍ତୁ ମୁଁ ବର୍ତ୍ତମାନ ସେମାନଙ୍କୁ କହୁଛି, ତେଣୁ ତାହାଙ୍କ ପାପ ପାଇଁ ସେମାନଙ୍କ ପାଖରେ କୌଣସି ଆଳ ନାହିଁ। ମୋତେ ଘୃଣା କରୁଥିବା ବ୍ୟକ୍ତି ମୋର ପରମ ପିତାଙ୍କୁ ମଧ୍ୟ ଘୃଣା କରେ। ମୁଁ ଯେଉଁ ଆଶ୍ଚର୍ଯ୍ୟ କାର୍ଯ୍ୟ ସେ ଲୋକମାନଙ୍କ ମଧ୍ୟରେ କରିଛି, ତାହା କୌଣସି ଲୋକ କେବେ କରିନାହିଁ। ଯଦି ମୁଁ ସେହି କାର୍ଯ୍ୟ କରିନଥାନ୍ତି, ତେବେ ସେମାନେ ପାପ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇନଥାନ୍ତେ। କିନ୍ତୁ ସେମାନେ ମୋର ସେହି ଆଶ୍ଚର୍ଯ୍ୟ କାର୍ଯ୍ୟ କରିବା ଦେଖିଛନ୍ତି, ତଥାପି ସେମାନେ ମୋତେ ଓ ମୋ ପରମ ପିତାଙ୍କୁ ଘୃଣା କରନ୍ତି। ଏସବୁ ଘଟିବା ଦ୍ୱାରା ତାହାଙ୍କ ବିଧି ବ୍ୟବସ୍ଥାରେ ଯାହା ଲେଖା ଥିଲା ତାହା ସତ୍ୟ ହେଲା। ସେମାନେ ମୋତେ ବିନା କାରଣରେ ଘୃଣା କଲେ। ମୁଁ ପରମ ପିତାଙ୍କ ପାଖରୁ ତୁମ୍ଭମାନଙ୍କ ନିକଟକୁ ସେହି ସାହାଯ୍ୟକାରୀଙ୍କୁ ପଠାଇବି। ସେହି ସାହାଯ୍ୟକାରୀ ସତ୍ୟମୟ ଆତ୍ମା ଅଟନ୍ତି। ସେ ପରମ ପିତାଙ୍କ ପାଖରୁ ଆସନ୍ତି। ସେ ଯେତେବେଳେ ଆସିବେ, ସେ ମୋ ବିଷୟରେ ସାକ୍ଷ୍ୟ ଦେବେ। ତୁମ୍ଭେ ମୋ ବିଷୟରେ ଲୋକମାନଙ୍କୁ ମଧ୍ୟ କହିବ, କାରଣ ତୁମ୍ଭେମାନେ ପ୍ରଥମରୁ ମୋ ସହିତ ରହିଛ।
ଯୋହନ 16 ଅଧ୍ୟାୟ।
ମୁଁ ତୁମ୍ଭକୁ ଏହିସବୁ କଥା କହିଛି ଯେପରି ଲୋକମାନେ ତୁମ୍ଭର ବିଶ୍ୱାସ ନଷ୍ଟ କରିନପାରନ୍ତି। ତୁମ୍ଭମାନଙ୍କୁ ଲୋକମାନେ ସେମାନଙ୍କର ସମାଜ ଗୃହଗୁଡ଼ିକରୁ ବାହାର କରିଦେବେ। ହଁ, ଏପରି ସମୟ ଆସୁଛି ଯେତେବେଳେ ଲୋକମାନେ ଭାବିବେ ଯେ ତୁମ୍ଭକୁ ବଦ୍ଧ କରିବା ଦ୍ୱାରା ସେମାନେ ପରମେଶ୍ୱରଙ୍କ ସେବା କରୁଛନ୍ତି, କାରଣ ସେମାନେ ପରମ ପିତାଙ୍କୁ ଜାଣିନାହାନ୍ତି ଓ ସେମାନେ ମୋତେ ମଧ୍ୟ ଜାଣିନାହାନ୍ତି। ମୁଁ ତୁମ୍ଭକୁ ଏସବୁ କଥା ବର୍ତ୍ତମାନ କହୁଛି, ତେଣୁ ଯେତେବେଳେ ଏସବୁ ଘଟିବାର ସମୟ ଆସିବ, ସେତେବେଳେ ତୁମ୍ଭେମାନେ ମନେ ପକାଇବ ଯେ ମୁଁ ତୁମ୍ଭକୁ ସତର୍କ କରିଥିଲି। ମୁଁ ତୁମ୍ଭମାନଙ୍କ ସହିତ ଥିବାବେଳେ ଆରମ୍ଭରୁ ଏସବୁ କଥା ତୁମ୍ଭମାନଙ୍କୁ କହିନଥିଲି। ବର୍ତ୍ତମାନ ମୁଁ ମୋର ପ୍ରେରଣକର୍ତ୍ତାଙ୍କ ପାଖକୁ ଯାଉଛି, କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ମୋତେ କେହି ପଚାରୁନାହଁ, ତୁମ୍ଭେ କେଉଁଆଡ଼େ ଯାଉଛ? ତୁମ୍ଭମାନଙ୍କ ହୃଦୟ ଦୁଃଖରେ ପରିପୂର୍ଣ୍ଣ, କାରଣ ମୁଁ ତୁମ୍ଭକୁ ଏସବୁ କହିଲି। କିନ୍ତୁ ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ ମୋର ଚାଲିଯିବା ତୁମ୍ଭମାନଙ୍କ ପାଇଁ ମଙ୍ଗଳଜନକ ଅଟେ, କାରଣ ମୁଁ ଚାଲିଗଲା ପରେ ମୁଁ ତୁମ୍ଭ ପାଖକୁ ସେହି ସାହାଯ୍ୟକାରୀଙ୍କୁ ପଠାଇବି। କିନ୍ତୁ ଯଦି ମୁଁ ନ ଯାଏ, ତେବେ ସାହାଯ୍ୟକାରୀ ଆସିବେ ନାହିଁ। ସେ ଯେତେବେଳେ ଆସିବେ, ସେତେବେଳେ ସେ ଜଗତର ଲୋକମାନଙ୍କୁ ଏହି କଥାଗୁଡ଼ିକର ସତ୍ୟତା, ପାପ, ଈଶ୍ୱରଙ୍କଠାରେ ଧାର୍ମିକତା, ବିଚାର ଇତ୍ୟାଦି ବିଷୟରେ ପ୍ରମାଣ ଦେବେ। ସେହି ସାହାଯ୍ୟକାରୀ ପ୍ରମାଣ ଦେବେ ଯେ ଲୋକମାନଙ୍କଠାରେ ପାପ ରହିଛି, କାରଣ ସେମାନେ ମୋଠାରେ ବିଶ୍ୱାସ କରନ୍ତି ନାହିଁ। ପରମେଶ୍ୱରଙ୍କ ସହିତ ମୋର ସୁସମ୍ପର୍କ ସମ୍ବନ୍ଧରେ ସେମାନଙ୍କୁ ପ୍ରମାଣ ଦେବେ, କାରଣ ମୁଁ ପରମ ପିତାଙ୍କ ପାଖକୁ ଯାଉଛି, ତାପରେ ଆଉ ତୁମ୍ଭେ ମୋତେ ଦେଖିବ ନାହିଁ। ସେହି ସାହାଯ୍ୟକାରୀ ବିଚାରର ସତ୍ୟତା ବିଷୟରେ ଜଗତକୁ ପ୍ରମାଣ ଦେବେ, କାରଣ ଏହି ଜଗତର ଶାସକର ବିଚାର ହୋଇସାରିଲାଣି। ମୋର ତୁମ୍ଭମାନଙ୍କୁ କହିବା ପାଇଁ ବହୁତ କଥା ଅଛି, କିନ୍ତୁ ସେତେ ମାତ୍ରାରେ ସେଗୁଡ଼ିକ ବର୍ତ୍ତମାନ ତୁମ୍ଭେ ଗ୍ରହଣ କରିପାରିବ ନାହିଁ। କିନ୍ତୁ ଯେତେବେଳେ ସତ୍ୟମୟ ଆତ୍ମା ଆସିବେ, ସେତେବେଳେ ସେ ତୁମକୁ ସମସ୍ତ ସତ୍ୟ ପଥରେ କଢ଼ାଇ ନେବେ। ସେ ତାହାଙ୍କ ନିଜର କଥା କହିବେ ନାହିଁ, ସେ କେବଳ ଯାହା ଶୁଣିବେ ତାହା କହିବେ। ସେ ତୁମକୁ ଭବିଷ୍ୟତର ଘଟଣା ବିଷୟରେ କହିବେ। ପବିତ୍ର ଆତ୍ମା ମୋ ପାଇଁ ଗୌରବ ଆଣିବେ। ସେ ମୋଠାରୁ ସମସ୍ତ ସତ୍ୟ ବିଷୟ ଗ୍ରହଣ କରି ତୁମକୁ କହିବେ। ଯାହା ପରମ ପିତାଙ୍କର ତାହା ସବୁକିଛି ମୋର, ସେଥିପାଇଁ ମୁଁ କହିଲି ପବିତ୍ର ଆତ୍ମା ମୋଠାରୁ ସବୁ ନେଇ ତୁମ୍ଭକୁ କହିବେ। ତୁମ୍ଭେ ମୋତେ ଅଳ୍ପ ସମୟ ପରେ ଆଉ ଦେଖିବ ନାହିଁ, ତାପରେ ଆଉ ଅଳ୍ପ ସମୟ ଉତ୍ତାରେ ତୁମ୍ଭେମାନେ ମୋତେ ପୁଣି ଦେଖିବ।
କେତେଜଣ ଶିଷ୍ୟ ପରସ୍ପରକୁ କହିଲେ,
ଯୀଶୁଙ୍କର ଏପରି କହିବା ଅର୍ଥ କ'ଣ? ଅଳ୍ପ ସମୟ ପରେ ତୁମେ ମୋତେ ଦେଖିପାରିବ ନାହିଁ, ପୁଣି ଆଉ ଅଳ୍ପ କ୍ଷଣ ଉତ୍ତାରେ ତୁମେ ମୋତେ ଦେଖିପାରିବ? ପିତାଙ୍କ ନିକଟକୁ ଯିବାର ଅର୍ଥ କ'ଣ? ତାହାଙ୍କ କଥାର ଅର୍ଥ ତ ଆମ୍ଭେ କିଛି ବୁଝିପାରୁନାହୁଁ।
ଶିଷ୍ୟମାନେ ପଚାରିଲେ,
ତାହାଙ୍କ କହିବା ଅନୁସାରେ
ସେହି ଅଳ୍ପ ସମୟର ଅର୍ଥ କ'ଣ? ସେପରି କ'ଣ କହୁଛନ୍ତି ଆମେ ବୁଝିପାରୁନାହୁଁ।
ଯୀଶୁ ଜାଣିଲେ ଯେ ଶିଷ୍ୟମାନେ ତାହାଙ୍କୁ ଏ ବିଷୟରେ ପଚାରିବା ପାଇଁ ଇଚ୍ଛା କରୁଛନ୍ତି, ତେଣୁ ସେ ଶିଷ୍ୟମାନଙ୍କୁ କହିଲେ,
ମୋ କଥାର ଅର୍ଥ କ'ଣ ତାହା ତୁମ୍ଭେ ପରସ୍ପରକୁ ପଚାରୁଛ। ମୁଁ କହିଲି, ଅଳ୍ପ କ୍ଷଣ ପରେ ତୁମ୍ଭେମାନେ ମୋତେ ଦେଖିପାରିବ ନାହିଁ, ଓ ପୁଣି ଆଉ ଅଳ୍ପ ସମୟ ଉତ୍ତାରେ ତୁମ୍ଭେମାନେ ମୋତେ ଦେଖିପାରିବ। ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେମାନେ କାନ୍ଦିବ ଓ ଦୁଃଖିତ ହେବ, କିନ୍ତୁ ଜଗତ ଆନନ୍ଦିତ ହେବ। ତୁମ୍ଭେ ଦୁଃଖୀ ହେବ, କିନ୍ତୁ ତୁମ୍ଭର ଦୁଃଖ ଆନନ୍ଦରେ ପରିଣତ ହେବ। ଯେତେବେଳେ ଜଣେ ସ୍ତ୍ରୀ ଲୋକ ଗୋଟିଏ ସନ୍ତାନକୁ ଜନ୍ମ ଦିଏ, ସେ ଯନ୍ତ୍ରଣା ଭୋଗ କରେ, କାରଣ ତାର ଜନ୍ମ ଦେବାର ସମୟ ଆସିଯାଇଥାଏ। କିନ୍ତୁ ତାର ସନ୍ତାନ ଜନ୍ମ ହେବା ପରେ ସେ କଷ୍ଟ ଭୁଲିଯାଏ। ଜଗତରେ ସନ୍ତାନଟିଏ ଜନ୍ମ ହୋଇଥିବା କାରଣରୁ ସେ ଏବେ ଖୁସି ଅନୁଭବ କରେ। ଏହିପରି ତୁମ୍ଭ କ୍ଷେତ୍ରରେ ମଧ୍ୟ ତାହା ଘଟିବ। ବର୍ତ୍ତମାନ ତୁମ୍ଭେ ଦୁଃଖିତ, କିନ୍ତୁ ମୁଁ ତୁମ୍ଭକୁ ପୁଣି ଭେଟିବି ଓ ତୁମ୍ଭେମାନେ ଖୁସି ହେବ। କେହି ତୁମ୍ଭର ଆନନ୍ଦ ନେଇଯିବ ନାହିଁ। ସେହିଦିନ ତୁମ୍ଭେମାନେ ମୋତେ କିଛି ମାଗିବ ନାହିଁ। ମୁଁ ତୁମ୍ଭକୁ ସତ୍ୟ କହୁଛି, ମୋ ନାମରେ ତୁମ୍ଭେ ଯାହା ପରମ ପିତାଙ୍କୁ ମାଗିବ ସେ ତାହା ଦେବେ। ଏ ପର୍ଯ୍ୟନ୍ତ ତୁମ୍ଭେ ମୋ ନାମରେ କିଛି ମାଗିନାହଁ। ମାଗ, ତୁମ୍ଭେମାନେ ପାଇବ, ଓ ତୁମ୍ଭର ଆନନ୍ଦ ପରିପୂର୍ଣ୍ଣ ହେବ। ମୁଁ ତୁମ୍ଭକୁ ସାଙ୍କେତିକ ଭାବରେ ଏ ସମସ୍ତ ବିଷୟ କହିଛି, କିନ୍ତୁ ସମୟ ଆସୁଛି ଯେତେବେଳେ ମୁଁ ତୁମ୍ଭକୁ ଏସବୁ ଏପରି ଭାବରେ କହିବି ନାହିଁ। ମୁଁ ତୁମ୍ଭକୁ ପରମପିତାଙ୍କ ବିଷୟରେ ସରଳ ଭାଷାରେ କହିବି। ତୁମ୍ଭେ ସେହିଦିନ ପରମପିତାଙ୍କୁ ମୋ ନାମରେ ଅନେକ ବିଷୟ ମାଗିବ। ମୁଁ କହୁଛି, ତୁମ୍ଭ ପାଇଁ ମୋତେ ପରମପିତାଙ୍କୁ କିଛି କହିବାର ଆବଶ୍ୟକତା ପଡ଼ିବ ନାହିଁ। ପରମପିତା ତୁମ୍ଭକୁ ପ୍ରେମ କରନ୍ତି, ସେ ତୁମ୍ଭକୁ ପ୍ରେମ କରନ୍ତି କାରଣ ତୁମ୍ଭେ ମୋତେ ପ୍ରେମ କରିଛ। ସେ ତୁମ୍ଭକୁ ପ୍ରେମ କରନ୍ତି କାରଣ ମୁଁ ପରମେଶ୍ୱରଙ୍କଠାରୁ ଆସିଛି ବୋଲି ତୁମ୍ଭେ ବିଶ୍ୱାସ କରିଛ। ମୁଁ ଏହି ଜଗତକୁ ପରମପିତାଙ୍କଠାରୁ ଆସିଛି। ବର୍ତ୍ତମାନ ମୁଁ ଏହି ଜଗତ ଛାଡ଼ି ପରମେଶ୍ୱରଙ୍କ ପାଖକୁ ଫେରିଯିବି।
ଯୀଶୁଙ୍କର ଶିଷ୍ୟମାନେ କହିଲେ,
ତୁମ୍ଭେ ବର୍ତ୍ତମାନ ଆମ୍ଭଙ୍କୁ ସ୍ପଷ୍ଟ ଭାବରେ କହୁଛ, ବୁଝି ନ ପାରିଲା ଭଳି କଷ୍ଟକର ଶବ୍ଦ ତୁମ୍ଭେ କହୁନାହଁ। ଆମ୍ଭେ ବର୍ତ୍ତମାନ ଦେଖିପାରୁଛୁ ଯେ ତୁମେ ସବୁକିଛି ଜାଣ। ତୁମ୍ଭେ ଜଣକୁ ତାର ପ୍ରଶ୍ନ ପଚାରିବା ପୂର୍ବରୁ ଉତ୍ତର କହିପାର, ଏହାଦ୍ୱାରା ଆମ୍ଭର ବିଶ୍ୱାସ ହୋଇଛି ଯେ ତୁମ୍ଭେ ପରମେଶ୍ୱରଙ୍କ ଠାରୁ ଆସିଛ।
ଯୀଶୁ କହିଲେ,
ତେବେ ବର୍ତ୍ତମାନ ତୁମ୍ଭେ ବିଶ୍ୱାସ କରୁଛ। ଶୁଣ, ସମୟ ଆସୁଛି ଯେତେବେଳେ ତୁମ୍ଭେ ଛିନ୍ନ ଭିନ୍ନ ହୋଇଯିବ। ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ନିଜ ନିଜର ଘର ଭିତରକୁ ଛିନ୍ନ ଭିନ୍ନ ହୋଇ ଚାଲିଯିବ। ସେହି ସମୟ ଆସି ପହଞ୍ଚିଛି। ତୁମ୍ଭେ ମୋତେ ଏକାକୀ ଛାଡ଼ିଦେବ, ମୁଁ ଏକୁଟିଆ ଥିବି, କିନ୍ତୁ ମୁଁ କଦାପି ଏକୁଟିଆ ନୁହେଁ, କାରଣ ପରମ ପିତା ସବୁବେଳେ ମୋ ସହିତ ଅଛନ୍ତି। ମୋଠାରେ ତୁମ୍ଭେମାନେ ଯେପରି ଶାନ୍ତି ପାଇବ, ଏଥିପାଇଁ ମୁଁ ତୁମ୍ଭମାନଙ୍କୁ ଏ ସମସ୍ତ କଥା କହିଲି। ଏହି ଜଗତରେ ତୁମ୍ଭେ କଷ୍ଟ ପାଇବ, କିନ୍ତୁ ସାହସୀ ହୁଅ, ମୁଁ ଜଗତକୁ ଜୟ କରିଛି।
ଯୋହନ 17 ଅଧ୍ୟାୟ। ଯୀଶୁ ଏ ସମସ୍ତ କଥା କହିସାରିବା ପରେ ସ୍ୱର୍ଗ ଆଡ଼େ ଚାହିଁଲେ। ସେ ପ୍ରାର୍ଥନା କଲେ,
ହେ ପରମ ପିତା, ବର୍ତ୍ତମାନ ସମୟ ଉପସ୍ଥିତ ହୋଇଛି, ତୁମ୍ଭେ ଆପଣା ପୁତ୍ରଙ୍କୁ ଗୌରବାନ୍ୱିତ କରିଦିଅ, ଯେପରି ପୁତ୍ର ତୁମ୍ଭକୁ ଗୌରବାନ୍ୱିତ କରିପାରିବେ। ତୁମ୍ଭେ ତାହାଙ୍କୁ ସମସ୍ତ ଲୋକଙ୍କ ଉପରେ କ୍ଷମତା ଦେଇଛ, ଯେପରି ତୁମ୍ଭେ ତାହାଙ୍କୁ ଯେଉଁମାନଙ୍କ ପାଇଁ ଦେଇଛ ସେ ସମସ୍ତଙ୍କୁ ସେହି ପୁତ୍ର ଅନନ୍ତ ଜୀବନ ଦିଅନ୍ତି। ତୁମ୍ଭେ ଯେ ଏକମାତ୍ର ସତ୍ୟ ପରମେଶ୍ୱର, ତୁମ୍ଭଙ୍କୁ ଓ ଯାହାଙ୍କୁ ତୁମ୍ଭେ ପଠାଇଛ ସେହି ଯୀଶୁଖ୍ରୀଷ୍ଟଙ୍କୁ ଜାଣିବା ହିଁ ଅନନ୍ତ ଜୀବନ ଅଟେ। ତୁମ୍ଭେ ମୋତେ ଯେଉଁ କାମ ଦେଇଥିଲ ତାହା ମୁଁ କରିସାରିଛି। ମୁଁ ତୁମ୍ଭକୁ ଏ ସଂସାରରେ ଗୌରବାନ୍ୱିତ କରିଛି। ବର୍ତ୍ତମାନ ପରମ ପିତା, ତୁମ୍ଭର ଉପସ୍ଥିତିରେ ମୋତେ ଗୌରବାନ୍ୱିତ କର। ଜଗତ ଆରମ୍ଭ ହେବା ପୂର୍ବରୁ ମୋର ତୁମ୍ଭ ସହିତ ଯେଉଁ ଗୌରବ ଥିଲା, ତୁମ୍ଭେ ମୋତେ ତୁମ୍ଭ ସହିତ ଗୌରବାନ୍ୱିତ କର। ତୁମ୍ଭେ ପୃଥିବୀର କେତେକ ଲୋକଙ୍କୁ ମୋତେ ଦେଲ, ମୁଁ ସେମାନଙ୍କଠାରେ ତୁମ୍ଭକୁ ପ୍ରକାଶ କରିଛି। ସେମାନେ ତୁମ୍ଭର ଥିଲେ ଓ ତୁମ୍ଭେ ସେମାନଙ୍କୁ ମୋତେ ଦେଲ। ସେମାନେ ତୁମ୍ଭର ଶିକ୍ଷା ପାଳନ କରିଛନ୍ତି। ବର୍ତ୍ତମାନ ସେମାନେ ଜାଣନ୍ତି ତୁମ୍ଭେ ମୋତେ ଯାହା ସବୁ ଦେଇଛ ସେସବୁ ତୁମ୍ଭ ପାଖରୁ ଆସେ। ମୋତେ ତୁମ୍ଭେ ଯେଉଁ ଉପଦେଶ ଦେଇଥିଲ, ମୁଁ ସେହି ଉପଦେଶ ଏହି ଲୋକଙ୍କୁ ଦେଇଛି। ସେମାନେ ତାହା ଗ୍ରହଣ କରିଛନ୍ତି। ସେମାନେ ଜାଣିପାରିଲେ ଯେ ମୁଁ ପ୍ରକୃତରେ ତୁମ୍ଭଠାରୁ ଆସିଛି ଓ ତୁମ୍ଭେ ମୋତେ ପଠାଇଛ ବୋଲି ସେମାନେ ବିଶ୍ୱାସ କରିଛନ୍ତି। ମୁଁ ସେମାନଙ୍କ ପାଇଁ ଏବେ ପ୍ରାର୍ଥନା କରୁଛି। ମୁଁ ପୃଥିବୀର ଲୋକମାନଙ୍କ ପାଇଁ ପ୍ରାର୍ଥନା କରୁନାହିଁ, ମୁଁ ସେହିମାନଙ୍କ ପାଇଁ ପ୍ରାର୍ଥନା କରୁଛି ଯେଉଁମାନଙ୍କୁ ତୁମ୍ଭେ ମୋତେ ଦେଇଥିଲ, କାରଣ ସେମାନେ ତୁମ୍ଭର ଅଟନ୍ତି। ମୋର ଯାହା ସବୁ ଅଛି ସବୁ ତୁମ୍ଭର, ଏବଂ ତୁମ୍ଭର ଯାହା ଅଛି ସବୁ ମୋର। ଏହି ଲୋକମାନେ ମୋତେ ଗୌରବାନ୍ୱିତ କରନ୍ତି। ମୁଁ ବର୍ତ୍ତମାନ ତୁମ୍ଭ ପାଖକୁ ଆସୁଛି। ମୁଁ ବର୍ତ୍ତମାନ ଜଗତରେ ଆଉ ରହିବି ନାହିଁ, କିନ୍ତୁ ଏହି ଲୋକମାନେ ଜଗତରେ ରହିଛନ୍ତି। ହେ ପବିତ୍ର ପରମ ପିତା, ତୁମ୍ଭେ ସେମାନଙ୍କୁ ନିରାପଦରେ ରଖ। ତୁମ୍ଭ ନାମର ଶକ୍ତି ଦ୍ୱାରା ସେମାନଙ୍କୁ ନିରାପଦରେ ରଖ, ଯେପରି ତୁମ୍ଭେ ଓ ମୁଁ ଏକ, ସେମାନେ ସେହିପରି ଏକ ହୋଇପାରିବେ। ମୁଁ ଯେତେବେଳେ ସେମାନଙ୍କ ସହିତ ଥିଲି, ମୁଁ ସେମାନଙ୍କୁ ନିରାପଦରେ ରଖିଥିଲି। ମୁଁ ତୁମ୍ଭ ନାମର ଶକ୍ତି ବଳରେ ସେମାନଙ୍କୁ ନିରାପଦରେ ରଖିଥିଲି। ସେହି ନାମ ତୁମ୍ଭେ ମୋତେ ଦେଇଥିଲ। ମୁଁ ସେମାନଙ୍କୁ ସୁରକ୍ଷିତ କଲି। ସେମାନଙ୍କ ଭିତରୁ କେବଳ ଜଣେ ବିନାଶ ପାଇଁ ଉଦ୍ଦିଷ୍ଟ ଥିଲା। ଧର୍ମଶାସ୍ତ୍ର ଯେପରି ସଫଳ ହୁଏ, ସେଥିପାଇଁ ସେ ନଷ୍ଟ ହେଲା। ମୁଁ ତୁମ୍ଭ ପାଖକୁ ଏବେ ଆସୁଛି, କିନ୍ତୁ ମୁଁ ଜଗତରେ ଥାଉ ଥାଉ ଏହିସବୁ ପାଇଁ ପ୍ରାର୍ଥନା କରୁଛି। ମୁଁ ଏହିସବୁ କହେ ଯେପରି ଏହି ଲୋକମାନେ ମୋଠାରେ ଥିବା ଆନନ୍ଦ ପାଇପାରିବେ। ମୁଁ ଚାହେଁ ସେମାନେ ସେମାନଙ୍କ ଭିତରେ ମୋର ପୂର୍ଣ୍ଣ ଆନନ୍ଦ ପାଆନ୍ତୁ। ମୁଁ ସେମାନଙ୍କୁ ତୁମ୍ଭର ଉପଦେଶ ଦେଇଅଛି, ଆଉ ଏହି ଜଗତର ଲୋକମାନେ ସେମାନଙ୍କୁ ଘୃଣା କରନ୍ତି, କାରଣ ସେମାନେ ଜଗତର ନୁହନ୍ତି ଓ ଯେପରି ମୁଁ ମଧ୍ୟ ଏହି ଜଗତରୁ ଉତ୍ପନ୍ନ ନୁହେଁ। ମୁଁ ତୁମ୍ଭକୁ ସେମାନଙ୍କୁ ଜଗତରୁ ନେଇଯିବା ପାଇଁ କହୁନାହିଁ। ମୁଁ ତୁମକୁ ସେମାନଙ୍କୁ ପାପାତ୍ମା ସୈତାନଠାରୁ ନିରାପଦରେ ରଖିବା ପାଇଁ କହୁଛି। ମୁଁ ଯେପରି ଜଗତର ନୁହେଁ, ସେମାନେ ସେହିପରି ଏହି ଜଗତର ନୁହନ୍ତି। ତେଣୁ ତୁମ୍ଭେ ତୁମ୍ଭର ସତ୍ୟ ଦ୍ୱାରା ସେମାନଙ୍କୁ ତୁମ୍ଭର ସେବା ପାଇଁ ପ୍ରସ୍ତୁତ କରାଅ। ତୁମ୍ଭର ଉପଦେଶ ହେଉଛି ସତ୍ୟ। ମୁଁ ସେମାନଙ୍କୁ ଜଗତ ମଧ୍ୟକୁ ପଠାଇ ଦେଇଛି, ଯେପରି ତୁମ୍ଭେ ମୋତେ ଏହି ଜଗତକୁ ପଠାଇଲ। ମୁଁ ନିଜକୁ ସେବା ପାଇଁ ପ୍ରସ୍ତୁତ କରୁଛି। ମୁଁ ସେମାନଙ୍କ ପାଇଁ ଏହା କରୁଛି ଯେହେତୁ ସେମାନେ ତୁମ୍ଭର ସେବା ପାଇଁ ପ୍ରକୃତରେ ପ୍ରସ୍ତୁତ ହୋଇପାରିବେ। ମୁଁ ଏହି ଲୋକମାନଙ୍କ ପାଇଁ ପ୍ରାର୍ଥନା କରେ, ଓ ଏହି ଲୋକମାନଙ୍କର ଶିକ୍ଷା ହେତୁ ମୋଠାରେ ବିଶ୍ୱାସ କରିବାକୁ ଯାଉଥିବା ସମସ୍ତ ଲୋକମାନଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରୁଛି। ହେ ପରମ ପିତା, ମୁଁ ତୁମ୍ଭଠାରେ ପ୍ରାର୍ଥନା କରେ ଯେପରି ମୋ ଉପରେ ବିଶ୍ୱାସ ରଖୁଥିବା ଲୋକମାନେ ଏକ ହୋଇପାରିବେ। ତୁମ୍ଭେ ମୋଠାରେ ରହିଛ ଓ ମୁଁ ତୁମ୍ଭଠାରେ ଅଛି। ମୁଁ ପ୍ରାର୍ଥନା କରେ ଏହି ଲୋକମାନେ ଆମ୍ଭଠାରେ ଯେପରି ଏକ ହୋଇପାରିବେ, ତଦ୍ୱାରା ଜଗତ ବିଶ୍ୱାସ କରିବ ଯେ ତୁମ୍ଭେ ମୋତେ ପଠାଇଅଛ। ମୋତେ ତୁମ୍ଭେ ଯେଉଁ ଗୌରବ ଦେଇଥିଲ, ମୁଁ ତାହା ଏହି ଲୋକମାନଙ୍କୁ ଦେଇଛି। ଏହି ଗୌରବ ଦେବାର କାରଣ ହେଉଛି ଯେପରି ତୁମ୍ଭେ ଓ ମୁଁ ଏକ, ସେହିପରି ସେମାନେ ମଧ୍ୟ ଏକ ହୋଇପାରିବେ। ମୁଁ ସେମାନଙ୍କଠାରେ ରହିବି ଓ ତୁମ୍ଭେ ମୋଠାରେ ରହିବ, ତେଣୁ ସେମାନେ ସମ୍ପୂର୍ଣ୍ଣ ଭାବେ ଏକ ହୋଇପାରିବେ। ତାହା ହେଲେ ଏହି ଜଗତ ଜାଣିପାରିବ ଯେ ତୁମ୍ଭେ ମୋତେ ପଠାଇଛ। ଏ ଜଗତ ଜାଣିବ ଯେ ତୁମ୍ଭେ ମୋତେ ଯେପରି ପ୍ରେମ କରୁଥିଲ, ଠିକ୍ ସେହିପରି ଏହି ଲୋକମାନଙ୍କୁ ମଧ୍ୟ ପ୍ରେମ କରୁଛ। ହେ ପରମ ପିତା, ତୁମ୍ଭେ ମୋତେ ଯେଉଁ ଲୋକମାନଙ୍କୁ ଦେଇଛ, ମୁଁ ଚାହେଁ ମୁଁ ଥିବା ପ୍ରତ୍ୟେକ ସ୍ଥାନରେ ସେମାନେ ମୋ ସହିତ ରୁହନ୍ତୁ। ମୁଁ ଇଚ୍ଛା କରେ ସେମାନେ ମୋର ଗୌରବ ଦେଖନ୍ତୁ। ଏହି ଗୌରବ ତୁମ୍ଭେ ମୋତେ ଦେଇଛ, କାରଣ ତୁମ୍ଭେ ପୃଥିବୀ ସୃଷ୍ଟି ହେବା ପୂର୍ବରୁ ମୋତେ ପ୍ରେମ କଲ। ହେ ପରମ ପିତା, ତୁମ୍ଭେ ହେଉଛ ଉତ୍ତମ। ଏହି ଜଗତ ତୁମ୍ଭକୁ ଚିହ୍ନି ନାହିଁ, କିନ୍ତୁ ମୁଁ ତୁମ୍ଭକୁ ଚିହ୍ନେ। ଏହି ଲୋକମାନେ ଜାଣନ୍ତି ଯେ ତୁମ୍ଭେ ମୋତେ ପଠାଇଛ। ତୁମ୍ଭେ କିପରି, ତାହା ମୁଁ ସେମାନଙ୍କଠାରେ ପ୍ରକାଶ କରିଛି, ଏବଂ ପୁନର୍ବାର ସେମାନଙ୍କଠାରେ ପ୍ରକାଶ କରିବି। ତାପରେ ମୋ ପ୍ରତି ତୁମ୍ଭର ଯେପରି ପ୍ରେମ ରହିଛି, ସେହିପରି ପ୍ରେମ ତାହାଙ୍କଠାରେ ରହିବ, ଓ ମୁଁ ସେମାନଙ୍କଠାରେ ବାସ କରିବି।
ଯୋହନ 18 ଅଧ୍ୟାୟ। ଯୀଶୁ ଏହି ପ୍ରାର୍ଥନା କରିସାରିବା ପରେ ଶିଷ୍ୟମାନଙ୍କ ସହିତ ଚାଲିଗଲେ। ସେମାନେ କିଦ୍ରୋଣ ଉପତ୍ୟକା ପାରି ହୋଇଗଲେ। ଆରପଟେ ଜଳପାଇ ବୃକ୍ଷର ଗୋଟିଏ ବଗିଚା ଥିଲା। ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ସେଠାକୁ ଗଲେ। ଯିହୁଦା ଏହି ସ୍ଥାନ ଜାଣିଥିଲା, କାରଣ ଯୀଶୁ ପ୍ରାୟ ତାହାଙ୍କ ଶିଷ୍ୟମାନଙ୍କ ସହିତ ସେହି ସ୍ଥାନକୁ ଯାଉଥିଲେ। ସେହି ଯିହୁଦା ହିଁ ଯୀଶୁଙ୍କର ବିରୁଦ୍ଧରେ ଗଲେ, ତେଣୁ ସେ ଦଳେ ସୈନ୍ୟଙ୍କୁ ନେଇ ବଗିଚାକୁ ଗଲା। ସେ ମୁଖ୍ୟ ଯାଜକ ଓ ଫାରୁସିମାନଙ୍କ ମଧ୍ୟରୁ କେତେକ ପ୍ରହରୀମାନଙ୍କୁ ମଧ୍ୟ ଆଣିଥିଲା। ସେମାନେ ମଶାଲ, ଲଣ୍ଠନ ଓ ଅସ୍ତ୍ରଶସ୍ତ୍ର ଆଣି ସେଠାରେ ପହଞ୍ଚିଲେ। ତାହାଙ୍କ ପ୍ରତି କ'ଣ ଘଟିବ ସେ କଥା ଯୀଶୁ ଆଗରୁ ଜାଣିଥିଲେ। ସେମାନଙ୍କ ନିକଟକୁ ଯାଇ ପଚାରିଲେ,
ତୁମ୍ଭେ କାହାକୁ ଖୋଜୁଛ?
ସେହି ଲୋକମାନେ ଉତ୍ତର ଦେଲେ,
ନାଜରେତୀୟ ଯୀଶୁଙ୍କୁ।
ଯୀଶୁ କହିଲେ,
ମୁଁ ନିଜେ ସେହି ଯୀଶୁ।
ଯୀଶୁଙ୍କ ବିରୁଦ୍ଧରେ ଯାଇଥିବା ଯିହୁଦା ମଧ୍ୟ ସେମାନଙ୍କ ସହିତ ଠିଆ ହୋଇଥିଲା। ଯେତେବେଳେ ଯୀଶୁ କହିଲେ, ମୁଁ ଯୀଶୁ, ଲୋକମାନେ ପଛକୁ ଘୁଞ୍ଚି ଯାଇ ତଳେ ପଡ଼ିଗଲେ। ଯୀଶୁ ସେମାନଙ୍କୁ ପୁଣି ଥରେ ପଚାରିଲେ,
ତୁମ୍ଭେ କାହାକୁ ଖୋଜୁଛ?
ସେମାନେ କହିଲେ,
ନାଜରେତୀୟ ଯୀଶୁଙ୍କୁ।
ଯୀଶୁ କହିଲେ,
ମୁଁ ତ କହିଲି ଯେ ମୁଁ ସେହି ଯୀଶୁ। ଯଦି ତୁମ୍ଭେ ମୋତେ ଖୋଜୁଛ, ତେବେ ଏହି ଅନ୍ୟ ଲୋକମାନଙ୍କୁ ଏଠାରୁ ଯିବାକୁ ଛାଡ଼ିଦିଅ।
ଏପରି ଘଟିଲା ଯେହେତୁ ପୂର୍ବରୁ ତାହାଙ୍କ ଦ୍ୱାରା କଥିତ ବାଣୀ ସତ୍ୟ ହେବ,
ମୁଁ ତୁମ୍ଭେ ଦେଇଥିବା ଜଣେ ଲୋକକୁ ମଧ୍ୟ ହରେଇ ନାହିଁ।
ଶିମୋନ ପିତରଙ୍କ ପାଖରେ ଗୋଟିଏ ଖଣ୍ଡା ଥିଲା। ସେ ଖଣ୍ଡା ବାହାର କରି ମୁଖ୍ୟ ଯାଜକଙ୍କ ଦାସକୁ ଆଘାତ କଲେ। ସେ ଦାସର ଡାହାଣ କାନ କଟିଗଲା। ସେହି ଦାସର ନାମ ମାଲଖ ଥିଲା। ଯୀଶୁ ପିତରଙ୍କୁ କହିଲେ,
ତୁମ୍ଭେ ଖଣ୍ଡା ଖାପରେ ରଖିଦିଅ, ପରମ ପିତା ମୋତେ ଏହି ପିଆଲା ପିଇବାକୁ ଦେଇଛନ୍ତି, ମୁଁ ଏହା ଗ୍ରହଣ କରିବା ଉଚିତ।
ତାପରେ ସୈନ୍ୟମାନେ ଓ ସେମାନଙ୍କ ସେନାପତିମାନେ ଓ ଯିହୁଦୀମାନଙ୍କର ପ୍ରହରୀମାନେ ଯୀଶୁଙ୍କୁ ବନ୍ଦୀ କଲେ। ସେମାନେ ତାହାଙ୍କୁ ବାନ୍ଧିଲେ ଓ ହାନାନଙ୍କ ନିକଟକୁ ଘେନିଗଲେ। ହାନାନ କୟାଫାଙ୍କର ଶ୍ୱଶୁର ଥିଲେ। ସେହି ବର୍ଷ କୟାଫା ମହାଯାଜକ ଥିଲେ। କୟାଫା ଯିହୁଦୀମାନଙ୍କୁ ପରାମର୍ଶ ଦେଇଥିଲେ,
ସବୁ ଲୋକମାନଙ୍କର ମଙ୍ଗଳ ପାଇଁ ଜଣେ ପ୍ରାଣ ଦେବା ବରଂ ଭଲ।
ଶିମୋନ ପିତର ଓ ଅନ୍ୟ ଜଣେ ଶିଷ୍ୟ ଯୀଶୁଙ୍କ ସହିତ ଗଲେ। ସେହି ଶିଷ୍ୟ ଜଣ ମହାଯାଜକଙ୍କୁ ଜାଣିଥିଲେ, ତେଣୁ ସେ ଯୀଶୁଙ୍କ ସହିତ ମହାଯାଜକଙ୍କ ଘର ଅଗଣା ପର୍ଯ୍ୟନ୍ତ ଗଲେ, କିନ୍ତୁ ପିତର ଫାଟକ ବାହାରେ ଅପେକ୍ଷା କଲେ। ମହାଯାଜକଙ୍କୁ ଜାଣିଥିବା ସେହି ଶିଷ୍ୟ ଜଣକ ବାହାରକୁ ଫେରିଆସିଲେ। ସେ ଫାଟକ ଜଗିଥିବା ଦାସୀକୁ କହି ସେ ପିତରଙ୍କୁ ଭିତରକୁ ଆଣିଲେ। ସେହି ଦାସୀ ପିତରଙ୍କୁ ପଚାରିଲା,
ତୁମେ ବି କ'ଣ ଏହି ଲୋକର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ?
ପିତର ଉତ୍ତର ଦେଲେ,
ନା, ମୁଁ ନୁହେଁ।
ଶୀତ ହେଉଥିଲା। ଦାସ ଓ ପ୍ରହରୀମାନେ ନିଆଁ ଜାଳିଥିଲେ। ସେମାନେ ନିଆଁ ଚାରିପଟେ ଠିଆ ହୋଇ ଦେହକୁ ସେକୁଥିଲେ। ପିତର ମଧ୍ୟ ସେଠାରେ ସେମାନଙ୍କ ସହିତ ଠିଆ ହୋଇଥିଲେ। ମହାଯାଜକ ଯୀଶୁଙ୍କୁ ତାହାଙ୍କ ଶିଷ୍ୟମାନଙ୍କ ବିଷୟରେ ପ୍ରଶ୍ନ ପଚାରିଲେ। ସେ ଯୀଶୁଙ୍କୁ ତାହାଙ୍କ ଶିକ୍ଷା ବିଷୟରେ ପ୍ରଶ୍ନ କଲେ। ଯୀଶୁ ଉତ୍ତର ଦେଲେ,
ମୁଁ ଲୋକମାନଙ୍କୁ ସବୁବେଳେ ଖୋଲାଖୋଲି ଭାବେ ଶିକ୍ଷା ଦେଇଛି। ମୁଁ ସର୍ବଦା ସମାଜ, ଗୃହ ଓ ମନ୍ଦିରରେ ଶିକ୍ଷା ଦେଇ ଆସିଛି। ସେଠାରେ ସବୁ ଯିହୁଦୀମାନେ ଏକତ୍ର ହୁଅନ୍ତି। ମୁଁ କୌଣସି ବିଷୟ ଗୁପ୍ତ ଭାବରେ କହି ନାହିଁ। ତୁମ୍ଭେ ମୋତେ କାହିଁକି ପ୍ରଶ୍ନ ପଚାରୁଛ? ମୋର ଶିକ୍ଷା ଶୁଣିଥିବା ଲୋକମାନଙ୍କୁ ପଚାର, ମୁଁ କ'ଣ କହିଥିଲି ସେମାନେ ଜାଣନ୍ତି।
ଯୀଶୁ ଏହି କଥା କହିବା ବେଳେ ଯୀଶୁଙ୍କ ପାଖରେ ଠିଆ ହୋଇଥିବା ଜଣେ ପ୍ରହରୀ ତାହାଙ୍କୁ ପ୍ରହାର କଲା। ସେ କହିଲା,
ତୁମେ ମହାଯାଜକଙ୍କୁ ସେପରି ଉତ୍ତର ଦେବା ଉଚିତ ନୁହେଁ।
ଯୀଶୁ ଉତ୍ତର ଦେଲେ,
ଯଦି ମୁଁ କିଛି ଭୁଲ କହିଲି, ତେବେ ଏଠାରେ ଥିବା ପ୍ରତ୍ୟେକଙ୍କୁ ମୋର ଭୁଲ ଜଣାଇ ଦିଅ। ଯଦି ମୋର କହିବା ଠିକ୍, ତେବେ ମୋତେ ତୁମ୍ଭେ କାହିଁକି ମାରିଲ?
ତେଣୁ ହାନାନ ଯୀଶୁଙ୍କୁ ବନ୍ଧା ହୋଇଥିବା ଅବସ୍ଥାରେ ମହାଯାଜକ କୟଫାଙ୍କ ନିକଟକୁ ପଠାଇ ଦେଲେ। ଶିମୋନ ପିତର ନିଆଁ ପାଖେ ଠିଆ ହୋଇ ସେକି ହେଉଥିଲେ। ଅନ୍ୟ ଲୋକମାନେ ତାହାଙ୍କୁ ପଚାରିଲେ,
ତୁମ୍ଭେ କ'ଣ ଏହି ଲୋକର ଶିଷ୍ୟମାନଙ୍କ ଭିତରୁ ଜଣେ?
କିନ୍ତୁ ପିତର ମନା କଲେ। ସେ କହିଲେ,
ନା, ମୁଁ ନୁହେଁ।
ମହାଯାଜକଙ୍କର ଜଣେ ଦାସ ସେଠାରେ ଥିଲା। ପିତର ଯେଉଁ ଲୋକର କାନ କାଟି ଦେଇଥିଲେ ସେ ସେହି ଦାସର ସମ୍ପର୍କୀୟ, ତେଣୁ ସେ କହିଲା,
ମୁଁ ଭାବୁଛି ମୁଁ ବଗିଚାରେ ଏହି ଲୋକ ସହିତ ତୁମ୍ଭକୁ ଦେଖିଥିଲି।
କିନ୍ତୁ ପିତର ପୁଣି ଥରେ କହିଲେ,
ନା, ମୁଁ ତାହାଙ୍କ ସହିତ ନଥିଲି।
ଠିକ୍ ସେତିକିବେଳେ ଗୋଟିଏ କୁକୁଡ଼ା ଡାକିଲା, ତାପରେ ସେମାନେ ଯୀଶୁଙ୍କୁ କୟଫାଙ୍କ ଘରୁ ରୋମିଓ ରାଜ୍ୟପାଳଙ୍କ ପ୍ରାସାଦକୁ ନେଇଗଲେ। ସେତେବେଳେ ପାହାନ୍ତିଆ ସମୟ, ଯିହୁଦୀମାନେ ପ୍ରାସାଦ ଭିତରକୁ ଗଲେ ନାହିଁ। ସେମାନେ ନିଜକୁ ଅପବିତ୍ର କରିବାକୁ ଚାହୁଁନଥିଲେ, କାରଣ ସେମାନେ ନିସ୍ତାର ପର୍ବର ଭୋଜନ ଖାଇବା ପାଇଁ ଚାହୁଁଥିଲେ। ତେଣୁ ପିଲା ତ ପ୍ରାସାଦ ବାହାରେ ଯିହୁଦୀମାନଙ୍କ ପାଖକୁ ଗଲେ। ସେ ପଚାରିଲେ,
ଏହି ଲୋକ ବିରୁଦ୍ଧରେ ତୁମ୍ଭମାନଙ୍କର ଅଭିଯୋଗ କ'ଣ?
ସେମାନେ ଉତ୍ତର ଦେଲେ,
ସେ ଜଣେ ମନ୍ଦ ଲୋକ, ସେଥିପାଇଁ ଆମେ ତାହାକୁ ତୁମ୍ଭ ନିକଟକୁ ଆଣିଛୁ।
ପିଲା ତ ଯିହୁଦୀମାନଙ୍କୁ କହିଲେ,
ତୁମ୍ଭେ ତାହାକୁ ନେଇଯାଅ ଓ ତୁମ୍ଭ ବ୍ୟବସ୍ଥା ଅନୁସାରେ ତାହାର ବିଚାର କର।
ଯିହୁଦୀମାନେ କହିଲେ,
କିନ୍ତୁ ଆପଣଙ୍କର ଆଇନ ଅନୁସାରେ ଆମ୍ଭେ କାହାକୁ ମୃତ୍ୟୁଦଣ୍ଡ ଦେଇପାରିବୁ ନାହିଁ।
ଏହାଦ୍ୱାରା ସେ କିପରି ମରିବେ ସେ ବିଷୟରେ ଯୀଶୁଙ୍କର ବାଣୀ ସତ୍ୟ ହେଲା। ତାପରେ ପିଲା ତ ପ୍ରାସାଦ ଭିତରକୁ ଚାଲିଗଲେ। ସେ ଯୀଶୁଙ୍କୁ ଆପଣା ନିକଟକୁ ଡାକିଲେ, ତାହାଙ୍କୁ ପଚାରିଲେ,
ତୁମ୍ଭେ କ'ଣ ଯିହୁଦୀମାନଙ୍କର ରାଜା?
ଯୀଶୁ କହିଲେ,
ଏହା ତୁମ୍ଭର ନିଜର ପ୍ରଶ୍ନ ନା ଅନ୍ୟମାନେ ତୁମ୍ଭକୁ ମୋ ବିଷୟରେ କହିଛନ୍ତି?
ପିଲା ତ କହିଲେ,
ମୁଁ ଜଣେ ଯିହୁଦୀ ନୁହେଁ, ତୁମ୍ଭ ନିଜର ଲୋକମାନେ ଓ ସେମାନଙ୍କର ପ୍ରଧାନ ଯାଜକମାନେ ତୁମ୍ଭକୁ ମୋ ପାଖକୁ ଆଣିଛନ୍ତି, ତୁମ୍ଭେ କ'ଣ ଦୋଷ କରିଛ?
ଯୀଶୁ କହିଲେ,
ମୋର ରାଜ୍ୟ ଜଗତର ନୁହେଁ, ଯଦି ଏହା ଜଗତର ହୋଇଥାନ୍ତା ତେବେ ମୋର ଦାସମାନେ ଯୁଦ୍ଧ କରିଥାନ୍ତେ ଓ ମୋତେ ଯିହୁଦୀମାନେ ଧରିପାରିନଥାନ୍ତେ, କିନ୍ତୁ ମୋ ରାଜ୍ୟ ଅନ୍ୟ ଏକ ସ୍ଥାନରେ।
ପିଲା ତ କହିଲେ,
ତେବେ ତୁମ୍ଭେ ଜଣେ ରାଜା?
ଯୀଶୁ ଉତ୍ତର ଦେଲେ,
ତୁମ୍ଭେ ମୋତେ ରାଜା ବୋଲି କହୁଛ, ଏହା ସତ୍ୟ। ମୁଁ ଏଥିପାଇଁ ଜନ୍ମ ନେଇଛି, ଲୋକମାନଙ୍କୁ ସତ୍ୟ ବିଷୟରେ କହିବା ପାଇଁ, ସେଥିପାଇଁ ମୁଁ ଜଗତକୁ ଆସିଛି। ସତ୍ୟକୁ ଭଲ ପାଉଥିବା ପ୍ରତ୍ୟେକ ଲୋକ ମୋ କଥା ଶୁଣନ୍ତି।
ପିଲା ତ କହିଲେ,
ସତ୍ୟ କ'ଣ?
ସେ ଏହା କହିବା ପରେ ପୁଣି ଯିହୁଦୀମାନଙ୍କ ପାଖକୁ ଗଲେ। ପିଲା ତ କହିଲେ,
ଏହି ଲୋକ ବିରୁଦ୍ଧରେ କୌଣସି ଅଭିଯୋଗ ମୁଁ ପାଉନାହିଁ। ପ୍ରତ୍ୟେକ ବର୍ଷ ନିସ୍ତାର ପର୍ବ ବେଳେ ମୋ ଠାରୁ ଜଣେ ବନ୍ଦୀର ମୁକ୍ତି ମାଗିବା ନିମନ୍ତେ ତୁମ୍ଭମାନଙ୍କର ପ୍ରଥା ଅଛି। ତେଣୁ ତୁମ୍ଭେ ଯଦି ଚାହ, ମୁଁ ଏହି ଯିହୁଦୀମାନଙ୍କ ରାଜାଙ୍କୁ ମୁକ୍ତି ଦେବି।
ମାତ୍ର ଯିହୁଦୀମାନେ ଚିତ୍କାର କଲେ,
ନା, ଏ ଲୋକକୁ ନୁହେଁ, ବାରବ୍ବାକୁ ମୁକ୍ତି ଦିଅ।
ଏହି ବାରବ୍ବା ଜଣେ ଡକାୟତ ଥିଲା। ଯୋହନ 19 ଅଧ୍ୟାୟ। ତାପରେ ପିଲା ତ ଯୀଶୁଙ୍କୁ ନେଇଯାଇ କୋରଡ଼ା ପ୍ରହାର କରିବା ପାଇଁ ଆଦେଶ ଦେଲେ। ସୈନିକମାନେ କଣ୍ଟା ଗଛର ମୁକୁଟ ତିଆରି କରି ତାହାଙ୍କ ମୁଣ୍ଡରେ ପିନ୍ଧାଇଲେ। ତାପରେ ସେମାନେ ତାହାଙ୍କୁ ବାଇଗଣୀ ରଙ୍ଗର ପୋଷାକ ପିନ୍ଧାଇଲେ। ସୈନିକମାନେ ଯୀଶୁଙ୍କ ପାଖକୁ ବହୁତ ଥର ଆସିଲେ ଓ କହିଲେ,
ହେ ଯିହୁଦୀମାନଙ୍କ ରାଜା।
ସେମାନେ ଯୀଶୁଙ୍କୁ ଚାପୁଡ଼ା ମାରିଲେ। ପିଲା ତ ପୁଣି ଥରେ ବାହାରକୁ ଆସି ଯିହୁଦୀମାନଙ୍କୁ କହିଲେ,
ବର୍ତ୍ତମାନ ମୁଁ ତାହାଙ୍କୁ ତୁମ୍ଭମାନଙ୍କ ଆଗକୁ ଆଣୁଛି। ମୁଁ ତୁମ୍ଭମାନଙ୍କୁ ଜଣାଇ ଦେବାକୁ ଚାହେଁ ଯେ ମୁଁ ତାହାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ପାଉନାହିଁ।
ତାପରେ ଯୀଶୁ ବାହାରକୁ ଆସିଲେ। ସେ କଣ୍ଟାର ମୁକୁଟ ଓ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିଥିଲେ। ପିଲା ତ କହିଲେ,
ଦେଖ ସେହି ଲୋକ।
ତାହାଙ୍କୁ ଦେଖିଲା ମାତ୍ରେ ପ୍ରଧାନ ଯାଜକଗଣ ଓ ଯିହୁଦୀ ପ୍ରହରୀମାନେ ଚିତ୍କାର କଲେ,
ତାକୁ କ୍ରୁଶରେ ଚଢ଼ାଇ ମାର, ତାକୁ କ୍ରୁଶରେ ଚଢ଼ାଇ ମାର।
କିନ୍ତୁ ପିଲା ତ କହିଲେ,
ତୁମ୍ଭେମାନେ ତାହାଙ୍କୁ ନେଇ କ୍ରୁଶରେ ଚଢ଼ାଇ ମାର, କିନ୍ତୁ ମୁଁ ତାହାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ପାଉନାହିଁ।
ଯିହୁଦୀମାନେ ଉତ୍ତର ଦେଲେ,
ଆମ୍ଭର ବ୍ୟବସ୍ଥା ଅନୁସାରେ ସେ ମୃତ୍ୟୁଦଣ୍ଡ ପାଇବା ଉଚିତ, କାରଣ ସେ ନିଜକୁ ପରମେଶ୍ୱରଙ୍କ ପୁତ୍ର ବୋଲି କହିଅଛି।
ପିଲା ତ ଏହା ଶୁଣି ଆହୁରି ଭୟଭୀତ ହେଲେ। ସେ ପ୍ରାସାଦ ଭିତରକୁ ଫେରିଗଲେ ଓ ଯୀଶୁଙ୍କୁ ପଚାରିଲେ,
ତୁମ୍ଭେ କେଉଁଠାରୁ ଆସିଛ?
ମାତ୍ର ଯୀଶୁ କିଛି ଉତ୍ତର ଦେଲେ ନାହିଁ। ପିଲା ତ କହିଲେ,
ତୁମ୍ଭେ କ'ଣ ମୋ ସହିତ କଥା କହିବ ନାହିଁ? ମନେ ରଖ, ତୁମ୍ଭକୁ ମୁକ୍ତି ଦେବାକୁ କି କ୍ରୁଶରେ ଚଢ଼ାଇବାକୁ ମଧ୍ୟ ଆମ୍ଭର କ୍ଷମତା ଅଛି।
ଯୀଶୁ ଉତ୍ତର ଦେଲେ,
ମୋ ଉପରେ ଆପଣଙ୍କର ଯେଉଁ କ୍ଷମତା ଅଛି ବୋଲି ଆପଣ କହୁଛନ୍ତି, କେବଳ ସେହି କ୍ଷମତା ପରମେଶ୍ୱର ଆପଣଙ୍କୁ ଦେଇଛନ୍ତି। ତେଣୁ ଯିଏ ମୋତେ ଆପଣଙ୍କ ପାଖରେ ସମର୍ପଣ କରିଛି, ତାର ପାପ ଆହୁରି ଗୁରୁତର।
ଏହାପରେ ପିଲାତ ଯୀଶୁଙ୍କୁ ମୁକ୍ତି ଦେବାକୁ ଚେଷ୍ଟା କଲେ, କିନ୍ତୁ ଯିହୁଦୀମାନେ ଚିତ୍କାର କରି କହିଲେ,
ଆପଣ ଯଦି ଏହି ବ୍ୟକ୍ତିକୁ ମୁକ୍ତ କରିଦିଅନ୍ତି ତେବେ ଆପଣ କାଇସରଙ୍କର ବନ୍ଧୁ ନୁହନ୍ତି। ଯିଏ ନିଜକୁ ରାଜା ବୋଲି ଦାବି କରୁଛି ସେ କାଇସରଙ୍କ ବିରୋଧୀ।
ପିଲାତ ଯିହୁଦୀମାନଙ୍କର ଏହି କଥା ଶୁଣିଲେ, ତେଣୁ ସେ ଯୀଶୁଙ୍କୁ ପ୍ରସ୍ତର ମଣ୍ଡପ ନାମକ ସ୍ଥାନକୁ ଆଣିଲେ। ଏବ୍ରି ଭାଷାରେ ଏହାର ନାମ ଗବ୍ବଥା ଅଟେ। ପିଲାତ ପ୍ରସ୍ତର ମଣ୍ଡପରେ ଥିବା ବିଚାରାସନରେ ବସିଲେ। ସେଦିନ ନିସ୍ତାର ପର୍ବ ସପ୍ତାହର ପ୍ରସ୍ତୁତି ଦିନର ମଧ୍ୟାହ୍ନ ସମୟ ଥିଲା। ପିଲାତ ଯିହୁଦୀମାନଙ୍କୁ କହିଲେ,
ତୁମ୍ଭର ରାଜାଙ୍କୁ ଦେଖ।
ଯିହୁଦୀମାନେ ଚିତ୍କାର କଲେ,
ତାକୁ ଦୂରକୁ ନେଇଯାଅ, ତାକୁ କ୍ରୁଶରେ କଣ୍ଟା ବିଦ୍ଧ କରି ମାରିଦିଅ।
ପିଲାତ ଯିହୁଦୀମାନଙ୍କୁ ପଚାରିଲେ,
ତୁମ୍ଭେ କଣ ଚାହୁଁ ଯେ ମୁଁ ତୁମ୍ଭ ରାଜାଙ୍କୁ କ୍ରୁଶରେ ଚଢ଼ାଇ ମାରିବି?
ମୁଖ୍ୟ ଯାଜକମାନେ ଉତ୍ତର ଦେଲେ,
କାଇସର କେବଳ ଆମ୍ଭର ରାଜା।
ତେଣୁ ପିଲାତ ଯୀଶୁଙ୍କୁ କ୍ରୁଶରେ ମାରିବା ପାଇଁ ସେମାନଙ୍କ ହାତରେ ସମର୍ପି ଦେଲେ। ସୈନିକମାନେ ଯୀଶୁଙ୍କୁ ନେଇଗଲେ। ଯୀଶୁ ତାହାଙ୍କ ନିଜର କ୍ରୁଶ ବୋହି କପାଳସ୍ଥଳ ନାମକ ସ୍ଥାନକୁ ଗଲେ। ଏବ୍ରି ଭାଷାରେ ସେହି ସ୍ଥାନକୁ ଗଲଗଥା କହନ୍ତି। ସେହି ଗଲଗଥାରେ ସେମାନେ ଯୀଶୁଙ୍କୁ କ୍ରୁଶବିଦ୍ଧ କଲେ। ଯୀଶୁଙ୍କୁ ମଝିରେ ରଖି ତାହାଙ୍କର ଦୁଇ ପାର୍ଶ୍ୱରେ ଆଉ ଦୁଇ ଜଣଙ୍କୁ ମଧ୍ୟ କ୍ରୁଶବିଦ୍ଧ କଲେ। ପିଲାତ ଗୋଟିଏ ସଙ୍କେତ ଲେଖି ଯୀଶୁଙ୍କ କ୍ରୁଶରେ ଟଙ୍ଗେଇଲେ। ସେଥିରେ ଲେଖା ଥିଲା, ନାଜରିତୀୟ ଯୀଶୁ ଯିହୁଦୀମାନଙ୍କର ରାଜା। ଯୀଶୁଙ୍କର କ୍ରୁଶବିଦ୍ଧ ହେବା ସ୍ଥାନ ନଗରର ନିକଟବର୍ତ୍ତୀ ହୋଇଥିବା କାରଣରୁ ଅନେକ ଯିହୁଦୀ ସେହି ସଙ୍କେତ ପଢ଼ିଲେ। ଏହା ଏବ୍ରି, ଲାଟିନ୍ ଓ ଗ୍ରୀକ୍ ଭାଷାରେ ଲେଖା ହୋଇଥିଲା। ମୁଖ୍ୟ ଯାଜକମାନେ ପିଲାତଙ୍କୁ କହିଲେ,
ଯିହୁଦୀମାନଙ୍କର ରାଜା, ଏହି କଥା ଲେଖନ୍ତୁ ନାହିଁ, କିନ୍ତୁ ଏହି ଲୋକ ନିଜକୁ ମୁଁ ଯିହୁଦୀମାନଙ୍କର ରାଜା ବୋଲି କହିଲା ବୋଲି ଲେଖନ୍ତୁ।
ପିଲାତ ଉତ୍ତର ଦେଲେ,
ମୁଁ ଯାହା ଲେଖିଛି ତାହା ପରିବର୍ତ୍ତନ କରିବି ନାହିଁ।
ଯୀଶୁଙ୍କୁ କ୍ରୁଶବିଦ୍ଧ କଲା ପରେ ସୈନିକମାନେ ତାହାଙ୍କର ଲୁଗାପଟା ନେଇଗଲେ। ସେମାନେ ତାହାଙ୍କର ବସ୍ତ୍ର ଚାରିଭାଗ କଲେ। ପ୍ରତ୍ୟେକ ସୈନିକ ଗୋଟିଏ ଭାଗ ରଖିଲେ। ସେମାନେ ତାହାଙ୍କର ପିନ୍ଧା ପୋଷାକ ମଧ୍ୟ ନେଇଗଲେ। ଏହା ତଳୁ ଉପର ପର୍ଯ୍ୟନ୍ତ ବିନା ସିଲେଇରେ ଗୋଟିଏ ପୋଷାକ ଥିଲା। ତେଣୁ ସେମାନେ ପରସ୍ପର କଥା ହେଲେ,
ଆମ୍ଭେ ଏହାକୁ ଚିରି ଭାଗ କରିବା ନାହିଁ, ଏହା କିଏ ପାଇବ ତାହା ଜାଣିବା ପାଇଁ ଆମ୍ଭେ ଗୁଲିବାଣ୍ଟ କରିବା ଉଚିତ।
ଏହାଦ୍ୱାରା ଧର୍ମଶାସ୍ତ୍ରର ଉକ୍ତି ସତ୍ୟ ହେଲା।
ସେମାନେ ନିଜ ନିଜ ମଧ୍ୟରେ ମୋର ବସ୍ତ୍ର ଭାଗ କଲେ ଓ ମୋର ପିନ୍ଧା ପୋଷାକ ପାଇଁ ଗୁଲିବାଣ୍ଟ କଲେ।
ତେଣୁ ସୈନିକମାନେ ତାହା କଲେ। ଯୀଶୁଙ୍କର ମା ତାହାଙ୍କ କ୍ରୁଶ ନିକଟରେ ଠିଆ ହୋଇଥିଲେ। ସେଠାରେ ତାହାଙ୍କର ମାଉସୀ, କ୍ଲୋପାଙ୍କ ସ୍ତ୍ରୀ ମରିୟମ ଓ ମଗଦଲିନୀ ମରିୟମ ମଧ୍ୟ ଠିଆ ହୋଇଥିଲେ। ଯୀଶୁ ତାହାଙ୍କ ମାଆଙ୍କୁ ଦେଖିଲେ। ସେ ତାହାଙ୍କର ଅତି ପ୍ରିୟ ଶିଷ୍ୟକୁ ମଧ୍ୟ ତାହାଙ୍କ ପାଖରେ ଠିଆ ହୋଇଥିବା ଦେଖିଲେ। ତାହାଙ୍କ ମାଆଙ୍କୁ କହିଲେ,
ପ୍ରିୟ ନାରୀ, ଏ ଦେଖ ତୁମ୍ଭର ପୁଅ।
ତାପରେ ଯୀଶୁ ତାହାଙ୍କର ସେହି ଶିଷ୍ୟଙ୍କୁ କହିଲେ,
ଦେଖ ଏଠାରେ ତୁମ୍ଭର ମା।
ତେଣୁ ଏହି ଶିଷ୍ୟ ଜଣକ ଯୀଶୁଙ୍କ ମାଆଙ୍କୁ ତାହାଙ୍କ ଘରକୁ ନେଇଗଲେ। ଏବେ ସମସ୍ତ କିଛି ଶେଷ ହୋଇଯାଇଛି, ଯୀଶୁ ଏହା ଜାଣିଲେ। ଧର୍ମଶାସ୍ତ୍ର ବାଣୀ ସତ୍ୟ ହେବା ପାଇଁ ସେ କହିଲେ,
ମୋତେ ଶୋଷ କରୁଛି।
ସେଠାରେ ଗୋଟିଏ ପାତ୍ରରେ ଭର୍ତ୍ତି ଖଟାପିତା ସ୍ୱାଦଯୁକ୍ତ ରସ ରଖାଯାଇଥିଲା। ସେମାନେ ଖଣ୍ଡେ ସ୍ପଞ୍ଜକୁ ରସରେ ବୁଡ଼େଇ ଏଜୋପ ନଳରେ ଲଗାଇ ଯୀଶୁଙ୍କ ମୁଖ ପାଖକୁ ବଢ଼ାଇଲେ। ଯୀଶୁ ତାହା ପାନ କରି କହିଲେ,
ସମାପ୍ତ ହେଲା।
ତାପରେ ସେ ମୁଣ୍ଡ ନୁଆଁଇ ପ୍ରାଣତ୍ୟାଗ କଲେ। ସେଦିନ ନିସ୍ତାର ପର୍ବର ପ୍ରସ୍ତୁତି ଦିନ ଥିଲା। ତହିଁଆର ଦିନ ବିଶେଷ ବିଶ୍ରାମବାର ଥିଲା। ତେଣୁ ଯିହୁଦୀମାନେ ଚାହୁଁନଥିଲେ ଯେ ମୃତ ଶରୀରଗୁଡ଼ିକ କ୍ରୁଶ ଉପରେ ବିଶ୍ରାମବାର ଦିନ ପର୍ଯ୍ୟନ୍ତ ଝୁଲି ରହୁ। ତେଣୁ ସେମାନେ ପିଲାତଙ୍କୁ ଅନୁରୋଧ କଲେ ଯେ ସେମାନଙ୍କର ଗୋଡ଼ ଭାଙ୍ଗିଦେବା ପାଇଁ ଆଦେଶ ଦିଅନ୍ତୁ, ଯେପରି ସେମାନେ ଶୀଘ୍ର ମରିଯିବେ ଓ ସେମାନଙ୍କର ଦେହ କ୍ରୁଶରୁ ଓହ୍ଲାଇବା ପାଇଁ ତାଙ୍କୁ ଅନୁମତି ମାଗିଲେ। ତେଣୁ ସୈନିକମାନେ ଆସି ପ୍ରଥମ ଲୋକଟିର ଗୋଡ଼ ଭାଙ୍ଗିଦେଲେ। ତାପରେ ସେମାନେ ଅନ୍ୟ ଲୋକଟିର ଗୋଡ଼ ଭାଙ୍ଗିଦେଲେ। କିନ୍ତୁ ସେମାନେ ଯେତେବେଳେ ଯୀଶୁଙ୍କ ପାଖକୁ ଆସିଲେ, ସେତେବେଳେ ସେମାନେ ଦେଖିଲେ ଯେ ସେ ମରିସାରିଲେଣି। ତେଣୁ ସେମାନେ ତାହାଙ୍କ ଗୋଡ଼ ଭାଙ୍ଗିଲେ ନାହିଁ। କିନ୍ତୁ ଜଣେ ସୈନିକ ବର୍ଷା ଦ୍ୱାରା ତାହାଙ୍କର କଟିଦେଶକୁ ବିଦ୍ଧ କଲା। ସଙ୍ଗେ ସଙ୍ଗେ ତହିଁରୁ ରକ୍ତ ଓ ଜଳ ବୋହି ଆସିଲା। ଯିଏ ଏହା ଦେଖିଛନ୍ତି ସିଏ ଏହା ବର୍ଣ୍ଣନା କରିଛନ୍ତି, ଯଦ୍ୱାରା ତୁମ୍ଭେ ମଧ୍ୟ ଶୁଣି ବିଶ୍ୱାସ କରିବ। ସେ ଯାହା କହନ୍ତି ତାହା ସତ୍ୟ, ସେ ଜାଣନ୍ତି ଯେ ସେ ସତ୍ୟ କହନ୍ତି। ଏସବୁ ଘଟିଛି, ଅତଏବ ଧର୍ମଶାସ୍ତ୍ରରେ ଯାହା ଲେଖା ଅଛି ତାହା ସତ୍ୟ ହେବ,
ତାହାଙ୍କର ଗୋଟିଏ ହାଡ଼ ମଧ୍ୟ ଭାଙ୍ଗିଯିବ ନାହିଁ।
ଅନ୍ୟ ସ୍ଥାନରେ ଧର୍ମଶାସ୍ତ୍ରରେ ଲେଖା ଅଛି,
ସେମାନେ ଯାହାଙ୍କୁ ବର୍ଷା ଦ୍ୱାରା ଆଘାତ କଲେ ତାହାଙ୍କୁ ଲୋକମାନେ ଦେଖିବେ।
ଏହାପରେ ହାରାମାଥିଆର ଜୋସେଫ ନାମକ ଜଣେ ଲୋକ ପିଲାତଙ୍କୁ ଯୀଶୁଙ୍କର ଶରୀରଟି ମାଗିଲେ। ଜୋସେଫ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ, କିନ୍ତୁ ସେ ଲୋକମାନଙ୍କୁ ତାହା କହିଲେ ନାହିଁ, କାରଣ ସେ ଯିହୁଦୀମାନଙ୍କୁ ଭୟ କରୁଥିଲେ। ପିଲା ତ ଯିହୁଦୀମାନଙ୍କୁ ଯୀଶୁଙ୍କର ଶରୀର ନେବା ପାଇଁ ଅନୁମତି ଦେଲେ, ତେଣୁ ଜୋସେଫ ଆସି ଯୀଶୁଙ୍କର ଶରୀର ନେଇଗଲେ। ନିକୋଦିମ ମଧ୍ୟ ଜୋସେଫଙ୍କ ସହିତ ଗଲେ। ସେ ପ୍ରଥମେ ଯୀଶୁଙ୍କ ସହିତ ରାତ୍ରିରେ ସାକ୍ଷାତ କରିବାକୁ ଯାଇଥିଲେ ଓ ତାହାଙ୍କ ସହିତ କଥା ହୋଇଥିଲେ। ସେ ଯୀଶୁଙ୍କ ଦେହରେ ଲଗାଇବା ପାଇଁ ପ୍ରାୟ 50 କିଲୋଗ୍ରାମ ଗନ୍ଧରସ ମିଶ୍ରିତ ଅଗୁରୁ ଘେନି ଆସିଲେ। ଯିହୁଦୀମାନଙ୍କର ସମାଧି ଦେବା ପ୍ରଥାନୁସାରେ ସେମାନେ ଦୁହେଁ ଯୀଶୁଙ୍କର ମୃତଦେହକୁ ସୁଗନ୍ଧି ଅଗୁରୁ ସହିତ ପତଳା ଲୁଗାରେ ଗୁଡ଼େଇ ଦେଲେ। ଯୀଶୁଙ୍କୁ ଯେଉଁଠାରେ କୃଶବିଦ୍ଧ କରାଯାଇଥିଲା ସେହି ସ୍ଥାନ ପାଖରେ ଗୋଟିଏ ବଗିଚା ଥିଲା। ସେହି ବଗିଚାରେ ଗୋଟିଏ ନୂଆ କବର ଥିଲା, ଯେଉଁଥିରେ ପୂର୍ବରୁ କାହାକୁ ସମାଧି ଦିଆଯାଇନଥିଲା। ବିଶ୍ରାମବାର ଆରମ୍ଭ ହେବା ପୂର୍ବରୁ ତାହାର ପ୍ରସ୍ତୁତି କାର୍ଯ୍ୟ ଶେଷ କରିବା ପାଇଁ ସେମାନେ ଯୀଶୁଙ୍କୁ ସେଠାରେ ସମାଧିସ୍ଥ କଲେ, କାରଣ ସେହି ସମାଧିଟି ପାଖରେ ଥିଲା। ଯୋହନ 20 ଅଧ୍ୟାୟ। ରବିବାର ଦିନ ପାହାନ୍ତିଆରେ ମଗଦଲିନି ମରିୟମ ଯୀଶୁଙ୍କର କବର ନିକଟକୁ ଆସିଲେ। ସେତେବେଳେ ତଥାପି ଅନ୍ଧାର ଥିଲା। ସେ ଦେଖିଲେ ଯେ ବହୁତ ବଡ଼ ପଥରଟି କବର ଦ୍ୱାର ପାଖରୁ ଦୂରକୁ ଘୁଞ୍ଚି ଯାଇଛି। ତେଣୁ ମରିୟମ, ସିମୋନ ପିତର ଓ ଅନ୍ୟ ଜଣେ ଶିଷ୍ୟ ଯାହାଙ୍କୁ ଯୀଶୁ ପ୍ରେମ କରୁଥିଲେ ସେମାନଙ୍କ ନିକଟକୁ ଦୌଡ଼ିଗଲେ ଓ ସେମାନଙ୍କୁ କହିଲେ,
ସେମାନେ ପ୍ରଭୁଙ୍କର ମୃତଦେହକୁ କବର ଭିତରୁ ନେଇଯାଇଛନ୍ତି, ସେମାନେ ତାଙ୍କୁ କେଉଁଠାରେ ରଖିଛନ୍ତି ଆମେ ଜାଣିନାହୁଁ।
ତେଣୁ ପିତର ଓ ଅନ୍ୟ ଶିଷ୍ୟ କବର ନିକଟକୁ ଯିବାକୁ ବାହାରିଲେ। ସେମାନେ ଦୁହେଁ ଦୌଡ଼ୁଥିଲେ, କିନ୍ତୁ ପିତରଙ୍କ ଠାରୁ ଅନ୍ୟ ଶିଷ୍ୟ ଜଣକ ଜୋରରେ ଦୌଡ଼ୁଥିଲେ, ତେଣୁ ସେ ପ୍ରଥମେ କବର ପାଖରେ ପହଞ୍ଚିଲେ। ସେ ନଇଁ ପଡ଼ି ଭିତରକୁ ଚାହିଁ ପତଳା ଆଚ୍ଛାଦନ ବସ୍ତ୍ର ସେଠାରେ ପଡ଼ିଥିବା ଦେଖିଲେ, କିନ୍ତୁ ଭିତରକୁ ଗଲେ ନାହିଁ। ତାପରେ ତାହାଙ୍କ ପଛରେ ସିମୋନ ପିତର ଆସି ପହଞ୍ଚିଲେ। ପିତର କବର ଭିତରକୁ ଗଲେ ଏବଂ ସେ ମଧ୍ୟ ସେଠାରେ ପତଳା ଆଚ୍ଛାଦନ ବସ୍ତ୍ର ପଡ଼ିଥିବାର ଦେଖିଲେ। ଯେଉଁ ଲୁଗାଟି ଯୀଶୁଙ୍କ ମୁଣ୍ଡରେ ଗୁଡ଼ା ହୋଇଥିଲା ତାହା ସେ ଦେଖିଲେ। ତାହା ପତଳା ବସ୍ତ୍ର ପାଖରେ ନଥାଇ ଅଲଗା ଜାଗାରେ ଗୁଡ଼େଇ ହୋଇ ପଡ଼ିଥିଲା, ପତଳା ଆଚ୍ଛାଦନ ବସ୍ତ୍ର ସହିତ ତାହା ପଡ଼ିନଥିଲା। ଏହାପରେ ଅନ୍ୟ ଶିଷ୍ୟ ଜଣକ ମଧ୍ୟ ଭିତରକୁ ଗଲେ। ସେହି ଶିଷ୍ୟ ଜଣକ କବର ପାଖରେ ଆଗ ପହଞ୍ଚିଥିଲେ। ସେ ସମସ୍ତ ଘଟଣା ଦେଖିଲେ ଓ ବିଶ୍ୱାସ କଲେ। ଧର୍ମଶାସ୍ତ୍ର ଅନୁସାରେ ଯୀଶୁ ମୃତ୍ୟୁରୁ ଅବଶ୍ୟ ପୁନର୍ଜୀବିତ ହେବେ, ଏହାର ଅର୍ଥ ସେହି ଶିଷ୍ୟମାନେ ଏପର୍ଯ୍ୟନ୍ତ ବୁଝିପାରିନଥିଲେ। ତାପରେ ଶିଷ୍ୟମାନେ ଘରକୁ ଫେରିଗଲେ, କିନ୍ତୁ ମରିୟମ କବର ବାହାରେ ଠିଆ ହୋଇ କାନ୍ଦୁଥିଲେ। ସେ କାନ୍ଦୁଥିବା ବେଳେ ନଇଁ ପଡ଼ି କବର ଭିତରକୁ ଚାହିଁଲେ। ସେ ଦୁଇଜଣ ସ୍ୱର୍ଗଦୂତଙ୍କୁ ଧଳା ଲୁଗା ପିନ୍ଧି ଯୀଶୁଙ୍କ ଶରୀର ଯେଉଁଠାରେ ଥିଲା ତାହା ପାଖରେ ବସିବାର ଦେଖିଲେ। ଜଣେ ସ୍ୱର୍ଗଦୂତ ଯୀଶୁଙ୍କ ମୁଣ୍ଡ ରହିଥିବା ଜାଗାରେ ଓ ଅନ୍ୟ ଜଣେ ପାଦ ରହିଥିବା ଜାଗାରେ ବସିଥିଲେ। ସେମାନେ ମରିୟମଙ୍କୁ ପଚାରିଲେ,
ହେ ନାରୀ, ତୁମ୍ଭେ କାହିଁକି କାନ୍ଦୁଛ?
ମରିୟମ ଉତ୍ତର ଦେଲେ,
ମୋର ପ୍ରଭୁଙ୍କ ଶରୀର କେତେକ ଲୋକ ନେଇଯାଇଛନ୍ତି, ସେମାନେ ତାଙ୍କୁ କେଉଁଠି ରଖିଛନ୍ତି ତାହା ମୁଁ ଜାଣିନି।
ସେ ଏହା କହି ବୁଲି ପଡ଼ିଲେ। ସେ ଯୀଶୁଙ୍କୁ ସେଠାରେ ଠିଆ ହୋଇଥିବା ଦେଖିଲେ, କିନ୍ତୁ ମରିୟମ ତାହାଙ୍କୁ ଚିହ୍ନିଲେ ନାହିଁ। ଯୀଶୁ ତାହାଙ୍କୁ ପଚାରିଲେ,
ହେ ନାରୀ, ତୁମ୍ଭେ କାହିଁକି କାନ୍ଦୁଛ? ତୁମ୍ଭେ କାହାକୁ ଖୋଜୁଛ?
ମରିୟମ ଭାବିଲେ, ଏହି ଲୋକ ହିଁ ବଗିଚାର ଯତ୍ନ ନିଅନ୍ତି, ତେଣୁ ସେ ତାହାଙ୍କୁ କହିଲେ,
ମହାଶୟ, ଆପଣ କଣ ଯୀଶୁଙ୍କୁ ନେଇଯାଇଛନ୍ତି? ତାହାଙ୍କୁ ଆପଣ କେଉଁଠି ରଖିଛନ୍ତି ମୋତେ କୁହନ୍ତୁ, ମୁଁ ଯାଇ ତାହାଙ୍କୁ ଘେନି ଆସିବି।
ଯୀଶୁ ତାହାଙ୍କୁ କହିଲେ,
ମରିୟମ,
ମରିୟମ ତାହାଙ୍କ ଆଡ଼େ ବୁଲି ପଡ଼ି ଜିହୁଦୀୟ ଭାଷାରେ କହିଲେ,
ରାବୁନି
ଅର୍ଥାତ୍ ଗୁରୁ। ଯୀଶୁ ତାହାଙ୍କୁ କହିଲେ,
ମୋତେ ଧର ନାହିଁ, ମୁଁ ଏପର୍ଯ୍ୟନ୍ତ ପରମ ପିତାଙ୍କ ପାଖକୁ ଯାଇନାହିଁ, କିନ୍ତୁ ତୁମ୍ଭେ ଯାଇ ମୋର ଭାଇମାନଙ୍କୁ କୁହ ଯେ ମୁଁ ମୋର ଓ ତୁମ୍ଭର ପରମ ପିତାଙ୍କ ପାଖକୁ ଫେରିଯାଉଛି। ମୁଁ ମୋର ଓ ତୁମ୍ଭର ପରମେଶ୍ୱରଙ୍କ ପାଖକୁ ଯାଉଅଛି।
ମଗ୍ଦଲିନୀ ମରିୟମ ଶିଷ୍ୟମାନଙ୍କ ପାଖକୁ ଗଲେ ଓ ସେମାନଙ୍କୁ କହିଲେ,
ମୁଁ ପ୍ରଭୁଙ୍କୁ ଦେଖିଲି।
ସେମାନଙ୍କୁ ଯୀଶୁ କହିଥିବା କଥା ଶୁଣାଇଲେ। ସେଦିନ ରବିବାର ଥିଲା। ସନ୍ଧ୍ୟାରେ ସବୁ ଶିଷ୍ୟମାନେ ଏକାଠି ହେଲେ। ଜିହୁଦୀ ନେତାମାନଙ୍କ ଭୟରେ ଶିଷ୍ୟମାନେ ଘରର ସବୁ କବାଟ ବନ୍ଦ କରିଦେଇଥିଲେ। ତାପରେ ଯୀଶୁ ଆସି ସେମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ,
ତୁମ୍ଭମାନଙ୍କର ଶାନ୍ତି ହେଉ।
ଯୀଶୁ ଏକଥା କହିବା ପରେ ଶିଷ୍ୟମାନଙ୍କୁ ତାହାଙ୍କ ହାତ ଗୋଡ଼ ଦେଖାଇଲେ। ଶିଷ୍ୟମାନେ ପ୍ରଭୁଙ୍କୁ ଦେଖି ଅତ୍ୟନ୍ତ ଖୁସି ହେଲେ। ଯୀଶୁ ପୁନର୍ବାର କହିଲେ,
ତୁମ୍ଭମାନଙ୍କର ଶାନ୍ତି ହେଉ। ମୋତେ ପରମ ପିତା ଯେପରି ପଠାଇଥିଲେ, ମୁଁ ସେହିପରି ତୁମ୍ଭକୁ ବର୍ତ୍ତମାନ ପଠାଉଛି।
ଯୀଶୁ ଏହି କଥା କହିବା ପରେ ଶିଷ୍ୟମାନଙ୍କ ଉପରେ ପ୍ରଶ୍ୱାସ ଛାଡ଼ି କହିଲେ,
ପବିତ୍ର ଆତ୍ମାଙ୍କୁ ଗ୍ରହଣ କର। ଯଦି ତୁମ୍ଭେ ଲୋକମାନଙ୍କର ପାପ କ୍ଷମା କରିବ, ତେବେ ସେମାନଙ୍କର ପାପ କ୍ଷମା କରାହେବ। ଯଦି ତୁମ୍ଭେ ଲୋକମାନଙ୍କର ପାପ କ୍ଷମା କରିବ ନାହିଁ, ତେବେ ସେମାନଙ୍କର ପାପ କ୍ଷମା କରାହେବ ନାହିଁ।
ଥୋମା, ଯାହାଙ୍କୁ ଦିଦିମ କୁହାଯାଉଥିଲା, ଯୀଶୁ ଆସିଲା ବେଳେ ଶିଷ୍ୟମାନଙ୍କ ସହିତ ନଥିଲେ। ସେ ବାର ଜଣ ଶିଷ୍ୟଙ୍କ ମଧ୍ୟରୁ ଜଣେ ଥିଲେ। ଅନ୍ୟ ଶିଷ୍ୟମାନେ ଥୋମାଙ୍କୁ କହିଲେ,
ଆମ୍ଭେ ପ୍ରଭୁଙ୍କୁ ଦେଖିଲୁ।
ଥୋମା କହିଲେ,
ମୁଁ ତାଙ୍କ ହାତରେ କଣ୍ଟା ଦାଗ ନ ଦେଖିଲା ପର୍ଯ୍ୟନ୍ତ ବିଶ୍ୱାସ କରିବି ନାହିଁ। ମୁଁ ମୋର ଆଙ୍ଗୁଠି ସେଇ କଣ୍ଟାର ଦାଗରେ ନ ରଖିବା ଓ ତାହାଙ୍କର କକ୍ଷ ଦେଶରେ ମୋର ହାତ ନ ଦେବା ପର୍ଯ୍ୟନ୍ତ ମୁଁ ବିଶ୍ୱାସ କରିବି ନାହିଁ।
ଗୋଟିଏ ସପ୍ତାହ ପରେ ଶିଷ୍ୟମାନେ ପୁଣି ଘର ଭିତରେ ଥିଲେ। ଥୋମା ସେମାନଙ୍କ ସହିତ ଥିଲେ। କବାଟରେ ତାଲା ପଡ଼ିଥିଲା, କିନ୍ତୁ ଯୀଶୁ ଆସି ସେମାନଙ୍କ ମଧ୍ୟରେ ଠିଆ ହେଲେ। ସେ କହିଲେ,
ତୁମ୍ଭମାନଙ୍କର ଶାନ୍ତି ହେଉ।
ତାପରେ ଯୀଶୁ ଥୋମାଙ୍କୁ କହିଲେ,
ଏଠାରେ ତୁମ୍ଭର ଆଙ୍ଗୁଠି ରଖ, ମୋ ହାତକୁ ଦେଖ, ମୋ କକ୍ଷ ଦେଶରେ ତୁମ୍ଭ ହାତ ରଖ, ଅବିଶ୍ୱାସ ନ କରି ବିଶ୍ୱାସ କର।
ଥୋମା ଯୀଶୁଙ୍କୁ କହିଲେ,
ମୋର ପ୍ରଭୁ, ମୋର ପରମେଶ୍ୱର।
ଯୀଶୁ ଥୋମାଙ୍କୁ କହିଲେ,
ତୁମ୍ଭେ ମୋତେ ଦେଖିବାରୁ ବିଶ୍ୱାସ କରୁଛ, ମାତ୍ର ଯେଉଁ ଲୋକମାନେ ମୋତେ ନ ଦେଖି ବିଶ୍ୱାସ କରନ୍ତି, ସେମାନେ ପ୍ରକୃତରେ ଆଶୀର୍ବାଦର ଯୋଗ୍ୟ।
ଯୀଶୁ ଅନେକ ଗୁଡ଼ିଏ ଆଶ୍ଚର୍ଯ୍ୟ କାର୍ଯ୍ୟ କଲେ, ସେଗୁଡ଼ିକୁ ତାହାଙ୍କ ଶିଷ୍ୟମାନେ ଦେଖିଲେ। ସେହି ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକ ଏ ବହିରେ ଲେଖାଯାଇ ନାହିଁ, କିନ୍ତୁ ଏହି ପୁସ୍ତକରେ ଏହିସବୁ ଲେଖା ହୋଇଛି, ଯେପରି ତୁମ୍ଭେ ବିଶ୍ୱାସ କରିବ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ ଓ ପରମେଶ୍ୱରଙ୍କର ପୁତ୍ର ଅଟନ୍ତି, ଓ ବିଶ୍ୱାସ କରି ତୁମ୍ଭେମାନେ ତାହାଙ୍କ ନାମ ଦ୍ୱାରା ଜୀବନ ପ୍ରାପ୍ତ ହେବ। ଏଥିନିମନ୍ତେ ଏ ସମସ୍ତ ଲେଖାଯାଇଅଛି। ଯୋହନ 21 ଅଧ୍ୟାୟ। ତାପରେ ଯୀଶୁ ନିଜକୁ ଶିଷ୍ୟମାନଙ୍କ ଆଗରେ ଦେଖାଦେଲେ। ସେ ତିବିରିଆ ହ୍ରଦ ଗାଲିଲି କୂଳରେ ସେମାନଙ୍କୁ ଦେଖାଦେଇଥିଲେ। ସେ ଏହିପରି ଭାବରେ ଦର୍ଶନ ଦେଇଥିଲେ। ଯୀଶୁଙ୍କର କେତେକ ଶିଷ୍ୟ ଏକତ୍ର ହୋଇଥିଲେ। ସେମାନେ ହେଲେ ସିମୋନ ପିତର, ଥୋମା, ଗାଲିଲିର କାନ୍ନା ନିବାସୀ ନିଥନିଏଲ, ଜେବଦୀର ପୁତ୍ରମାନେ ଓ ଦୁଇଜଣ ଅନ୍ୟ ଶିଷ୍ୟ। ସିମୋନ ପିତର କହିଲେ,
ମୁଁ ମାଛ ଧରିବାକୁ ଯାଉଛି।
ଅନ୍ୟ ଶିଷ୍ୟମାନେ କହିଲେ,
ଆମ୍ଭେ ତୁମ ସହିତ ଯିବୁ।
ତେଣୁ ସବୁ ଶିଷ୍ୟମାନେ ଯାଇ ନୌକାରେ ବସିଲେ। ସେମାନେ ମାଛ ଧରିବାକୁ ସାରା ରାତି ଚେଷ୍ଟା କଲେ, କିନ୍ତୁ କିଛି ଧରିପାରିଲେ ନାହିଁ। ପରଦିନ ଅତି ସକାଳୁ ଯୀଶୁ ହ୍ରଦ କୂଳରେ ଠିଆ ହୋଇଥିଲେ, କିନ୍ତୁ ଶିଷ୍ୟମାନେ ତାହାଙ୍କୁ ଯୀଶୁ ବୋଲି ଜାଣିନଥିଲେ। ତାପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ,
ବନ୍ଧୁମାନେ, ତୁମ୍ଭେ କିଛି ମାଛ ଧରିଛ କି?
ଶିଷ୍ୟମାନେ ଉତ୍ତର ଦେଲେ,
ନା।
ଯୀଶୁ କହିଲେ,
ତୁମ୍ଭର ଜାଲ ନୌକାର ଡାହାଣ ପଟ ପାଣିରେ ପକାଅ, ତୁମ୍ଭେ ସେଠାରେ ମାଛ ପାଇବ।
ଶିଷ୍ୟମାନେ ସେହିପରି କଲେ। ସେମାନେ ଏତେ ମାଛ ଧରିଲେ ଯେ ସେମାନେ ଜାଲକୁ ନୌକା ପର୍ଯ୍ୟନ୍ତ ଟାଣିପାରିଲେ ନାହିଁ। ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ସେ ପିତରଙ୍କୁ କହିଲେ,
ଏ ତ ପ୍ରଭୁ।
ପିତର ଏ ତ ପ୍ରଭୁ ବୋଲି ଶୁଣି ତାହାଙ୍କ ପୋଷାକ ପିନ୍ଧିଲେ। କାରଣ ସେ କାର୍ଯ୍ୟ କରିବା ପାଇଁ ସବୁ ବସ୍ତ୍ର ଖୋଲି ଦେଇଥିଲେ। ତାପରେ ସେ ପାଣିକୁ ଡେଇଁ ପଡ଼ିଲେ। ଅନ୍ୟ ଶିଷ୍ୟମାନେ ନୌକାରେ କୂଳକୁ ଗଲେ। ସେମାନେ ମାଛରେ ଭର୍ତ୍ତି ହୋଇଥିବା ଜାଲ ଭିଡ଼ିଲେ। ସେମାନେ କୂଳରୁ ବେଶୀ ଦୂରରେ ନଥିଲେ, ଦୂରତ୍ୱ ପ୍ରାୟ 90 ମିଟର ଥିଲା। ଶିଷ୍ୟମାନେ ଯେତେବେଳେ ନୌକାରୁ ବାହାରି କୂଳରେ ପହଞ୍ଚିଲେ, ସେମାନେ ସେତେବେଳେ ରଡ଼ ନିଆଁ ଜଳୁଥିବାର ଦେଖିଲେ। ସେଠାରେ ନିଆଁ ଉପରେ ମାଛ ଥିଲା ଓ କିଛି ରୋଟି ମଧ୍ୟ ଥିଲା। ତାପରେ ଯୀଶୁ କହିଲେ,
ତୁମ୍ଭେମାନେ ଧରିଥିବା କିଛି ମାଛ ଆଣ।
ସିମୋନ ପିତର ନୌକା ଭିତରକୁ ଗଲେ ଓ ଜାଲ କୂଳକୁ ଟାଣିଲେ। ଏହା ବଡ଼ ବଡ଼ ମାଛରେ ପୂର୍ଣ୍ଣ ଥିଲା, ସେଥିରେ 153 ମାଛ ଥିଲା। ମାଛଗୁଡ଼ିକ ବହୁତ ଓଜନିଆ ଥିଲା, କିନ୍ତୁ ଜାଲ ଛିଣ୍ଡି ନଥିଲା। ଯୀଶୁ ସେମାନଙ୍କୁ କହିଲେ,
ଆସ ଓ ଖାଅ।
ଶିଷ୍ୟମାନଙ୍କ ଭିତରେ କେହି ଜଣେ ହେଲେ ପଚାରିବା ପାଇଁ ସାହସ କଲେ ନାହିଁ, ତୁମ୍ଭେ କିଏ, କାରଣ ସେମାନେ ଜାଣିଥିଲେ ଯେ ସେ ପ୍ରଭୁ। ଯୀଶୁ ଖାଦ୍ୟ ନିକଟକୁ ଆସି ରୋଟି ଘେନି ସେମାନଙ୍କୁ ଦେଲେ, ସେ ସେମାନଙ୍କୁ ମାଛ ମଧ୍ୟ ଦେଲେ। ଯୀଶୁ ମୃତ୍ୟୁରୁ ବଞ୍ଚି ଉଠିବା ପରେ ଶିଷ୍ୟମାନଙ୍କୁ ଏହି ତୃତୀୟ ଥର ପାଇଁ ଦର୍ଶନ ଦେଲେ। ସେମାନେ ଖାଇବା ପରେ ଯୀଶୁ ସିମୋନ ପିତରଙ୍କୁ କହିଲେ,
ଜହନଙ୍କର ପୁତ୍ର ସିମୋନ, ତୁମ୍ଭେ କ'ଣ ମୋତେ ଏମାନଙ୍କ ଅପେକ୍ଷା ଅଧିକ ପ୍ରେମ କର?
ପିତର ଉତ୍ତର ଦେଲେ,
ହଁ ପ୍ରଭୁ, ଆପଣ ଜାଣନ୍ତି ଯେ ମୁଁ ଆପଣଙ୍କୁ ପ୍ରେମ କରେ।
ଯୀଶୁ ତାହାଙ୍କୁ କହିଲେ,
ମୋର ମେଷମାନଙ୍କୁ ଚରାଅ।
ତାପରେ ଯୀଶୁ ପୁଣି ତାହାଙ୍କୁ କହିଲେ,
ଜହନଙ୍କ ପୁତ୍ର ସିମୋନ, ତୁମ୍ଭେ କ'ଣ ମୋତେ ପ୍ରେମ କର?
ପିତର ଉତ୍ତର ଦେଲେ,
ହଁ ପ୍ରଭୁ, ଆପଣ ଜାଣନ୍ତି ମୁଁ ଆପଣଙ୍କୁ ପ୍ରେମ କରେ।
ତାପରେ ଯୀଶୁ କହିଲେ,
ମୋର ମେଷମାନଙ୍କୁ ପ୍ରତିପାଳନ କର।
ପୁଣି ତୃତୀୟ ଥର ସେ ତାହାଙ୍କୁ ପଚାରିଲେ,
ଜହନଙ୍କ ପୁତ୍ର ସିମୋନ, ତୁମ୍ଭେ ମୋତେ ପ୍ରେମ କର କି?
ପିତର ଦୁଃଖିତ ହେଲେ। ଯେହେତୁ ଯୀଶୁ ତାହାଙ୍କୁ ତିନି ଥର ସେହି କଥା ପଚାରିଲେ, ମୋତେ ପ୍ରେମ କର କି, ପିତର କହିଲେ,
ପ୍ରଭୁ, ଆପଣ ସବୁ ଜାଣିଛନ୍ତି ମୁଁ ଆପଣଙ୍କୁ ପ୍ରେମ କରେ ବୋଲି ଆପଣ ଜାଣନ୍ତି।
ଯୀଶୁ ପିତରଙ୍କୁ କହିଲେ,
ମୋ ମେଷମାନଙ୍କୁ ଚରା, ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେ ଯେତେବେଳେ ଯୁବକ ଥିଲ ସେତେବେଳେ ତୁମ୍ଭେ ଅଣ୍ଟାରେ ନିଜ ଲୁଗା ଭିଡ଼ି ଇଚ୍ଛା ଅନୁସାରେ ଯେକୌଣସି ସ୍ଥାନକୁ ଯାଉଥିଲ, ମାତ୍ର ବୃଦ୍ଧ ବୟସରେ ତୁମ୍ଭେ ହାତ ବଢ଼ାଇବ ଓ ଯେଉଁଆଡ଼େ ତୁମ୍ଭକୁ ଯିବାକୁ ଇଚ୍ଛା ନଥିବ ସେହିଠାକୁ ଅନ୍ୟମାନେ ତୁମ୍ଭକୁ ନେଇଯିବେ।
ପରମେଶ୍ୱରଙ୍କର ଗୌରବ ପାଇଁ ପିତର କିପରି ଭାବେ ମୃତ୍ୟୁବରଣ କରିବେ, ଏହା ଜଣାଇବା ଉଦ୍ଦେଶ୍ୟରେ ଯୀଶୁ ସେହିପରି କହିଥିଲେ। ଏହାପରେ ଯୀଶୁ ତାହାଙ୍କୁ କହିଲେ,
ମୋର ଅନୁଗମନ କର।
ପିତର ବୁଲି ପଡ଼ି ଦେଖିଲେ ଯେ ଯେଉଁ ଶିଷ୍ୟଙ୍କୁ ଯୀଶୁ ପ୍ରେମ କରୁଥିଲେ ସେମାନଙ୍କ ଅନୁଗମନ କରୁଛନ୍ତି। ସେହି ଶିଷ୍ୟଙ୍କୁ ପଛରେ ଆସୁଥିବା ଦେଖି ପିତର ପଚାରିଲେ,
ପ୍ରଭୁ, ତାହାଙ୍କ ବିଷୟରେ କ'ଣ ହେବ?
ଯୀଶୁ ଉତ୍ତର ଦେଲେ,
ମୋର ପୁନରାଗମନ ସମୟ ପର୍ଯ୍ୟନ୍ତ ସେ ବଞ୍ଚି ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତେବେ ସେଥିରେ ତୁମ୍ଭର କ'ଣ ଅଛି? ତୁମ୍ଭେ ମୋର ଅନୁଗମନ କର।
ତେଣୁ ଭାଇମାନଙ୍କ ମଧ୍ୟରେ ଗୋଟିଏ କଥା ପ୍ରଚାରିତ ହେଲା। ସେମାନେ କହୁଥିଲେ ଯେ ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଛନ୍ତି ସେହି ଶିଷ୍ୟ ମରିବେ ନାହିଁ, କିନ୍ତୁ ଯୀଶୁ ଏ କଥା କହିନଥିଲେ ଯେ ସେ ମରିବେ ନାହିଁ। ସେ କେବଳ କହିଲେ, ମୋର ପୁନରାଗମନ ସମୟ ପର୍ଯ୍ୟନ୍ତ ସେ ବଞ୍ଚି ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତେବେ ସେଥିରେ ତୁମ୍ଭର କ'ଣ ଅଛି? ସେହି ଶିଷ୍ୟ ଏସବୁ କଥା କହୁଛନ୍ତି, ସେ ହେଉଛନ୍ତି ସେହି ବ୍ୟକ୍ତି ଯିଏକି ଏସବୁ କଥା ଲେଖିଛନ୍ତି। ଆମ୍ଭେ ଜାଣୁ ସେ ଯାହା କହନ୍ତି ତାହା ସତ୍ୟ। ଯୀଶୁ ଆହୁରି ଅନେକ କାର୍ଯ୍ୟ କରିଥିଲେ। ମୁଁ ମନେ କରେ ଯେ ଯୀଶୁଙ୍କ ବିଷୟରେ ସମସ୍ତ ବିଷୟ ଯଦି ଲେଖା ହୋଇଥାନ୍ତା, ତେବେ ସେହି ପୁସ୍ତକଗୁଡ଼ିକ ରଖିବା ପାଇଁ ସାରା ଜଗତରେ ସ୍ଥାନ ହୁଅନ୍ତା ନାହିଁ।